ॐ नमः भगवते वासुदेवाय।
ॐ नमः भगवते वासुदेवाय।
हरे कृष्ण। समस्त भक्तमानंकु आमर अंतरराष्ट्रीय कृष्ण चेतना संघ पट्टामुंडी शाखा तरफ स्वागत करुछु। प्रभु श्री श्री राधा माधव श्री श्री गौर सुंदर नित्यानंद प्रभुंकर कृपा सान्निध्यरे आमने ভক্তি পথে রয়েছে। আচার্যবর্গ গুরুবর্গ এমানকর কৃপা হচ্ছে আমার সম্বল। তবে প্রতিবর্ষ আমার সাধারণ লোক মানে যা নূতন বর্ষ বলে কুহতি, যেহেতু সাধারণ লোক মানে বিভিন্ন ভৌতিক অনুষ্ঠান সব করতে, তো ভক্ত মানে সেমানে বি কিছু আধ্যাত্মিক অনুষ্ঠান করতে। প্রভুপাদজী মহারাজ কুহতি কৃষ্ণ চেতনা মানে ଆମ ପାଇଁ ନ୍ୟୁ ଇୟର କିଛି ନାହିଁ, ଆମର ଏଭ୍ରି ଡେ ଇଜ୍ ନ୍ୟୁ ଇୟର ପ୍ରଭାତ କୁହନ୍ତି। ଆମର ପ୍ରତିଦିନ ହେଉଛି ନୂତନ ବର୍ଷ, ପ୍ରତିଦିନ ଭଗବାନଙ୍କର ଦର୍ଶନ, ପ୍ରତିଦିନ ଭଗବାନଙ୍କର ମଙ୍ଗଳାରତି, ପ୍ରତି ଇଏ ଗୋଟେ ନୂଆ ଜୀବନ। ପ୍ରତିଦିନ ଦର୍ଶନ କରିବା, ପ୍ରତିଦିନ ଭଗବାନଙ୍କର କଥା ଶୁଣିବା, ଏ ପ୍ରତିଦିନ ସବୁବେଳେ ଆମେ ମଙ୍ଗଳାରତି ଆସୁଛେ, କିନ୍ତୁ ସବୁଦିନଟା ଗୋଟେ ନୂଆ ଲାଗିବ ଆପଣଙ୍କୁ। ପ୍ରତିଦିନ ଆମେ ଦର୍ଶନ କରୁଛେ ଭଗବାନଙ୍କୁ, କିନ୍ତୁ ପ୍ରତିଦିନର ଦର୍ଶନ ଅଲଗା। ପ୍ରତିଦିନ କୀର୍ତ୍ତନ ହଉଛି, କିନ୍ତୁ ପ୍ରତିଦିନ କୀର୍ତ୍ତନର ଭାବ ଅଲଗା। ପ୍ରଭୁପାଦ କୁହନ୍ତି ଆମର ହଉଛି ସବୁ କୃଷ୍ଣ ଚେତନାର ପ୍ରତ୍ୟେକ ଦିବସ ହଉଛି ନୂତନ, ଆଉ ନୂତନତ୍ଵ ଅନୁସନ୍ଧାନ କରିବା ହଉଛି ଆମର ଆତ୍ମାର ଧର୍ମ। ସବୁବେଳେ ଦେଖନ୍ତୁ ଆମେ ଗୋଟେ ଜିନିଷକୁ ନୂଆ ନୂଆ ଜିନିଷ ଖୋଜୁଛେ, ଆଉ ଭେରାଇଟି କୁହନ୍ତି ନା, ଭେରାଇଟି ହଉଛି ଆମର ନେଚର ଆତ୍ମାର, ସେ ସବୁବେଳେ ରସ ଚାହୁଁଛି ନା, ସବୁବେଳେ ଖୋଜୁଛି ନୂଆ ନୂଆ। ଆମେ ଭୋଜନ ବି କଲେ କଣ ଚାହୁଁଛେ, ସେଇ ଅର୍ଣ୍ଣଟାକୁ ଡେଲି କେହି ଖାଉଛନ୍ତି, କଣ୍ଟା କହୁଛନ୍ତି ପଲାଉ କରି ଖାଉଛନ୍ତି, ଖିଚୁଡ଼ି କରି ଖାଇବେ, ଆଉ କଣ ସବୁ ଆଜିକାଲି କେତେ ପ୍ରକାର ସବୁ ବାହାରିଲାଣି, କିନ୍ତୁ ଖାଲି ଅର୍ଣ୍ଣ ଖାଇବେନି। ସେଇ ଚାଉଳଟା ନୂତନତ୍ଵ ଭୋଜନରେ ସବୁବେଳେ ଆମେ ନୂତନତ୍ଵ ଜିନିଷ ଖୋଜୁଛେ, ଏଇଟା ଆମର ଆତ୍ମାର ଧର୍ମ। ଆମେ ନୂତନ ଜିନିଷ ବାହାର ଲୋକ ସବୁବେଳେ ନୂତନ ଖୋଜନ୍ତି, ଆମେ ଯେତେବେଳେ ଭକ୍ତିକା ଆସୁଛେ ଆମେ ଗୋଟେ ନୂତନ ଜୀବନ ଖୋଜୁଛେ, ନୂତନ ଜୀବନ। ବହୁ ଜୀବନ ଆମେ ବିତେଇଛେ, ବହୁତ ଭକ୍ତିମନ ଠାକୁର ସେ କଥା କହିଲେ, ବହୁ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନେ। ମଣିଷର ଜୀବନଟା କେତେ କେତେ ଦୁଃଖ, ଏଇ ଜନ୍ମରେ ଆମେ କଷ୍ଟ ପାଇ କେବଳ ବିଚାର କରୁଛେ ଏତିକି ମୋର ଏମିତି ଅସୁବିଧା ହଉଛି, କିନ୍ତୁ କେତେ ଜନ୍ମ ଆମେ ସ୍ୱତନ୍ତ୍ର ହେଇକି ରହିଛେ, ସ୍ୱତନ୍ତ୍ର ମାନେ ଭଗବାନ ସାଙ୍ଗରେ ନାହିଁ, ଏଇଟା ହଉଛି ଦୁଃଖ, ବହୁ ଦୁଃଖ। ଏଇଟା ତ ଆମେ ବର୍ତ୍ତମାନ ଶାରୀରିକ ମାନସିକ ଦୁଃଖ ଭୋଗୁଛି, କିନ୍ତୁ ଯେତେବେଳେ ଆପଣ ଚିନ୍ତା କରନ୍ତି ପଶୁପକ୍ଷୀ ଥିଲେ, ପଶୁପକ୍ଷୀମାନଙ୍କ ଜନ୍ମରେ ଏଇ ଦେଖୁଛନ୍ତି ନା, ଏ ମାଛମାନେ ବର୍ତ୍ତମାନ କେଉଁଠି ଥିବେ, ଆମେ କମଳ ଘୋଡ଼େଇ ଶୋଇଅଛୁ, ସେମାନେ କେଉଁଠି ଥିବେ, ଟେମ୍ପରେଚର ଲୋ ହେଲେ କେଉଁଠି ଥିବେ, ଜଳ ଭିତରେ ସେ କଷ୍ଟ ସହୁଛନ୍ତି, ତାଙ୍କ ଶରୀର ଦେଖିବେ ସବୁ ରୋଗ ହେଇଯିବ। ସବୁ ଜନ୍ମ ଆମର ଦୁଃଖ, ଏଇ ଜନ୍ମଟାକୁ ଆମେ ନୂତନ, ଯେତେବେଳେ ଜଣେ ଗୁରୁ ଆଉ କୃଷ୍ଣଙ୍କର ଭକ୍ତଙ୍କର ସାନ୍ନିଧ୍ୟରେ ଆସି ସେ ଗୋଟେ ନୂତନତ୍ଵ ପ୍ରାପ୍ତ ହୁଏ। ଯେତେବେଳେ ପ୍ରଭୁପାଦଜୀ ମହାରାଜ ବିଦେଶ ଯାଇଥିଲେ, ସମସ୍ତେ ଯେତେ ଆମେରିକାନ ଯୁବକମାନେ ଭେଟିଲେ ଆଉ ପ୍ରଭୁପାଦଙ୍କର ଏଇ ଯୋଉ ଦର୍ଶନକୁ ଜାଣିପାରିଲେ, ହରେ କୃଷ୍ଣ ଆନ୍ଦୋଳନ ଶୁଭ ହେଲା, ସେମାନେ କହୁଥିଲେ ସ୍ୱାମୀଜୀ ଆମେ ଗୋଟେ ନ୍ୟୁ ଲାଇଫ୍ ପାଇଲୁ, ଗୋଟେ ନୂତନ ଜୀବନ ମିଳିଲା। ପରମାର୍ଥ ଜୀବନ ଭକ୍ତି ଜୀବନ ହଉଛି ନୂତନ ଜୀବନ, ଏଠି ଅବସାଦ ନାହିଁ। ଅବସାଦ କଣ କୁହାଯାଏ ଓଡ଼ିଆରେ, ହଁ ଓଡ଼ିଆରେ ତ ଅବସାଦ କୁହାଯାଏ, ଅବସାଦ ନାହିଁ। ଅବସାଦ କଣ ବୁଝିବ, ସବୁବେଳେ ଲେଜିନେସ୍ ଫିଲ୍ କରିବା, ଗୋଟେ ମେଣ୍ଟାଲ ଷ୍ଟ୍ରେସ୍, ଆଜିକାଲି କଣ କୁହନ୍ତି ମୋର ମେଣ୍ଟାଲ ଷ୍ଟ୍ରେସ୍ ଅଛି, ନାଇଁ ନାଇଁ ନାଇଁ, କ୍ରିଷ୍ଣ ଯାତ୍ରାର ଏ ଜିନିଷ ନାହିଁ, ଏଟା ନ୍ୟୁ ଇୟର, ସବୁ ଜିନିଷ ଫ୍ରେଶ ନ୍ୟୁ ଇୟର। ମଣିଷ ବିଦେଶୀ ମାନେ କଣ ଷ୍ଟ୍ରେସ୍ ରହୁଥିଲେ ଜାଣିଛନ୍ତି ନା, ତାଙ୍କର ତାଙ୍କ ପାଇଁ ସବୁ ମଡର୍ଣ୍ଣ ଫାସିଲିଟି, ପୁଣି ସେମାନେ କୁହନ୍ତି ଆମେ ଷ୍ଟ୍ରେସ୍, ଆମର ଗ୍ୟାସ ଆଣିବା, ତାଙ୍କର ଗ୍ୟାସ ଘର କର ଲାଗିଛି ପାଇପ୍, ଯୋଉଟା ବର୍ତ୍ତମାନ ଯୋଜନା ହଉଛି ଆମର ସିଟି ମାନଙ୍କୁ ଗ୍ୟାସ ପାଇପ୍ ଦେବା ପାଇଁ, ଏଇଟା ତାଙ୍କର ଗୋଟେ କମନ୍ ଜିନିଷ, ତାଙ୍କର ଭିଲେଜ ଏରିଆରେ ବି ଅଛି, କିଏ ସିଲିଣ୍ଡର ଧରିକି ଯାଆନ୍ତିନି, ପାଣି ପାଇପ୍ କନେକ୍ସନ୍ ପାଇଁ ଆମର କିଏ ବୋରିଂ କର, ନାଇଁ ନାଇଁ ତାଙ୍କର ସେମିତି ନାହିଁ, ସବୁ ଫାସିଲିଟିସ୍। କଣ କଣ କରିବେ ନା, ଖାଲି ବସିକି ସବୁ, ପୁଣି ବି ସେମାନେ ମେଣ୍ଟାଲ ଷ୍ଟ୍ରେସ୍ରେ ରହୁଥିଲେ। ଆଉ ଆମେ ଭାରତ ବର୍ଷରେ କିଛି ନିୟମ ନାହିଁ, କିଛି ମଡର୍ଣ୍ଣ ଫାସିଲିଟି ନାହିଁ, ଲୋକ କହୁଛି ମୁଁ ଷ୍ଟ୍ରେସ୍ ରହିଛି, ଷ୍ଟ୍ରେସ୍ ଆରମ୍ଭ ହେଇନି, ଆଗ ଆଗକୁ ବହୁତ ଯେତେ ଭୌତିକ ଜିନିଷଟା ବଢିବ ଲୋକର ମାନସିକ ଅବସାଦରା ସେତେ ବଢିବ। ସେଥିପାଇଁ ଆପଣ ଦେଖନ୍ତୁ ବର୍ତ୍ତମାନ ଆମର ଯେତେ ରୋଗ ହଉଛି, ଯେତେ ରୋଗ ସୃଷ୍ଟି ହଉଛି, ତାର ମୁଖ୍ୟ କାରଣ ହେଲା ଏ ମାନସିକ ଅବସାଦ, ଉତ୍ତେଜନା। ଅଯଥା ଯାହା କୁହାଯାଏ ଭୌତିକ ଅଭିନିବେଶଟା ଏତେ ବଢିଯାଇଛି ଆମର, କିନ୍ତୁ କୃଷ୍ଣ ଚେତନାଟା ସେୟା ନୁହେଁ। ଯେମିତି ପ୍ରଭୁପାଦ ମହାରାଜ ଯେଉଁମାନେ ଭେଟୁଥିଲେ, ଆପଣ କେବେ ବି ପ୍ରଭୁପାଦଙ୍କ ଲୀଳାଙ୍କୁ ତ ସମସ୍ତେ ପଢିବା ଦରକାର। ଆପଣମାନେ ଯେଉଁମାନେ ଭକ୍ତ ହେଇଛନ୍ତି, ଆପଣଙ୍କର ଗୋଟେ LIC ଥିବ, ପୁଅର ହଉ ଝିଅର ହଉ, ଆପଣଙ୍କର ଗୋଟେ LIC ଥିବ, ଥିବ କି ନାହିଁ, ଗୋଟେ ଆକାଉଣ୍ଟ ଥିବ। ବିବାହ ହେବା ପୂର୍ବରୁ, ବିବାହ ହେଲା ପରେ ପ୍ରଭୁପାଦଙ୍କ ପାଖରେ ଯେମିତି ଶ୍ୟାମସୁନ୍ଦର ପ୍ରଭୁ ଥିଲେ, ମାଳତୀ ଥିଲେ, ସେମାନଙ୍କର ଆକାଉଣ୍ଟ କିଛି, ଆଜି ବିବାହ ହଉଥିଲେ କାଲି କିଛି ନଥିଲା, କେବଳ ପ୍ରଭୁପାଦଙ୍କ ବହି ଧରିକି ଯାଉଥିଲେ। ମନ୍ଦିରର ଦି ଜଣ ରହୁଥିଲେ, କେମିତି ରହୁଥିଲେ, ବ୍ରହ୍ମଚାରୀ ବ୍ରହ୍ମଚାରିଣୀ ଭଳି, ଘର ବି ନଥିଲା ସେ ଗୋଟିଏ ମନ୍ଦିରରେ, ବିଦେଶମାନଙ୍କର ସେ ବ୍ରହ୍ମଚାରୀ ବ୍ରହ୍ମଚାରିଣୀ ରୁହନ୍ତି, କାରଣ ତାଙ୍କ ଘରେ ତ ଘରକୁ ତାଙ୍କୁ ଆଲାଉ କରି, ତାଙ୍କର ଘର ହିଁ ନାହିଁ, ଘରେ ତାଙ୍କ ବାପା ମାଆ ଜିନିଷ ସମାଜ ବି ଆଲାଉ କରିବେନି। ସେମାନେ ଅଲଗା ଅଲଗା ବିଲ୍ଡିଂ ରହୁଥିଲା ସେ ମନ୍ଦିର କ୍ୟାମ୍ପସରେ, ବ୍ରହ୍ମଚାରୀ ମାନେ ଅଲଗା ରହୁଥିଲେ, ବିବାହ ହେଲା ପରେ ସେ ଦୁଇଟା ଜାଗାରେ ରହୁଥିଲେ, ଆଉ କାମ କରୁଥିଲେ କା ପାଇଁ, ସେବା କରୁଥିଲେ କା ପାଇଁ, ମନ୍ଦିର ପାଇଁ। ତାଙ୍କ ପାଖରେ ପାଞ୍ଚ ପଇସା ହିଁ ନଥିଲା, ବହୁତ ଆନନ୍ଦ ରହୁଥିଲେ, ଅବସାଦ ନଥିଲା। ଏଇ ଏଇ କଥା କହୁଛି କୃଷ୍ଣ ଚେତନ ସବୁ ନୂତନତ୍ଵ, ଯାହାକୁ ଭଗବାନଙ୍କ ଭକ୍ତିରେ ଅବସାଦ ଲାଗୁଛି, ଲେଜି ଫିଲ୍ ହଉଛି, ମେଣ୍ଟାଲ ଷ୍ଟ୍ରେସ୍ ଫିଲ୍ ହଉଛି, ତା ମାନେ ସେ ଭକ୍ତିକୁ ନିଜର କରିପାରିନି, ଭକ୍ତି ସାଇଡ୍ ଯାଇପାରୁନି, ଏବେ ବି ଭଗବାନଙ୍କୁ ଅଲଗା ହେଇକି ରହିଛି, ତାର ବିଚାରଧାରା ତାର ଚିନ୍ତାଧାରା ସେ ନିଜେ ନିଜେ ମ୍ୟାନେଜ୍ କରିବା ପାଇଁ ଚାହୁଁଛି। ସେଥିପାଇଁ ସେ ନିଜେ ଆଜି ମଣିଷ କହିଲେ ମତେ ଟିକେ ଏକୁଟିଆ ଲାଗୁଛି, କହୁଥିନି ଜଣେ ଜଣେ ଲୋକ ଏକୁଟିଆ ମତେ ଲାଗୁଛି। ପ୍ରଭୁପାଦ ମହାରାଜ ଗୁରୁଦେବ ଯେତେବେଳେ ପଠେଇଲେ ଭୁବନେଶ୍ୱରକୁ, ସେତେବେଳେ ସେ କଥା କହିଲେ, ଡିଭୋଟ୍ ଇଜ୍ ନେଭର ଏଲୋନ୍, ସନ୍ୟାସ ଇଜ୍ ନେଭର ଏଲୋନ୍, କୃଷ୍ଣ ଇଜ୍ ଅଲୱେଜ୍ ୱିଥ୍ ହିମ୍। ଏକୁଟିଆ କଣ ଆମର, ଏକୁଟିଆ କଣ, ଲୋକ କଣ କହୁଛି ଆମେ ସ୍ୱାମୀ ସ୍ତ୍ରୀ ଆମର ପୁଅ ନାହିଁ, ଲୋକ ବେଳେବେଳେ କହୁଛି ନା ଏକୁଟିଆ ଲାଗୁଛି ଆମକୁ, ଆମ ଆମ ଘରେ ଭଗବାନ ଅଛନ୍ତି। ଭକ୍ତ କୌଣସି ଦୃଷ୍ଟିର ଅବସାଦ ମନେ କରେ ନା, ଯଦି ଆମର ସବୁବେଳେ ଏକାକୀ ମନେ ହଉଛି, ଗୋଟେ ଏକାକୀ ଲାଗୁଛି ଆମକୁ, ମୋତେ ଏକାକୀ ଲାଗୁଛି, ଗୋଟେ ଅସୁରକ୍ଷିତ ମନେ ହଉଛି, ଦେଖୁନ ଜଣେ ଜଣେ ଅନପ୍ରୋଟେକ୍ଟେଡ୍ ଯାକ ଇଂଲିଶରେ କହିଯାଏ, ସବୁ ଥିବ କିନ୍ତୁ ସବୁବେଳେ ସୁରକ୍ଷିତ ମୋତେ ପଚାରିବ କଣ କରିବ, ତାହେଲେ ଆମର କଣ ଚିନ୍ତା ରହିଛି, ଆମେ ନୂତନତ୍ୱର ସନ୍ଧାନ ପାଇନେ। ଭକ୍ତିରେ କେବେ ଏକାକୀ ଲାଗେ ନା, ଭକ୍ତି କେବେ ଏକାକୀ ଲାଗେ ନା, କାହିଁକି ଭକ୍ତିରେ କିଏ ଅଛନ୍ତି ପାଖରେ, କୃଷ୍ଣ ଅଛନ୍ତି ନା, ଏକାକୀ କଣ, କେବଳ କୃଷ୍ଣ ନାହାନ୍ତି, ଗୁରୁ ଆଉ କୃଷ୍ଣ ସବୁବେଳେ ପରମ୍ପରା ଆଚାର୍ଯ୍ୟ ଗୁରୁମାନେ, ଆମେ ସବୁବେଳେ ସେଥିପାଇଁ ପ୍ରାର୍ଥନା କରୁଛେ, ବନ୍ଦନା କରୁଛେ, ସବୁବେଳେ ଆମ ପାଖରେ ଅଛନ୍ତି, ସେମାନେ ଆମ ପାଖରେ ଅଛନ୍ତି। ଭକ୍ତିରେ କେତେ ଜିନିଷ ଆସେ ନା, ଯଦି ଆମର ଏଇଟା ଆସୁଛି ତାହେଲେ ଆମେ ଜାଣିବାକୁ ପଡ଼ିବ ଆମେ ନୂତନତ୍ୱର ସନ୍ଧାନ ଏବେ ସୁଦ୍ଧା ପାଇନାହାନ୍ତି। ସବୁବେଳେ ଫ୍ରେଶ ଲାଗିବ, ସବୁବେଳେ ପ୍ରତିଦିନ ଗୋଟେ ଗୋଟେ ଫୁଲଟା ପ୍ରତିଦିନ ଫୁଟୁଛି, କେମିତି ଲାଗୁଛି, ଯେମିତି ଦେଖିବା ପାଇଁ ଭଲ ଲାଗୁଛି, ସେଭଳି ଜୀବନଟା ପ୍ରତିଦିନ ନୂଆ ଲାଗେ ଭକ୍ତି ଜୀବନରେ। ଆଉ ମହାପ୍ରଭୁ କଣ କହିଲେ, ପ୍ରତିପଦମ ପୂର୍ଣ୍ଣମ ମୃତାସ୍ୱାଦାନମ ହରିନାମ, ସେମିତି ଲାଗିବ ଜୀବନଟା, ସେମିତି ଲାଗିବ। ଦୁଃଖ ବିଷାଦ ରହୁଛି ମାନେ ଆମେ ଟିକେ ଭଗବାନ ସହିତ ଯୁକ୍ତ ହେଇପାରୁନି, ନିଜର କରିପାରୁନି, ଏତେ ଭକ୍ତି ଯୁଗରେ ଏତେ ଏନ୍ଗେଜମେଣ୍ଟ ଅଛି, ଚବିଶ ଘଣ୍ଟା ସଫିସିଏଣ୍ଟ ନୁହେଁ, ଚବିଶ ଘଣ୍ଟା କି ବିଲକୁଲ ନୁହେଁ। ଭଗବାନ ପାଇଁ କେତେ ରୋଷେଇ କରିହବ, ଭଗବାନ ପାଇଁ କେମିତି ସଜେଇ ହବ, ପୂଜାରୀ ମାନେ ଆମେ ସବୁ ପୂଜାରେ କାମ କରୁଛୁ ନା, ଆମେ ବିରକ୍ତି ଲାଗେ, କାହିଁକି ବିରକ୍ତି ଲାଗେ ଜାଣିଛ ନା, ସାଢେ ସାତଟା ଅନ୍ନ ହେଇଯିବ, ଆପଣ ଅର୍ଚ୍ଚନ ସାରିକି ଅର୍ଚ୍ଚନ ପୂଜାରୀ ଅର୍ଚ୍ଚନ ଛୋଟ ଠାକୁର ଅର୍ଚ୍ଚନ କରିଦେଲା, ଆପଣ ଛଅଟାରେ ପୋଷିବେ, ଛଅଟା ନାହିଁ ଆମେ ପାଞ୍ଚଟା ପଇଁଚାଳିଶରୁ ଆପଣ ଯାଇକି ଯିବେ, ଠାକୁର ଛୋଟ ଠାକୁର ଅର୍ଚ୍ଚନ ସରିଯିବେ, ସ୍ନାନ କରିଦେବେ ଆପଣ ବଡ଼ ଠାକୁରଙ୍କୁ, ଠାକୁରଙ୍କୁ ଅର୍ଚ୍ଚନ ହେଉଛନ୍ତି ନା, ସ୍ନାନ କଲା ପର୍ଯ୍ୟନ୍ତ ଆପଣ ବଡ଼ ଠାକୁରଙ୍କୁ ସ୍ପର୍ଶ କରିପାରିବେ। ଆପଣ ଛଅଟା ରୁ ଦେଢ ଘଣ୍ଟା ଠାକୁର ବାହାରେ ରହିବେନି, ଆପଣ ଲାଗୁଥିବ କଣ, ଆରେ ସମୟ କୁଆଡେ ଚାଲୁଛି, ହାଡ଼ ପୂଜାରେ ବିରକ୍ତ ହଉଥିବ, ଶୀଘ୍ର ମନ୍ଦିର ଖୋଲ, ସାଢେ ସାତ ବାଜିଲା, ପାଞ୍ଚ ମିନିଟ ରହିଲା, ରେଡି ହୁଅ, ଆମକୁ କଣ ଲାଗୁଥିବ, ସମୟ କୁଆଡେ ଚାଲିଗଲା। ଭଗବାନଙ୍କୁ ସଜେଇବା ପାଇଁ ଗୋପୀମାନେ କେବଳ ଅବସାଦରେ ନଥିଲେ, ତାଙ୍କ ସବୁବେଳେ ଅଭାବ, ସଂସାରରେ ଆମର ଭୌତିକ ଜିନିଷର ଅଭାବ, ଏଠି ଆମର ସମୟର ଅଭାବ, ସ୍ନେହ ଆମେ ଏତେ ଦେବା ପାଇଁ ଚାହୁଁଛେ ଭଗବାନଙ୍କୁ, ଗୁରୁକୃଷ୍ଣ ଆମେ ଏତେ ସେବା କରିବା ପାଇଁ ଚାହୁଁଛେ, ଆମ ସବୁବେଳେ ଅଭାବ ବୋଧ ହେଉଛି, ସମୟଟା ପଳେଇ ଯାଉଛି, ସେବା କରିହଉନି। ଭକ୍ତିରେ ସବୁବେଳେ ନୂତନତ୍ଵ ରହିଛି, ଯାହାକୁ ଭକ୍ତିରେ ଅବସାଦ ମନେ ହଉଛି, ଭକ୍ତି ତାକୁ ଆଳସ୍ୟ ଲାଗୁଛି, ଭକ୍ତିରେ ତାକୁ ସ୍ୱାଦ ମିଳୁନି, ତାର ଅର୍ଥ ସେ ଭଗବାନଙ୍କ ସହିତ ଯୁକ୍ତ ହେଇପାରୁନି। ଭଗବାନ ସହିତ ଯୁକ୍ତ ହେଲେ କି ଏଇଟା କେବେ ହେଲେ ବି କିଞ୍ଚିତ ଯୁକ୍ତ ହେଇଗଲେ ବି କି ସ୍ଲାଇଟଲି ଯଦି ସେ ଆଟାଚଡ୍ ହେଇଗଲା ନା ଛାଡ଼ିପାରିବେ। ଜଣେ ଡେଲି ଫୁଲମାଳ ତିଆରି କରିକି ଭଗବାନଙ୍କୁ ଦଉଛି ନା, ସେ ଡେଲି ଦଉଛି ଆଉ ଠାକୁର ସେଟା ପିନ୍ଧୁଛନ୍ତି ଡେଲି। ଆପଣ ମୁଁ କେତେ କର୍ମୀ ଲୋକଙ୍କୁ ଦେଖିଛି ସେମାନଙ୍କର ଏତେ ଉତ୍ସାହ, ସେମାନେ ପର ବାଡ଼ିରୁ ଫୁଲ ତୁଳିକି ଆଣିବେ, ନାଇଁ ନାଇଁ ମୁଁ ମାଙ୍କୁ ତାରିଣୀ ମାଙ୍କୁ ଫୁଲ ଦୁଇଟା ଦେବି ନା। ଆଉ ସେ କଣ ଏମିତି ସକାମ ଭକ୍ତ, ପୁଣି ଗୋଟେ ଏଇ ଦେବାଦେବୀଙ୍କୁ ଭକ୍ତି କଲା ପରେ ତାର ଗୋଟେ ଆସ୍ୱାଦନ ଏମିତି ହେଇଯାଉଛି। ଆପଣ ଦେଖିଥିବେ ଗାଁରେ କେତେ ବୁଢ଼ା ଲୋକ ଅଛନ୍ତି ଗୋଟେ ବାଡ଼ି ଧରିକି ବାହାରିବେ ସକାଳୁ, କନିଅରୀ ଫୁଲ ଏ ଫୁଲ। ଆମ ଡିଭୋଟି ମାନେ ଷ୍ଟଡି କରିବା ଦରକାର ସେମାନଙ୍କୁ, କାହିଁକି ସେମାନେ କଣ ଗୋଟେ ଆନନ୍ଦ ପାଉଛନ୍ତି ନା। ଅବସାଦ କାହିଁକି, ଜଣେ ଭକ୍ତ ଅବସାଦ କାହିଁକି ମନେ କରିବ, ଅବସାଦ ମନେ କରୁଛି ଅର୍ଥ ଆମେ କୃଷ୍ଣଙ୍କୁ, ଭଗବାନ କୃଷ୍ଣଙ୍କୁ ଆମ ଜୀବନରେ ପ୍ରାଧାନ୍ୟ ଦଉନି। ପ୍ରଭୁଙ୍କୁ ଯଦି ଆମ ଜୀବନ ପ୍ରଭୁଙ୍କର କାର୍ଯ୍ୟ ଭଗବାନଙ୍କର ନାମ ଭଜନ ଶ୍ରବଣ କୀର୍ତ୍ତନ ଭଗବାନଙ୍କର ସେବାକୁ ଆମେ ପ୍ରାଧାନ୍ୟ ନ ଦେଇପାରିଲେ ଗୋଟେ କୁହନ୍ତିନି ପ୍ରାଇମ ଫ୍ୟାକ୍ଟର, ଗୋଟେ ସେକେଣ୍ଡାରୀ, ଆମେ ଯଦି ଗୋଟେ ସେକେଣ୍ଡାରୀ କରିଦେଉଛେ ନା ଜୀବନରେ ସେଥିପାଇଁ ଆମର ଆନନ୍ଦ ହଉନି। ଯେହେତୁ ବର୍ତ୍ତମାନ ନୂଆ ବର୍ଷ ନା, ଲୋକ କଣ କହୁଛନ୍ତି ସାଧାରଣ ଲୋକଙ୍କର ନୂଆ ବର୍ଷରେ କଣ, ନୂଆ ବର୍ଷରେ ଯାହା ହବ ନୂଆ ବର୍ଷଟା ହେଲା, ନୂତନତ୍ଵ କଣ ଅଛି ଏ ଶରୀରରେ, କିଛି ନୂତନତ୍ଵ ନାହିଁ। ନୂତନତ୍ଵ ହଉଛି ଏଇଟା ଗୋଟେ ମାନସିକ ଗୋଟେ ପ୍ରବଣତା, ଆଉ ଡେଲି ଖାଉଛେ ନା ନାହିଁ କହିଲେ, ଡେଲି ଖାଉଛେ, ଏଇ ଜିହ୍ୱା କେତେ ସ୍ୱାଦ ନେଲାଣି ଦେଖନ୍ତୁ ବିଷୟ ଗୁଡିକ କଣ, ଡେଲି ଡେଲି ସେ ଅର୍ଣ୍ଣ ଡାଲି କେତେ ଆଳୁ ଖାଇଲେଣି, କେତେ କ୍ୱିଣ୍ଟାଲ ଆଳୁ ଖାଇଲେଣି, କେତେ ଆଳୁ କେତେ ପଚେଇ ଦେଲେଣି ଦେଖନ୍ତୁ, ଏ ଗୋଟେ ମେସିନ କେତେ ପଚେଇ ଦେଲେଣି, ଖଣ୍ଡେ ମାଂସ ଗୋଟେ ପିସ୍ ଦେଖନ୍ତୁ ଏ ଜିହ୍ୱା ଏତେ ତାର ରସ ଶକ୍ତି ରହିଛି, ଏହା ଜୀବନ ତୃପ୍ତ ହେଲାଣି ନାହିଁ ଏ ଜୀବନ, ଏଇ ଶରୀରଟା କଣ ଆପଣ ଯୋଉ ମଣିଷ କହୁଛି ମୁଁ ଆନନ୍ଦ ପାଇବି, ଗୋଟିଏ ଅଙ୍ଗକୁ ଆପଣ ଆନନ୍ଦ ଦେଇପାରିବେନି। ଗୋଟେ ଛୋଟ ଛୁଆ ଦେଖନ୍ତୁ ସେ ଦେଖୁଛି କଣ ମୋବାଇଲ, କେବେ କେବେ ଏ ଚକ୍ଷୁ ବିଷୟର ଆସକ୍ତିରେ, ଏ ଚକ୍ଷୁରେ କେତେ ଆପଣ ଦର୍ଶନ କରନ୍ତୁ କେବେ ବି ସେ ତୃପ୍ତି ହବନି। ଜିହ୍ୱା ଖଣ୍ଡେ ଦେଖୁନାହାନ୍ତି କେତେ ରସ ସିଏ ନେଲାନି, ସେ ଆଳୁ ଡାଲି ତେଲ ସେ ଜିନିଷ ପଡୁଛି ନା, ସବୁବେଳେ ଡିଫରେଣ୍ଟ ଟେଷ୍ଟ ଜୀବନ ଚାହୁଁଛି, ବିଷୟରେ କେବେ ଆମେ ତୃପ୍ତି ହେଇପାରିବେ ସେଟା ଆନନ୍ଦ ନୁହେଁ ବାହାର, ଏଟା ଗୋଟେ ଭ୍ରମ। କେବେ ବି ଜୀବନରେ ଆସ୍ୱାଦନ ହଉଛି ଭଗବାନଙ୍କର ଭକ୍ତି, ଭଗବାନଙ୍କୁ ଯୋଉ ଭଜନ କରିବା ସାଧନ କରିବା, ଭଗବାନଙ୍କର ଯୋଉ ଭକ୍ତି କରିବା, ଭଗବାନଙ୍କର ନାମ କରିବା, ଇଏ ହଉଛି ଆନନ୍ଦ, ମାନେ ଆନନ୍ଦ ଆଉ କିଛି ନାହିଁ। ଯଦି ଆନନ୍ଦ ଥାଆନ୍ତା ଭଗବାନ ଗୀତାରେ ସେଇଟା ଆନନ୍ଦ କହିଦେଲେ ଯେହି ସଂସ୍ପର୍ଜା ଭୋଗା ଦୁଃଖ ଯୌନ ଏବତେ, ଭଗବାନ ସେ ଶବ୍ଦଟା ଲଗେଇ ନେଇଥାନ୍ତେ ଦୁଃଖ ଯୌନ ଏବତେ, ଏଠି କହିଲେ ଦୁଃଖାଲୟମ କୋଉଠି କହିଲେ, ମାମୁପେତ୍ୟମ ପୁନର୍ଜନ୍ମମ ଦୁଃଖାଲୟମ, ଏଇଟା ଦୁଃଖ ଆଳୟ କହିବ କେଉଁଠି ଦୁଃଖ ଅଛି, ମୋ ଘରେ ଟିଭି ଅଛି, ମୋର ପଇସା ଅଛି, ମୋର ଅଧିକାର ଅଛି, ମୋ ଦୁଃଖ କୋଉଠି ଅଛି, ଲୋକ କହୁ ନାହିଁ କି ବାବା ଜୀବନରେ କଣ ଲୋକ ଗୁଡାକୁ ଭଣ୍ଡଉଛନ୍ତି ତାଙ୍କୁ ପଇସା ନେବା ପାଇଁ, ତାଙ୍କୁ ସବୁ କହିଦେଉଛନ୍ତି ତୁମେ ଏଇଟା ସଂସାରରେ କିଛି ନାହିଁ, ଏଇଟା ଦୁଃଖାଳୟ, ତୁମେ ଦୁଃଖାଳୟ କଣ ଦେଖିବା ପାଇଁ ଚାହୁଁଛ କି, ଏଇଠି ପାଇଁ ଦୁଃଖାଳୟ କହିଲେ କେଉଁଠି ଦୁଃଖାଳୟ, ଯେହି ସଂସ୍ପର୍ଶ ଯା ଭୋଗା ଦୁଃଖ ଯୌନ ଏବତୀ, ସେଇଠି ଦୁଃଖାଳୟ। ଏ ପଞ୍ଚ ଜ୍ଞାନେନ୍ଦ୍ରିୟକୁ ନେଇକି ଆମେ ଯୋଉ ବିଷୟ ଭୋଗ କରିବା ପାଇଁ ଚାହୁଁଛେ, ଏଇଠି ତ ସବୁ ଦୁଃଖ, ଆଉ କଣ ଦୁଃଖଟା କୋଉଠି, ଦୁଃଖାଳୟ କଣ ଦେଖିବ, କଣ ବଡ଼ କାର ଦେଖୁଛ ନା, ଭଲ ବଡ ଘର ନୂଆ କାର ଦେଖି ତୁମେ ଭାବୁଛ ଦୁଃଖାଳୟ ନାହିଁ ବୋଲି, ତମ ଦେହଟାକୁ ଦେଖୁନା ଦୁଃଖର ପୁରା ଖଜାନା ଭରି ହେଇକି ରହିଛି। ଦୁଃଖ ଜ୍ୟୋନ ୟାର ଭଗବାନ କହିଲେ ଦୁଃଖର ଜ୍ୟୋନି, ଜ୍ୟୋନି ମାନେ ଉଦ୍ଭବ ସ୍ଥାନ, ଆଦ୍ୟନ୍ତ ବନ୍ତ କନ୍ତେ, ଜଣେ କେଳେ ଯୁକ୍ତି କରିଦେବ କଣ ଖାଲି ଦୁଃଖ ଅଛି ଆଉ କିଛି ସୁଖ ନାହିଁ, ବଞ୍ଚିଛି ମଣିଷ କେମିତି, କହିଲେ ନାଇଁ ସୁଖ ଅଛି ଆଦ୍ୟନ୍ତ ବନ୍ତ, ବିଜୁଳି ଝଟକା ଯେମିତି, ସେଠି ଭକ୍ତି ଠାକୁର କଣ ଲେଖିଲେ, ଚପଲ ସୁଖ ଲବ ଲାଗିରେ, ଚପଳ ସୁଖ, ଚପଳ ସୁଖ, ବହୁତ ନୂତନତ୍ଵ ନାହିଁ ଏଥିରେ, ଭେରାଇଟିନେସ୍ ନାହିଁ ଜୀବନ, ଜୀବନ ଆମେ ଖୋଜୁଛେ ଭେରାଇଟି ଖୋଜୁନେ। ଭଙ୍ଗା ଘରେ ଯାଇଥିଲି ଗୋଟେ ଫ୍ଲାଟ୍ ରହି, ସାଧା ଘରେ ଥିଲି ମାର୍ବଲ ରହି, ସବୁବେଳେ ଭେରାଇଟି ଭେରାଇଟିନେସ୍ ଆମର ନେଚର, ମେଟେରିଆଲ ଭେରାଇଟି ଆମେ କିଛି ପାଇବାନି, ସ୍ପିରିଚୁଆଲ ଭେରାଇଟି, ଏ ମେଟେରିଆଲ ଭେରାଇଟିଜ କିଛି ନାହିଁ, ମେଟେରିଆଲ କଣ ଭେରାଇଟି ଦେଖନ୍ତୁ ମଣିଷକୁ କେମିତି ମାୟା ଠକୁଛି, ଗୋଟେ ମୋବାଇଲ ଖୋଳ, ଗୋଟିଏ ମୋବାଇଲ, ଗୋଟିଏ କାର, ସେ ସମାନ ଇଞ୍ଜିନ ସମାନ ଜିନିଷ, କେବଳ ଭେରାଇଟି ମଡେଲ ଦଉଛି, ମଡେଲ କହୁନାହାନ୍ତି କଣ, ହେଟା କଣ ଆସିଲା ନୂଆ ମାଟିଲୁ ନାହିଁ ତା କୁଆଡେ କଣ କହୁଛନ୍ତି ଲାଟେଷ୍ଟ ଭର୍ସନ ଲାଟେଷ୍ଟ ଭର୍ସନ ଲାଟ କଣ ଲାଟେଷ୍ଟ ଭର୍ସନ କାହିଁ ଭେରାଇଟିଟା ଦେଖାଯାଏ ଜୀବନ ସବୁବେଳେ ଆକୃଷ୍ଟ ଆସିବ କୋଉଠି ଭେରାଇଟିନେସ୍ ସବୁବେଳେ ଭେରାଇଟିନେସ୍ ଆପଣ ଗଲେ ଦୋକାନରେ କଣ ଖୋଜୁଛନ୍ତି ଲାଟେଷ୍ଟ ଭର୍ସନ କଣ ଅଛି ଦେଖିଲ ଲାଟେଷ୍ଟ ମଡେଲ କଣ ଅଛି ଦେଖିଲ ନା କଣ ଖୋଜୁଛନ୍ତି ଓଲ୍ଡ ମଡେଲ କିଏ ଖୋଜୁଛି କିଏ ଖୋଜୁଛି ସବୁବେଳେ ଲାଟେଷ୍ଟ ଲାଟେଷ୍ଟ ଲାଟେ କାହିଁକି ଏଟା ଖୋଜୁଛେ ଆମର ଆତ୍ମା ଆତ୍ମା ସବୁବେଳେ ଖୋଜୁଛି ସେଟାକୁ ଆତ୍ମା ଖୋଜୁଛି ଗୋଟେ ଲାଟେଷ୍ଟ ଜିନିଷ ସବୁବେଳେ ନୂତନତ୍ଵ ଆରେ ନୂତନତ୍ଵ ଏଠି କିଛି ନାହିଁ ନୂତନତ୍ଵ କେବଳ ରସରେ ଅଛି ରସରେ କେବଳ ନୂତନତ୍ଵ ଅଛି ଯିଏ ସଜୀବ ସେ ନୂତନତ୍ଵ ଦେଇପାରିବ ନିର୍ଜୀବ କଣ ନୂତନତ୍ଵ ଦେବ ସଜୀବର ନୂତନତ୍ଵ ରସ ଅଛି ନା ରସରେ ରସ ଯୋଉଟା ସଜୀବ କିଏ ଜୀବନ୍ତ କିଏ ସବୁବେଳେ ଯାହାର ଲାଇଫ ରହିଛି ଯାହାଙ୍କ ପାଖରୁ ଜୀବନ ଆସୁଛନ୍ତି କୃଷ୍ଣ ତାଙ୍କର ଲାଇଫ ରହିଛି ତାଙ୍କର ଯୋଉ ରସ ରହିଛି ତା ସେଇ ରସରେ କେବଳ ଭେରାଇଟିଟା ଅଛି ସେଠି ସବୁ ଭଗବାନଙ୍କୁ ଡେଲି ଦର୍ଶନ କରୁଛନ୍ତି ଡେଲି ଭୋଗ ଲଗାଉଛି ଡେଲି କୀର୍ତ୍ତନ ହଉଛି ସେଥିରେ ରସ ରହିଛି ସେଟା ରସ ସେଇଟା ହଉଛି ଟେଷ୍ଟ ଆଉ ଯୋଉ ଆମେ ବାହାରେ ଖୋଜୁ ସେଥିରେ ଭେରାଇଟି ନାହିଁ ସେଠି ଭେରାଇଟି ନାହିଁ ଭଗବାନ ପ୍ରଥମେ ଭଗବାନ ସେଥିପାଇଁ ଅର୍ଜୁନଙ୍କୁ କହିଲେ ନାହିଁ ଏ ଶ୍ଳୋକ କହିଲେନି ବାଞ୍ଛା ଆସି ଜୀର୍ଣ୍ଣା ନିଜଥା ବିହାୟ ଅର୍ଜୁନ ସେ ପ୍ରଭୁପାଦଙ୍କ ପରପଟ ସେଠି ଦେଖିବେ ଏଟା ବିଶ୍ୱନାଥ ଠାକୁରଙ୍କର କମେଣ୍ଟ୍ରି କି ବଳଦେବ ବୁଦ୍ଧିଭୂଷଣଙ୍କର ପ୍ରଭୁପାଦ ସେଟାକୁ ଭାରତରେ ଲେଖିଛନ୍ତି ଆଉ ଭଗବାନ ଅର୍ଜୁନ କହୁଛନ୍ତି ଅର୍ଜୁନ ତୁମେ ମନ ଦୁଃଖ କାହିଁକି କରୁଛ ପରପଟରେ ତାତ୍ପର୍ଯ୍ୟରେ ଏମାନେ ଦିନେ ଦିନେ ସ୍ୱରଟାକୁ ତ୍ୟାଗ କରିବି ତାଙ୍କୁ ମୁଁ ନୂତନ ସ୍ୱର ଦେବି ନୂତନ ସ୍ୱର ଦେବି ଚିନ୍ମୟ ସ୍ୱର ଦେବି ଆମେ ଆମେ ଯେପର୍ଯ୍ୟନ୍ତ ଗୋଟେ ଚିନ୍ମୟ ସ୍ୱରେ ନ ପାଇବା ସେପର୍ଯ୍ୟନ୍ତ ରସର କିଛି ଆସ୍ୱାଦନ ନୂତନତ୍ଵ କିଛି ଆସ୍ୱାଦନ ହେଇପାରିବନି ସବୁବେଳେ ଏ ସଂସାରରେ ପ୍ରତ୍ୟେକ ରସର ପଛରେ ପ୍ରତ୍ୟେକ ଜିନିଷ ପଛରେ କେତେଟା ଜିନିଷ ଅଛି ଆମେ ସେଟା ଜାଣିପାରୁନି ଆମେ ବହୁତ କୃଷ୍ଣ ଲୀଳା ଜାଣିଛେ କିନ୍ତୁ ସଂସାର ଲୀଳା ଜାଣିନେ ବହୁତ ଶାସ୍ତ୍ର ପଢ଼ିଦେବ ସଂସାର କଥା ପାଇ ସରି କୃଷ୍ଣଙ୍କ ଲୀଳା ଜାଣିଦେବ କୃଷ୍ଣଙ୍କର ସଂସାର ଯୋଉ ରହିଛି ତା ପଛରେ କେତେ ଲୀଳା ରହିଛି ଆମେ ଯାହା କିଣିବା ତା ପଛରେ କଣ ଅଛି କହିଲେ ଯେତେ ଭେରାଇଟି ସଂସାରରେ ଅଛି ବିବାହ ତା ଭେରାଇଟି ପଛରେ ଅଛି ଘର ଘର ତା ପଛରେ ଭେରାଇଟି କିଛି ଅଛି କଣ ଅଛି ସବୁଥିରେ କଣ କଣ ରହିଛି କେବଳ ସେତିକି ଗୋଟେ ଜିନିଷ ନାହିଁ ଲଷ୍ଟ ରହିଛି ଗ୍ରିଡ୍ ରହିଛି ଏଙ୍ଗର ରହିଛି କାମ କ୍ରୋଧ ଲୋଭ ମୋହ ଏ ପଛରେ ପୁରା ଲୀଳା କରିବେ ଯେ ପଛରେ ରହିଛନ୍ତି ତାଙ୍କର ଭେରାଇଟି ସିଏ ରଖିଛନ୍ତି ତୁ ଭେରାଇଟି ପଛରେ ଝାଣୁ ତ ମୁଁ ତ ପଛରେ ଅଛି ବାପା ଜୀବ ଯେତେବେଳେ ବିଷୟ ପଛରେ ଧାଇଁବ ତା ପଛରେ ଏମାନେ ସବୁ ଧାଇଁବେ ରସ ସେଥିରେ ନାହିଁ ତେବେ ନୂତନ ଜୀବନ ଯୋଉ ନୂତନ ଜୀବନର ଯୋଉ ଆଲୋକପାତ ହୁଏ ଭକ୍ତି ଭକ୍ତର ସେ ନୂତନ ଜୀବନ କିଏ ଦେଇପାରିବେ ଇଂଲିଶରେ କହୁଛନ୍ତି ଏଭର ଫ୍ରେସ୍ ଲାଇଫ ନୂତନତ୍ଵ କେବଳ ଭଗବାନଙ୍କ ପାଖରେ ଅଛି ଆଦ୍ୟମ ପୁରାଣ ପୁରୁଷ ନବଯୌବନାଂଚ ଭଗବାନଙ୍କର ଆଉ ଭଗବାନଙ୍କର ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ କେବଳ ଜୀବନ ଦିଅନ୍ତି ଯେମିତି ପ୍ରଭୁପାଦଙ୍କୁ ବିଦେଶୀମାନେ କହୁଥିଲେ ସ୍ୱାମୀଜୀ ଆପଣ ଆମକୁ ଜୀବନ ଦେଇଦେଲେ ଜଣେ ଭୌତିକ ଜୀବନ ମାନେ ସେ ପ୍ରତି କ୍ଷଣରେ ମରୁଛି ବୋଲି କହିଲେ ଚଳେ ଆମ ଲୋକମାନଙ୍କୁ କହିଲେ ତାଙ୍କୁ ଗୋଟେ କଷ୍ଟ ଲାଗୁଛି ଆମର ତ ଗୁରୁଦେବ ତ ପୁରା ଏମିତି କହୁଥିଲେ ପୁରା ବାଡ଼େଇକି କଥାବାର୍ତ୍ତା କର ଆଜିକାଲି ବାଡ଼େଇ କଥାବାର୍ତ୍ତା କଲେ ତୁମକୁ କୁଆଡେ ଜେଲ ଯିବାକୁ ପଡିବ ନହେଲେ ଲୋକ ତୁମକୁ ପିଟି ପକେଇବେ ଲୋକ ଫ୍ଲାୱାର ୱାର୍ଡ ଚାହୁଁଛନ୍ତି କଣ କୁହାଯିବ ମାନେ ପୁଷ୍ପିତ କୋମଳ ବଚନ ତାଙ୍କୁ ଡିଷ୍ଟର୍ବ କରନି କାରଣ ସେ ଏତେ ଡିଷ୍ଟର୍ବ ହେଇକି ରହିଛନ୍ତି ସେ ନିରାଟ ସତ୍ୟ କଥାକୁ ଗ୍ରହଣ କରିବା ପାଇଁ ରାଜି ନାହାନ୍ତି ଗୋଟେ ଏଭ୍ରି ମୋମେଣ୍ଟରେ ପ୍ରତି ଗୁରୁଦେବ ଏମିତି ଓଡ଼ିଆରେ ଏମିତି କୁହନ୍ତି ତେଲ କଢ଼େଇରେ ପଡିକି ଛଟପଟ ହଉଛ ମାଛକୁ ଯେମିତି ତେଲ କଢ଼େଇରେ ଭଜା ଯାଏ ଦେଖିଛନ୍ତି ନା କେତେ ମୁଁ ଦେଖିଛି ଛୋଟ ପିଲାବେଳେ କେତେ ସବୁ ଆମ ଘର ପାଖରେ ସବୁ ଛୋଟ ପିଲାବେଳେ ସବୁ ଥାନ୍ତି ଲୋୟର କାଷ୍ଟ ଲୋକ ସେମାନେ ଏତେ ନୃଶଂସ ସେ ମାଛ ଗୁଡା ବଞ୍ଚିଥିବେ ତାର ଗାଲି ଗୁଡା କାଟିଦେଇକି ସବୁ ତେଲ କଢ଼େଇରେ ପକେଇ ସେ ଛୋଟ 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 ସେଇଟା ବର୍ତ୍ତମାନ ମୁଁ ଚିନ୍ତା କରୁଛି ସେ ବଞ୍ଚିଛି ତାକୁ ତେଲ କଢ଼େଇରେ ପକା ହଉଛି ଜାଣିପାରୁନାହାନ୍ତି କଣ ସେ ବଞ୍ଚିଛି ତାକୁ ତାର ହାର୍ଟ ଅପରେସନ ହଉଛି ସେ ବଞ୍ଚିଛି ସେ କୋମା ହେଇଗଲାଣି ସେ ବଞ୍ଚିଛି ତାକୁ ଷ୍ଟ୍ରୋକ୍ ହେଇଯାଉଛି ଏଇଟା କମ୍ ନୁହେଁ କେତେ କଷ୍ଟ ଜାଣିଛନ୍ତି ଗୋଟେ ଲୋକ ବଞ୍ଚିଛି ତାକୁ ପାରାଲାଇଜ୍ ହେଇଯାଇଛି ଆପଣ ବୁଝିପାରୁନାହାନ୍ତି ଯେଉଁମାନେ ପାରାଲାଇସିସ୍ ହେଇଛି ନା ତାକୁ ପଚାରନ୍ତୁ ହାତଟା ଉଠିବା କେତେ କଷ୍ଟ ଆପଣ ରକା ଜାଣିଛନ୍ତି ନା ଓଡ଼ିଆରେ ରକା ପଶିଗଲେ ଜାଣିପାରୁଛନ୍ତି ତ ମଣିଷ କେତେ ବଳବାନ କେତେ ଜୀବନର ଜିନିଷ ଚାହୁଁଛି ଦେଖନ୍ତୁ ଗୋଟେ ହାତ ରକା ପଶିଯିବ ତୁ ଏ ବସ୍ତି ଯୋଉଠି ଆଇଥିବ ସେମିତି ଯେଉଁ ପୋଜିସନ ସେଇ ପୋଜିସନ ଏଇ ହେଲା ଜୀବନ ଆମର ଜୀବନ ଏଇଭଳିଆ ଗୁରୁଦେବ କହୁନି ଗୋଟେ ଜୀବନ୍ତ ଅବସ୍ଥାରେ ଆମକୁ ଫ୍ରାଏ କରାହଉଛି, ଆମକୁ ତିନି ଗୁଣ ଏଇ ଭୌତିକ ସଂସାରରେ ଆମକୁ ଦୁଃଖ ଏମିତି ଆଦି ଭୌତିକ ଆଧ୍ୟାତ୍ମିକ ଦୁଃଖରେ ଆମେ ସବୁ ଜରୁଛି। ମୁଁ ତାକୁ ଇଂଲିଶରେ କହୁଥିଲି, ଓଡ଼ିଆରେ ଆଚାର ବୋତଲ ଦେଖିଛନ୍ତି ନା, ଆଚାର ଲୋକ କଣ କରିବେ, ଟିକେ ଖରା ହେଲା ମାନେ ଲୋକ କଣ କରିବେ, ହିସିନି ଚାଲ ଖରା ହେଲେଣି ଆଚାରକୁ ଭିତରେ ରଖ, ଭିତରେ ରହିଥିବ ଲୁଣ ବା ଆଉ ତେଲ, ବାହାରେ କେଉଁ ବୋତଲରେ ଖାଇଦିବ, ପ୍ଲାଷ୍ଟିକରେ ନାହିଁ, ପ୍ଲାଷ୍ଟିକରେ ଆଚାର କରାଯାଏ ନା, କାଚ ବୋତଲରେ, ଟେମ୍ପରେଚରଟା ଠିକ ଯିବ ଭିତରକୁ, ସେ ବସ୍ତ୍ରକୁ ସିଝାଯିବ। ଆମର ଆମକୁ ଜୀବନ ଆମ ଜୀବନଟା ସେୟା, ଭଗବାନଙ୍କୁ ଯେଉଁମାନେ ଭଜନ କରୁନାହାନ୍ତି ବା ଯେଉଁମାନେ ଭଗବାନଙ୍କୁ ନିଜର କରିପାରୁନାହାନ୍ତି ତାଙ୍କ ଜୀବନଟା ସେଇଭଳି, ଭିତରେ କଞ୍ଚା ଲଙ୍କା ରହିଥିବ, ସୋରିଷ ତେଲ ଥିବ, ସେ ଆମ୍ବଟା ପଡ଼ିଥିବ କି ଲେମ୍ବୁଟା ପଡ଼ିଥିବ, ତା ଦେହରେ ଲୁଣ ପଡ଼ିଥିବ, ସିଏ ତାର ଭିତରେ ଜରି ରହୁଥିବ, ଏଣେ ବାହାରୁ ତାପ, ସେ ପାଚୁଛି କିନ୍ତୁ ତାର ଜୀବନ ହେଲେ ତାକୁ ତ ଖାଉଛି ଲୋକ ସ୍ୱାଦ ଅଛି। ଆମ ଜୀବନଟା ସେଇଭଳିଆ ଦୁଃଖ, କେବଳ ଅନ୍ତରରେ ଭିତରେ ଦୁଃଖ, ଅନ୍ତରରେ କଣ ଦୁଃଖ, ଅନସାଟିସ୍ଫାଏଡ୍ ଡିଜାୟର୍ସ ଇଂଲିଶରେ କୁହାଯାଏ, ଅପୂରଣୀୟ କାମନା, ଏଟା କଣ ବଡ ଦୁଃଖ କି, ଭିତରେ ଗୋଟେ ଆମେ ଜରୁଛେ ନା, ଆଉ ଜରୁଛେ ପୁରା, ଅପୂରଣୀୟ କାମନା, ସବୁବେଳେ ଗୋଟେ କାମନା ରହୁଛି, ଏଇଟା ହେଇଥିଲେ ମୋର ହେଇଥାନ୍ତା, ଏଇଟା କାଇଁ, ଏଇଟା ଭେରାଇଟି ନେଚର ନେଚର ନା, ଆମେ ଆତ୍ମା ନା, ଗୋଟେ ରସ ଖୋଜୁଛି, ସେଥିପାଇଁ ସେଟା ନ ମିଳୁଛି, ଅବସାଦ ହେଇଯାଉଛି। ଅନ୍ତରରେ ଅପୂରଣୀୟ କାମନା, କାମନାଟା କେବେ ପୂର୍ଣ୍ଣ ହଉନି, ଏଣେ ବାହାରେ ସଂସାରରେ ରାଗ ଦ୍ୱେଷ ଶତ୍ରୁ ତୁମ ପଛରେ ଘେରିକି ରହୁଛ, ବାସ ମଣିଷ ରହିଛି ଜାର ବୋଟଲ ଭିତରେ। ତେଣୁ ସାଧୁମାନେ ଆସି ନୂତନତ୍ୱର ସନ୍ଧାନ ଦିଅନ୍ତି, ଯେଉଁମାନେ ମହାପ୍ରଭୁଙ୍କୁ ସବୁ ଭେଟିଛନ୍ତି ସେମାନେ ସବୁ ମହାପ୍ରଭୁ ଯେତେବେଳେ ଜଗାଇ ମାଧାଇ ମହାପ୍ରଭୁ ଜଗାଇ ମାଧାଇଙ୍କୁ ଉଦ୍ଧାର କଲେ ସମସ୍ତେ ଜାଣିଦେଲେ ନବଦ୍ୱୀପରେ। ଆଗରୁ କାହାର କାହାର ସନ୍ଦେହ ଥିଲା, ଇଏ ହଉଛନ୍ତି କେବଳ କଣ ନିମାଇ କଣ ପଣ୍ଡିତ, ନିମାଇ କଣ କହୁଥିଲେ, ଦିଗ୍ବିଜୟକୁ ପରାସ୍ତ କଲା ପରେ କାଶ୍ମୀର କେଶବ କାଶ୍ମୀରକୁ ପରାସ୍ତ କଲା ପରେ ଚୈତନ୍ୟ ମହାପ୍ରଭୁ କଣ କହୁଥିଲେ ଲୋକ, ନିମାଇ ପଣ୍ଡିତ, ଏତିକି ନିମାଇ ପଣ୍ଡିତ। ତାପରେ ଯେତେବେଳେ ଗଲେ ଗୟାକୁ, ଗୟାରୁ ଦୀକ୍ଷା ନେଇକି ଆସିଲା ପରେ ତାଙ୍କୁ କହିଲେ ଇ ଭାବୁକ, ସଚିମତେ ବୁଝିପାରନ୍ତିନି, ଇ ରସ ନା, ଭଗବାନ ରସର ସାଗର, ସେ ତ ଲୀଳା କରୁଛନ୍ତି, ତଳେ ଗୁରୁପାଦାଶ୍ରୟ କରିଛନ୍ତି, ଦେଖେଇଲେ ଯେ ତୁମର ତୁମ ହୃଦୟରେ ଯୋଉ ରସ ଆସିବ, ରସଟା କାହା କେମିତି ଆସିବ, ଆଉ ଜଣେ ରସିକ ସାଙ୍ଗରେ କୁହନ୍ତିନି, ତୁ ରସିକଟା କି, ରସିକ ରସିକ ଲୋକ ସାଙ୍ଗରେ ମିଶିଲେ ଆସୁଆ ଦେଇ ରସିକେଇ ସହେ, ରସିକ ଲୋକ ସାଙ୍ଗରେ ମିଶିଲେ ତୁମ ରସ ହୃଦୟରେ ଆସିବ, ଆଉ ନହେଲେ ହେଇପାରିବନି, ହୃଦୟରେ ଶୁଷ୍କ ହେଇକି ରହିବ। ଏ ଯୋଉ ପିଲାମାନେ ଆମର ଖରାପ ହଉଛନ୍ତି, ଯୋଉ ଝିଅ ବୋହୁ ଆଉ ଝିଅ ପୁଅ ମାନେ ଯୋଉ ଖରାପ ହେଇଛନ୍ତି, କେମିତିକା ସେ ଆଉ ଗୋଟେ ରସିକିଆ ପିଲା ସାଙ୍ଗରେ ମିଶିବ, ହେ ତୁ ଏମିତି କଣ ପିନ୍ଧୁଛୁ ପ୍ୟାଣ୍ଟ, ଏମିତି ପିନ୍ଧୁ, ଭୌତିକ ଜିନିଷ ଦେଖୁନାହାନ୍ତି, ତାଙ୍କ ସବୁ ତାଙ୍କର ସବୁ ଫ୍ରେଣ୍ଡସ ଅଛନ୍ତି ନା, ଆଉ ତାଙ୍କ ହୃଦୟରେ ଯୋଉ ରସଟା ସେଟା ଟ୍ରାନ୍ସଫର ହଉଛି ନା, ଆଉ ଭକ୍ତରା କଣ ନିଜକୁ ନିଜେ କରିବା, ନିଜକୁ ନିଜେ କରିବା ସାଧୁର କିଛି ଆବଶ୍ୟକ ହି ନାହିଁ, ଭଗବାନ ଅଛନ୍ତି, ମନ୍ତ୍ର ଅଛନ୍ତି, ଆବଶ୍ୟକ କଣ ଅଛି, ସାଧନ ପଥ ବି ଅଛି, ସକାଳୁ ଉଠିବ ଏ ମଙ୍ଗଳାରତୀ କରିବ, ତୁଳସୀ ଜଳ ଦେବ, ଏଇ ସାଧନ କରିବ, ସବୁ ତ ଲେଖା ହେଇଯାଇଛି, ଆବଶ୍ୟକ କଣ ଅଛି ସାଧୁର, ସାଧୁର ଆବଶ୍ୟକ ହଉଛି ଏଇଟା, ଯୋଉ ସମ୍ପତ୍ତିଟାକୁ ଜୀବ ଭଗବାନ ଦେଇଛନ୍ତି ସାଧୁ ପାଖକୁ, ସେଇଟା ତାର ସୋଲ୍ ପ୍ରପର୍ଟି କୁହାଯାଏ, ତାର ତାର ନିଜ ଧନ, ସେଟା ରସ, ସେଇଟା ଟ୍ରାନ୍ସଫର କରେ, ତାଙ୍କ ସଙ୍ଗ ମିଶିଲା ପରେ ସେ ତୁମକୁ ରସିକ କରି, ରସିକ ହବାକୁ ପଡ଼େ ତୁମକୁ, ରସିକ ନହେଲେ ଜୀବନର ଆମେ ଆସ୍ୱାଦନ କେମିତି ମିଳିବ, ଗୋଟେ ସବୁବେଳେ ଦୁଃଖ ଲାଗିବ, ଅବସାଦ ଲାଗିବ, ଅଭାବ ବୋଧ ହବ, ଆଉ ଯେତେ ସମାଧାନ ହୋଇପାରିବ ରାଗଦ୍ୱେଷ ଆସିବ, ରାଗଦ୍ୱେଷ ବି ଆସିବ, ସେ ସବୁବେଳେ ମେଟେରିଆଲ ପ୍ରୋବ୍ଲେମ, ମୋର ଏଇଟା ପ୍ରୋବ୍ଲେମ ନାଇଁ। ନାଇଁ ପାଣ୍ଡବ ମାନଙ୍କର କଣ ଥିଲା, ପାଣ୍ଡବ ମାନେ ଯୋଉ ଥିଲେ ପାଞ୍ଚ ଭାଇ, କିଏ କେଉଁ ରସର ଥିଲେ ହିସାବ କଲେ, ବିପଦରେ କାହିଁ କେୟାର କରୁନଥିଲେ, ଆମେ ବିପଦ ପାଇଁ ସମସ୍ତେ ଓରେଡ଼ି କହୁଛୁ ନା, ବାବା ଆପଣ ମାନେ ସାଧୁ ହେଇଯାଇଛନ୍ତି, ଆପଣ କିଛି ପ୍ରୋବ୍ଲେମ ନାହିଁ, କିଏ କହିଲା ପ୍ରୋବ୍ଲେମ ନାହିଁ, ଆପଣ ମାନେ ଯେତିକି ପରିଶ୍ରମ କରୁଛନ୍ତି ଆମେ ତା ଦଶ ଗୁଣା ପରିଶ୍ରମ କରିପାରିବୁ, ଆମ କାହିଁ ଏତିକି ଏନର୍ଜି ମିଳୁଛି, ଏତେ ହୋପ୍ ମିଳୁଛି, ଆମେ ଡାଇରେକ୍ଟ କୃଷ୍ଣଙ୍କର ସେବା କରିବୁ ଭଗବାନଙ୍କ ପାଇଁ, ଆଉ ଜଣେ ଭକ୍ତ ବି ସେୟା କହିବେ, ଭକ୍ତିମନ ଠାକୁର ମାତ୍ର 3.5 ଘଣ୍ଟା ଶୋଉଥିଲେ, 2 ଘଣ୍ଟାରୁ 2.5 ଘଣ୍ଟା ଶୋଉଥିଲେ, ପ୍ରଭୁପାଦ ଆପଣ କହୁଛନ୍ତି ମୁଁ ଜବ୍ କରୁଛି, ଆପଣ କଣ ଜବ୍ କରୁଛନ୍ତି? ପ୍ରଭୁପାଦ ମହାରାଜ କହୁଛନ୍ତି ସେ ଆସିବେ ସନ୍ଧ୍ୟା ବେଳେ ଯିବେ 5-7 ବେଳେ ପ୍ରଭୁ ଆସିବେ, ସାଙ୍ଗେ ସାଙ୍ଗେ ଆସିବେ, ଫ୍ରେଶ ସ୍ନାନ କରିନେବେ, ସ୍ୱଳ୍ପ କିଛି ପ୍ରସାଦ ନେବେ, ଶୋଇଯିବେ, 10 ଉଠିବେ। ଜଣେ ଜଜ୍, କୋର୍ଟର ଜଣେ ଜଜ୍ ରାତିମାନ ଗ୍ରନ୍ଥ ଲେଖି, ତାଙ୍କର ଅବଦାନ ଆଜି ଆମେ ସବୁ ପାଉଛେ, ସପ୍ତମ ଗୋସ୍ୱାମୀ। ସିଏ ଯଦି ଏଟାକୁ ସିମ୍ପ୍ଲିଫାଏ ନ କରିଥାନ୍ତେ, ଭକ୍ତିଟା ସବୁଦିନ ପାଇଁ ଆମ ପାଇଁ କଳ୍ପନା ହେଇକି ରହିଯାଇଥାନ୍ତା। ଭକ୍ତି ଯୋଉଟା ଏତେ ଗଭୀର, ଏ ଯୋଉ ରସ ଜିନିଷ, କଣ ଗୋଟେ ରସ, ଗୋଟେ କଣ ଅଛି? ଏ ଯୋଉ କାଲି ଯେମିତି ଆମେ ଆଲୋଚନା କରୁଥିଲେ, ରୁଚି କଣ, ଆସକ୍ତି କଣ, ଭାବ କଣ, ପ୍ରେମ କଣ, ଗୋଟେ ଜୀବ ଜାଣିବ ସେ ଗୋଟେ କ୍ରେଜି ହେଇଯିବ। ଶେଷ କହିବେ ଗୋଟେ ସେଣ୍ଟିମେଣ୍ଟ, ଗୋଟେ ଭାବ ପ୍ରବଣତା କିମ୍ବା ଗୋଟେ ଇମାଜିନାରୀ। ସେ ଆସି କେତେ ସୁନ୍ଦର ଭାବରେ ତାର ଲକ୍ଷଣ, ତାର ତଟସ୍ଥ ଲକ୍ଷଣ, ସ୍ୱରୂପ ଲକ୍ଷଣ ସବୁ ବିଚାର କରିଦେଲେ। ରୁଚି ଅବସ୍ଥାରେ କଣ ସ୍ୱରୂପ ଲକ୍ଷଣ, କେମିତି ଜାଣିବ ଜଣଙ୍କ ରୁଚି ଆସିଲା, କେମିତି ଜାଣିବ ଜଣଙ୍କ ଆସକ୍ତି ଆସିଲା? ଆମେ କହୁଛୁ ଆମ ସମୟ ନାହିଁ, ସେ ମାତ୍ର 2 ଘଣ୍ଟା 2.5 ଘଣ୍ଟା ଶୋଉଥିଲେ, 10 ଉଠିବେ, 7:30 ଶୋଇବେ, 10 ଉଠି ପଡ଼ିବେ, ରାତିମାନ ଗ୍ରନ୍ଥ ଲେଖି କଣ ମିଳୁଥିଲା? ରସ। ସେଇ ରସିକ ଭକ୍ତମାନଙ୍କର ସହ ଆମର ଆସ୍ୱାଦନ ଜୀବନ। ତେଣୁ କାହିଁକି ଭକ୍ତ ସଙ୍ଗ ସମସ୍ତେ ମାଗୁଛନ୍ତି? ଭଗବାନଙ୍କୁ ମାଗୁଛନ୍ତି, ଧ୍ରୁବ ମହାରାଜ ମାଗୁଛନ୍ତି, ପ୍ରହ୍ଲାଦ ମହାରାଜ ମାଗୁଛନ୍ତି, କିଏ ମାଗିନାହାନ୍ତି ଭକ୍ତ ସଙ୍ଗ କୁହନ୍ତୁ? କେଉଁ ଭକ୍ତ ନା ଅମଲା ଶୟାନ ଭକ୍ତି ମୁହୁ ପ୍ରଭବତା ତୁହି ମେ ପ୍ରସଙ୍ଗା। ଭକ୍ତ ସଙ୍ଗର ପୁରା ଯୋଉ ଯାକନ୍ତି ସିକ୍ରେଟ, ତାକୁ ଧ୍ରୁବ ମହାରାଜ ଖୋଜିଦେଲେ। ଭକ୍ତ କଣ ଜୀବନରେ ଆଶା କରିବ, ଭଗବାନ କଣ ମାଗିବ? ଏଇଟା ଭଗବାନ କଣ ମାଗିବେ? ମତେ ଶୁଦ୍ଧ ନାହିଁ, ଶୁଦ୍ଧ ଭକ୍ତି ଦିଅନ୍ତୁ, ମାଗିବେନି। ଭକ୍ତି ମୁହୁ ପ୍ରଭବତା ତୋଇମେ ପ୍ରସଙ୍ଗା, ଆପଣଙ୍କର ପ୍ରସଙ୍ଗ ଶ୍ରବଣ କୀର୍ତ୍ତନ, ଏଇ ଯୋଉ ଭକ୍ତି ଯା ହୃଦୟରେ ପ୍ରଭବତା ସବୁବେଳେ ଫ୍ଲୋଇଂ ଫ୍ଲୋ କରୁଛି, ଯେମିତି ଚାଲୁଛି ନଦୀ। ଭୂୟାତ ଅନନ୍ତ ମହତମ ଅମଲାଶୟାନା, ମତେ ଟିକେ କୃପା କରନ୍ତୁ। କେହି ସଂସାର ଏମିତି ଭଗବାନଙ୍କ ଆଗରେ ଏଇଟା ମାଗୁଛନ୍ତି, ତାର ବଡ କିଏ କାହା କରିଦେଲେ? ଭକ୍ତକୁ ବଡ କଲେନି, ଭଗବାନଙ୍କ ଆଗରେ ଭକ୍ତର ମହିମାଟାକୁ କୀର୍ତ୍ତନ କଲେ। ଜଣାପଡୁଛି ଆପଣ ଭଗବାନ କଣ ମାଗୁଛନ୍ତି, ମତେ ଭକ୍ତ ସଙ୍ଗ ଦିଅନ୍ତୁ। ତାହେଲେ ଭଗବାନ କହିବେ ମୋ କଥାରେ କଣ ନାହିଁ କି କିଛି, ମୋ ଭକ୍ତ କଣ ମୋଠୁ ବଡ କି? ନାଇଁ 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 ନାଇଁ, ଅଲଗା ଭାବଟା କଣ, ପ୍ରଭୁ ମୁଁ ଏତେ ହୀନ, ମୁଁ ଆପଣଙ୍କ ପାଖରୁ ରସଟା ଆସ୍ୱାଦନ କରିପାରିବି ନାହିଁ, କରିପାରିବେ। କ୍ଷୀରରୁ ଆପଣ ଘିଅ ଆଣିପାରିବେ? ମୁଁ କ୍ଷୀରଟା ଦେବି, ଆପଣ ଘିଅ ସ୍ୱାଦ କିଏ କରିପାରିବେ ଦେଖିବା? କରିପାରିବେ, କିନ୍ତୁ କ୍ଷୀରରେ ଘିଅ ଅଛି ନା? ଘିଅଟା କଣ ଅଲଗା କୁଠୁ ଆସୁଛି କି? ଭଗବାନ ପାଖରେ ଅଛି ରସ, ଆପଣ ପାଇପାରିବେନି। କ୍ଷୀରରେ ଘିଅ ଅଛି, କ୍ଷୀର ଖାଇଦେଲେ ତୁମେ ଘିଅ, ଆମେ ଭକ୍ତି କରୁନେ କି? କ୍ଷୀରରେ କଣ ଅଛି, ଦହି ନାହିଁ କି? ଦହିର ଯୋଉ ସ୍ୱାଦ, ଦହିର ସ୍ୱାଦ ନାହିଁ କ୍ଷୀରରେ? କ୍ଷୀରରୁ ଦହି ହଉଛି ନା? କ୍ଷୀରରେ କ୍ଷୀରର ସ୍ୱାଦ ଅଛି, କ୍ଷୀରରେ ଦହିର ସ୍ୱାଦ ଅଛି, କ୍ଷୀରରେ ଘିଅର ସ୍ୱାଦ ଅଛି, କିନ୍ତୁ ଆମେ ହଁ ଛେନାର ବି ସ୍ୱାଦ ଅଛି, କିନ୍ତୁ ଆମେ କେବଳ କ୍ଷୀରଟା ଖାଇବା, କ୍ଷୀରର ସ୍ୱାଦ ପାଇବା ଆମେ ପାଇପାରିବାନି। ଭଗବାନଙ୍କ ପାଖରେ ସବୁ ଅଛି, ଆମେ ପାଇପାରିବାନି, ଆମେ ପାଇପାରିବାନି। ଆମେ କେବଳ ଏତିକି ଜାଣୁଛେ ସେ ଭଗବାନ, ଆଉ ମୋର ଯାହା ସୁଖ ଦୁଃଖ ମୁଁ ତାଙ୍କୁ ଜଣେଇବି। ରସଟା ଯୋଉ ତାଙ୍କ ହୃଦୟ ଭିତରେ ଅଛି, ଜୀବ ପାଇପାରିବେନି। ମୁଁ ଆପଣଙ୍କୁ ସେ ଉଦାହରଣ ଦେଲି ନା, କ୍ଷୀର ଭିତରୁ ଘିଅଟା ବାହାର କରିବାର ପ୍ରୋସେସଟା ଅଛି ନାହିଁ, ତାକୁ ଦହି ଛାଡ଼ିବାକୁ ପଡିବ, ତାକୁ ବସେଇବାକୁ ପଡିବ, ତାପରେ ତାକୁ ମନ୍ଥନ କରିବାକୁ ପଡିବ, ତାପରେ ଘିଅ ବାହାରିବ। ତେଣୁ ଆପଣ କ୍ଷୀର ଖାଇକି ଘିଅ ପାଇବା ପାଇଁ ଚାହୁଁଛନ୍ତି ନା ଡାଇରେକ୍ଟ ଘିଅବାଲା କତି ଯିବା ପାଇଁ ଚାହୁଁଛନ୍ତି? କ୍ଷୀରଟା ଖାଇକି ଘିଅ ସ୍ୱାଦ କେବେ ପାଇପାରିବେ? କେବେ ପାଇପାରିବେ? ଆପଣ ଯିଏ ଘିଅ ବିକୁଛି ତାକୁ ଦିଶ ଯିବେ ଘିଅଟା ନେଇ ଆସି, ଆମେ କେବେ ଭଗବାନ ଭଜନଙ୍କର ରସ ପାଇପାରିବାନି। ଆମେ 4 ଜିନିଷ ପାଇବା, ଧର୍ମ, ଅର୍ଥ, କାମ, ମୋକ୍ଷ, ବାସ୍। ଆଟ୍ ବେଷ୍ଟ ମୋକ୍ଷ, ନଟ୍ ଇଜି ଅଲସୋ, ଅତି ବହୁତ ସିରିୟସ୍ ହେଲେ ତ ମୁକ୍ତି ପାଇପାରିବ, ରସ ପାଇପାରିବନି। ରସଟା ଅଲଗା, ଯେଉଁଟା ଚୈତନ୍ୟ ମହାପ୍ରଭୁଙ୍କୁ ସେମାନେ ସମସ୍ତେ ଭାବୁକ ବୋଲି ଭାବନ୍ତି। ମହାପ୍ରଭୁ ପ୍ରଥମେ କହୁଥିଲେ ନିମାୟ ପଣ୍ଡିତ, କିନ୍ତୁ ମହାପ୍ରଭୁ ଯେ ଏତେ ବଡ଼ ରସିକ ବୋଲି ଯେତେବେଳେ ଆସିଲେ ଗୟାରୁ ଗୁରୁପାଦାଶ୍ରୟ କଲା ପରେ ଜଣାପଡ଼ିଲା। କିନ୍ତୁ ନବଦୀପରେ କଣ ଭାବିଲେ, ଇଏ ପଣ୍ଡିତ ଥିଲା ବର୍ତ୍ତମାନ ଭାବୁକ ହେଇଗଲା, କାହିଁକି ଦିନ ରାତି ମହାପ୍ରଭୁ ଯେତେବେଳେ ବ୍ୟାକରଣ ପଢେଇବେ କଣ ପଢେଇବେ, କୃଷ୍ଣ ନାମରେ କେହି ପରାସ୍ତ କରିପାରନ୍ତିନି। ଆଗରୁ ପାଣିନୀ ବ୍ୟାକରଣ, ସେ ଏ ବ୍ୟାକରଣ, ସେ ବ୍ୟାକରଣ ସବୁ ଉଦାହରଣ ଦଉଥିଲେ, ବର୍ତ୍ତମାନ ଯେତେବେଳେ ବ୍ୟାକରଣ ପଢ଼େଇବେ, କଣ କରିବେ? କୃଷ୍ଣ ନାମର ଅର୍ଥ ସବୁ କରିବେ। ଇଏ କଣ, କେବଳ କୃଷ୍ଣ ନାମ? ମହାପ୍ରଭୁ ସବୁ ମନା କଲେ, କୃଷ୍ଣ ନାମ ଛଡ଼ା ଆଉ କିଛି ନାହିଁ ସଂସାରରେ। ଏଠି ଆମକୁ ଗୋଟେ ସୂଚନା ମିଳିଲା। କଣ ସୂଚନା ମିଳିଲା? ହୃଦୟରେ ବୈରାଗ୍ୟ ଥାଉ, ଜ୍ଞାନ ଥାଉ, କର୍ମ ପୁଣ୍ୟ ଭାବନା ଥାଉ, ଯେତେବେଳେ ଆମେ ଶୁଦ୍ଧ ଭକ୍ତଙ୍କର ସଙ୍ଗ କରିବା, ତାଙ୍କର କୃପାସିକ୍ତ ହେବା, ଆମ ହୃଦୟରେ କଣ ଆସିବ? ରସ ଆସିବ। ମହାପ୍ରଭୁ ଶିଖେଇଲେ, ମହାପ୍ରଭୁ ସମସ୍ତେ ଭାବୁକ ବୋଲି ଭାବୁଥିଲେ, କିନ୍ତୁ ମହାପ୍ରଭୁ ଯେତେବେଳେ ଗୌର୍ଣ୍ଣିତା ଉଦ୍ଧାର କଲେ ଜଗାଇ ମାଧାଇଙ୍କି, ସେତେବେଳେ ଉଦ୍ଧାର କଲେ ମାନେ କଣ କଲେ? ଆମେ କଣ ମଦ ଛଡ଼େଇନି କି ଲୋକଙ୍କୁ? ଆମେ ବହୁତ ବହୁତ ଲୋକଙ୍କୁ ମଦ ଛଡ଼େଇ ଦେଇଛୁ। ସେ ପ୍ରବଚନ ଦେଲା ପରେ ସେ ମଦ ଶୁଣିଦେଲେ, ମଦ ଛାଡ଼ିଗଲା, ଆମେ ସେ ଛାଡ଼ିଦେଲେ, ପିଆଜ ରସୁଣ ଛାଡ଼ିଦେଲେ। ଜଗାଇ ମାଧାଇ ସେମିତି ନଥିଲେ। ଜଗାଇ ମାଧାଇର ମଦ୍ୟପକୁ ତ୍ୟାଗ କରିବା ମହାପ୍ରଭୁଙ୍କର ବଡ ଜିନିଷ ନଥିଲା। ଜଗାଇ ମାଧାଇଙ୍କୁ ଏମିତି ରସି କରିଦେଲେ, ଜଗାଇ ମାଧାଇ ଏତେ ହୀନ ମନେ କରୁଥିଲେ, ଦିନ ରାତି ଜାଣିଛନ୍ତି କେତେ ନାମ କରନ୍ତି ସିଏ। ଜଗାଇ ମାଧାଇ ଯେମିତି ହରିଦାସ ଠାକୁର 300,000 ନାମ କରୁଥିଲେ, ଜଗାଇ ମାଧାଇ ସେଇଭଳି, ଆଉ ପାଦରେ ଚାଲୁନଥିଲେ। ଆମେ ଜୀବନରେ ବହୁତ ଲୋକଙ୍କୁ ପରିବର୍ତ୍ତନ କରିଛେ, କିନ୍ତୁ ସେ ଲୋକ ପରିବର୍ତ୍ତନ ହେଲା ପରେ ବଡ଼ ହେଇଛନ୍ତି, ଛୋଟ ହେଇନାହାନ୍ତି, ନିଜକୁ ଛୋଟ କେହି ମନେ କରିନାହାନ୍ତି। ମଦ୍ୟପ ମଦ ଛାଡ଼ିଦେଲା ପରେ ସେ ସବୁଆଡ଼େ କହିବ ମୁଁ ମଦ ଛାଡ଼ିଦେଇଛି। ଆମେ ଭକ୍ତ ହେଲା ପରେ କହୁଛେ ମୁଁ ଭକ୍ତ ହେଇଗଲି, କିନ୍ତୁ ମୁଁ ହଉଛି ପାପୀ, ଏଇଟା କିଏ କରିପାରିବେନି, ଏଇଟା କେବଳ ମହାପ୍ରଭୁ। ଆଉ ରସ ଯାହା ହୃଦୟରେ ଆସିବ, ଯାହାକୁ ରସିକ ସାଧୁ କୃପା କରିବ, ତା ହୃଦୟରେ ଏଇଟା ସବୁବେଳେ ଦୈନ୍ୟତା ଆସିବ। କାରଣ ଦୈନ୍ୟତା ହେଉଛି ଭକ୍ତିର ଜନନୀ, ରସର। ଆପଣ ଗୋଟେ ପାତ୍ର ଦରକାର ନା? ଆଉ ଆପଣ ରଖିବେ ଯେଉଁ ପାଣିଆ ଜିନିଷଟାକୁ, ବା ଯେଉଁ ଜିନିଷ ରଖିବେ, ଗୋଟେ ପାତ୍ର ନହେଲେ ବସ୍ତ୍ର ରଖିବେ କେମିତି? ଯେ ରସଟାକୁ ରଖିବାକୁ ହେଲେ ଗୋଟେ ଜିନିଷ ଦରକାର। କଣ ଦରକାର? ଦୈନ୍ୟତା। ଏଇଟାକୁ ଆମେ କ୍ରିଏଟ୍ କରୁ, ଆମ ପାଖରେ ନାହିଁ, ଆମ ପାଖରେ ଗୋଟେ ସବୁ ଅଛି, ଗୋଟେ ଜିନିଷ ଜ୍ଞାନ ଅଛି, ବୈରାଗ୍ୟ ଅଛି, ବହୁ ଗୁଣ ଅଛି, ନେଚୁରାଲ ଯାକ ଅଛି, ସ୍ୱାଭାବିକ ଦୈନ୍ୟତା, ଯାହାକୁ ଯେଉଁଥିରେ ଆମେ ଭକ୍ତି ମହାରାଣୀକି ରଖିବା, ରସକୁ ରଖିବା, ସେଟା ନାହିଁ। ସେଥିପାଇଁ ସାଧୁ ଦରକାର, ସାଧୁଙ୍କର କୃପା ଆମର ହୃଦୟ ପାତ୍ର, ରସକୁ ଧାରଣ କରିବା ପାଇଁ। ମହାପ୍ରଭୁ କେମିତି ଜାଣିଲେ ମହିମା କେମିତି ବଢ଼ିଲା? ଜଗାଇ ମାଧ୍ୟମ କେବଳ କଣ ମଦ୍ୟପରେ ପରିବର୍ତ୍ତନ, ବହୁତ ସାଧୁ ମହାପ୍ରଭୁଙ୍କ ପୂର୍ବରୁ ବହୁତ ସମ୍ପ୍ରଦାୟର ଲୋକମାନେ ବି ମଦ୍ୟପମାନଙ୍କୁ ପରିବର୍ତ୍ତନ କରିଛନ୍ତି, ବହୁ ଦୁଷ୍ଟମାନଙ୍କୁ ପରିବର୍ତ୍ତନ କରିଛନ୍ତି। ଦଶରତ୍ନାକରକୁ ପରିବର୍ତ୍ତନ କିଏ କଲେ? ନାରଦ ମୁନି କଲେ, ସେ ପଣ୍ଡିତ ହେଇଗଲେ। କିଏ? ତ୍ରୈକାଳଜ୍ଞ ହେଇଗଲେ, ବାଲ୍ମୀକି ହେଇଗଲେ। କିନ୍ତୁ ତା ଅପେକ୍ଷା ଗ୍ଲୋରିଫାଏ କରାଯାଇଛି କାହାକୁ? ଜଗାଇ ମାଧ୍ୟମକୁ। କାହିଁକି? ସିଏ ପଣ୍ଡିତ ହେଲେନି, ମହାପ୍ରଭୁଙ୍କର କୃପାଟା ଏଭଳି, ସେ ଏଭଳି ରସିକ ହେଇଗଲେ, ପାଦରେ ବି ଚାଲୁନଥିଲେ, ପାଦରେ ସବୁବେଳେ ଦିନ ରାତି ନାମ କରୁଥିଲେ, ଗଙ୍ଗା ଘାଟରେ ବସୁଥିଲେ, ଝାଡୁ ଦଉଥିଲେ, ଏବଂ ସମସ୍ତଙ୍କୁ କହୁଥିଲେ ଆଜ୍ଞା ଆମେ ନିତ୍ୟାନନ୍ଦ ପ୍ରଭୁଙ୍କୁ ପ୍ରହାର କରିଛୁ, ଆମକୁ ଟିକେ କ୍ଷମା କର। ଜଣେ ପାପ ବୃତ୍ତିକୁ ଛାଡ଼ିଦେଲେ ତାର ବଡ ଭାବନା ଆସେ। ପାପୀମାନେ ସବୁବେଳେ ନିଜ ସେ ମୁଖରେ ଟାଣ କୁହନ୍ତି, କିନ୍ତୁ ଭିତରେ ମାନନ୍ତି, ମୁଁ ଆମିଷ ଖାଉଛି, ନିଶା ଖାଉଛି, ମୁଁ ପାପୀ ଲୋକ ଆଜ୍ଞା, ମୁଁ କ'ଣ ଠାକୁର ଡାକିପାରିବି? ଦେଖନ୍ତୁ ସେ ସିନା ବାହାରେ ଗୋଟେ କୁହନ୍ତି, ଭିତରେ ମାନନ୍ତି, ଆଜ୍ଞା ଆମେ କ'ଣ ଠାକୁର ଡାକିପାରୁ, ଯାହା ସେ ତ ଡାକୁଛନ୍ତି। ଆଉ ବେଳେବେଳେ ଲୋକମାନେ କୁହନ୍ତି ଆଜ୍ଞା ମୁଁ ତ କରିପାରୁନି, ଅଫିସର ମାନେ କୁହନ୍ତି ମୁଁ ତ କରିପାରୁନି, ମୋ ସ୍ତ୍ରୀ ତ କରୁଛି ଆଜ୍ଞା, ମୁଁ ତ କରିପାରୁନି। କେବେ ବଡ଼ କୁହନ୍ତିନି, କୌଣସି ପାପୀ କେବେ ନିଜକୁ ବଡ଼ କୁହେନି, ଆମ ମୁହଁରେ ଆମକୁ ଚ୍ୟାଲେଞ୍ଜ କରି ସେ ବଡ଼ କୁହନ୍ତି, ଭିତରେ ସେ ମାନନ୍ତି ମୋ ଜୀବନରେ ମୁଁ ଟିକେ ଠାକୁର ଡାକିପାରିଲିନି। କିନ୍ତୁ ଧାର୍ମିକ ହେଇକି ଛୋଟ ହବା, ଯେଉଁଥିରେ ଏଇ ଦୈନ୍ୟତା ପାତ୍ର ରସ ରୁହେ, ନୂତନତ୍ୱର ସନ୍ଧାନ ସେଠି ମିଳେ, ସେଟା କେବଳ ଏଇ ଭଗବାନଙ୍କର କୃପା, ଗୁରୁଙ୍କର କୃପା। ସେ ଯୋଗାଇ କିଏ ପାଟି କରୁଛନ୍ତି ପଛରେ? ସେମାନେ ମନା କର, ଯେଉଁମାନେ ଗାଁ ଲୋକ ଆସିଛନ୍ତି ନା, ସେମାନେ ମନା କର, ପଛରେ ବସିବେ ଯାଇକି ସେଠି ପରେ ପ୍ରସାଦ ବେଳକୁ ପ୍ରସାଦ ପାଏ। ଆଉ ସେ ନୂତନତ୍ୱର ଯେଉଁ ସନ୍ଧାନଟା କେବଳ ସେ ରସିକ ଭକ୍ତମାନଙ୍କ ସହିତ ମିଳେ, ରସ ନହେଲେ ହେଇପାରିବନି। ଆମ ଯେମିତି ନୂତନ ସବୁ ଜିନିଷ ଆମେ ନୂତନ ଖୋଜୁ, ନୂତନ ବର୍ଷ, ନୂତନ ନୂତନ ଜନ୍ମ କେହି ଖୋଜୁନାହାନ୍ତି। ଆମର ଏଇ ଜୀବନ ଆବଶ୍ୟକ ନାହିଁ, ଆମକୁ ନୂତନ ଜନ୍ମ ଦରକାର। ସେ ଜନ୍ମର ସୂତ୍ରପାତ କେତେବେଳେ ହୁଏ? ଆମର ଯେଉଁ ଦୀକ୍ଷାଟା କଣ, ଦୀକ୍ଷାଟା କଣ ମନ୍ତ୍ର ଗ୍ରହଣ ନା କଣ? ବ୍ରାହ୍ମଣ ମାନଙ୍କର କଣ, ବ୍ରାହ୍ମଣ ମାନଙ୍କୁ ଦ୍ୱିଜ କୁହାଯାଏ। କାହିଁ କୁହାଯାଏ? ଦ୍ୱିତୀୟ ଜନ୍ମ ତାଙ୍କୁ ଦିଆଗଲା, ସେପଟେ ତାଙ୍କ ବିଷ୍ଣୁ ଉପାସନା କରିବେ। ଆମର ଯେଉଁ ଦୀକ୍ଷାଟା କଣ କଣ କଲେ, ମନ୍ତ୍ର ଆମେ ଦେଇଦେବା, ସେ ନେଇକି ହରେ କୃଷ୍ଣ ହରେ କୃଷ୍ଣ କରିବ, ତାପରେ ତା ଘର ସଂସାର କାମ କରିବ ନା କଣ? ନାଇଁ ନାଇଁ ନାଇଁ, ତାକୁ ଗୋଟେ ଜନ୍ମ ଦିଆଯାଉଛି, କଣ ଜନ୍ମ ହେଲା? ଭୌତିକ ଜନ୍ମର ବନ୍ଦ ବର୍ତ୍ତମାନ ତାକୁ କୃଷ୍ଣ ସେଥିପାଇଁ ଦାସ ଲଗା ହଉଛି ନା ଆଉ ସେ ଦାସ ଭଗବାନଙ୍କର ଆଜିଠୁ ଦାସ ହେଲା, ତାକୁ ନୂତନ ଜନ୍ମ ମିଳିବ, ନ୍ୟୁ ଲାଇଫ୍। ଦୀକ୍ଷାର ପ୍ରକୃତ ଅର୍ଥ ଏଇଟା, ତୁମେ ବର୍ତ୍ତମାନ ପ୍ରସ୍ତୁତ ହଉଛ ଆଉ ଗୋଟେ ନୂତନ ଜନ୍ମ ପାଇଁ। ଆପଣ ସର୍ପକୁ ଦେଖିଛନ୍ତି ନା ସାପକୁ, ତାର ଖୋଳପା ଦେଖିଛନ୍ତି, କଣ କଣ କୁହନ୍ତି ସେଟାକୁ, କାତି ଦେଖିଛନ୍ତି ନା? ତା ଦେହରେ ଯାହା ଯାହା ଥିବ ସବୁ ପ୍ରିଣ୍ଟ ହେଇଯାଇଥିବ, ସେଟା ଛାଡ଼ିଦବ। ସେଇ ବ୍ୟକ୍ତି ସେଟା ଛାଡ଼ିଦେଲା, ବର୍ତ୍ତମାନ ଚାଲିଲା, ସେ ସାପ ଚାଲିଲା, ଦେଖିଛନ୍ତି ନା? ସେମିତି ଆମ ଜୀବନଟା ସେଇଭଳିଆ, ଯାହା ଜୀବନ ଥିଲା ନା, ସେ ଭୌତିକ ଜୀବନଟା ପୁରା ଗୋଟେ ଖୋଳପା ବୋଲି ବାହାର କରିଦେବାକୁ ପଡିବ। ତା ପାଇଁ ଓଲିଡ଼ ହେବାକୁ ପଡିବନି, ମୋର ଏମିତି ହେଲା, ମୋର ପୁଅର ଏମିତି ହେଲା, ମୋର ଝିଅର ଏମିତି, ଦ୍ୟାଟ୍ ଇଜ୍ ନଟ୍ ଡିଭୋଟ୍ ଲାଇଫ୍। ସେଟା ଗୋଟେ ଭକ୍ତି ଜୀବନ ନୁହେଁ, ବହୁ ଜନ୍ମ ଏଟା କରିକି ଆସିଛି। ଆପଣ ଭକ୍ତି କରିକି ଦେଖନ୍ତୁ ଆପଣଙ୍କ ସେଟା ସମାଧାନ ହଉଛି କି ନାହିଁ, ସମାଧାନ କରିକି ଭକ୍ତି କରିପାରିବେ? ଏଇଟା ଏ ସମୟ କାହାକୁ ଜୀବନରେ ଆସିବନି, ଭୌତିକ ସମାଧାନ କରିକି କେହି ଧାର୍ମିକ ହେଇପାରିବେନି, ଭକ୍ତି କରିପାରିବେନି। ଭୌତିକ ବସ୍ତୁ କେବେ ହେଲେ ସମାଧାନ ହେଇପାରିବ ନାହିଁ, ଏଇଟା ପ୍ରୋବ୍ଲେମେଟିକ୍ ୱାର୍ଲ୍ଡ ଆଉ, ସବୁବେଳେ ସମସ୍ୟା ରହିବ ଆଉ। ଆପଣଙ୍କୁ ଗୋଟେ ସାପର କାତି ଏଇ ପଡ଼ିଛି, ମୁଁ ଦେଖୁଥିଲି ସେଦିନ, ତ ମୁଁ ଦେଖିଲା ପରେ ମୋ ମନରେ ପଡ଼ିଲା, ଆରେ ଆରେ ଦେଖ କେଉଁ ସାପ ଏଟା, ଦେଖିବା ଏଟା ବିଶ୍ୱ, ହଁ ବିଶ୍ୱଧର ସାପଟା, ମୁଁ ତ ଦେଖିଛି ବୁଲୁଛି ଏଠି, ସଫା କଲା ବେଳେ ଦେଖିଲୁ ତା ବେକ, ଦେଖିଲି କାଲୁ କାଲୁ ତା ବେକଟା ଦେଖିବା କେମିତି ଅଛି, ତା ବେକରେ ଯେମିତି ଚିହ୍ନ ସବୁ ସବୁ ପ୍ରିଣ୍ଟ ହେଇକି ଅଛି। ଆମେ ସେଇ ମାନ ସବୁ ସବୁ ବାହାର କରିଦେବା, ଖଳପଟା ବାହାର କରିଦେବା, କିନ୍ତୁ ବଞ୍ଚିକି ରହିବା ଆଉ ଗୋଟେ ଜୀବନ ନେଇକି। କେଉଁ ଜୀବନ ନେଇକି? କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବର ଜୀବନ, ରାଧାରାଣୀ କହୁଥିଲି। ଆଉ ବଞ୍ଚିଛି ମୁଁ ସଂସାର କାହିଁକି? ପଇସା ପାଇଁ ମତେ ସେ ଲୋକ ସମ୍ମାନ ଦେବେ? ହଁ, ମୁଁ ସଂସାର ଲୋକ, ମୋର ସ୍ତ୍ରୀ ଛୁଆ ପିଲା ଅଛନ୍ତି, ଠିକ ଅଛି, କିନ୍ତୁ ମୁଁ ବଞ୍ଚିଛି କାହା ପାଇଁ? ଭଗବାନଙ୍କ ପାଇଁ। ଏମାନେ ପିଲା ଛୁଆ ଭଗବାନଙ୍କର, ମୁଁ ଯେତିକି ପାରୁଛି ସେତିକି ତାଙ୍କ ପାଇଁ କରୁଛି, କିନ୍ତୁ ବଞ୍ଚିଛି କାହା ପାଇଁ? ମୁଁ ଭଗବାନଙ୍କ ପାଇଁ, କାରଣ ମତେ କିଏ ଆଉ ଆନନ୍ଦ ଦେଇପାରିବେ? ସଂସାରରେ ମନୁଷ୍ୟ ଯେତିକି କଷ୍ଟ ପାଉଛି କାହା ପାଇଁ ପାଉଛି? ମୁଁ ଏଇଟା ସବୁ ଲୋକ ଖରାପ ଭାବନ୍ତି, କିନ୍ତୁ ମୁଁ ଏଇଟା କେବେ ବନ୍ଦ ବି କରିବିନି। ଦ୍ରୌପଦୀ ମହାରାଜ ଏଟାକୁ ସବୁବେଳେ କୁହନ୍ତି, ମଣିଷ ଯେତେ କଷ୍ଟ ପାଉଛି କାହା ପାଇଁ ପାଉଛି? ଭାଗବତ କହିଲେ ସୁଜନାକ୍ଷ ଦସ୍ୟୁ, ସୁଜନ ପାଇଁ ପାଉଛି, ଯାହାକୁ ନିଜର କରୁଛେ ତାକୁ ସେ ଦୁଃଖ ଦବ ତୁମକୁ ସଂସାର। ଦେଖ ନିଜର ନିଜର ହଉଛନ୍ତି ଆମର କିଏ? କୃଷ୍ଣ। ଆଉ ସେମାନେ କିଏ? ସ୍ତ୍ରୀ ପୁତ୍ର କେ ନାଇଁ, କିଏ? ସିଏ ବି କୃଷ୍ଣଙ୍କର, ତାହେଲେ ସିଏ ନିଜର କେମିତି ହେଲା? ସିଏ କୃଷ୍ଣଙ୍କର, କୃଷ୍ଣଙ୍କର ଜିନିଷ ତୁମେ ନିଜର କାହିଁ କରୁଛ? ଆମେ ଯାର ଆପଣଙ୍କ ପୁଅ, ସେ କାର? କୃଷ୍ଣଙ୍କର। ଆପଣ କାର? ଦି ଜଣ ତ ହେଲେ ଭଗବାନଙ୍କର, ମାଲିକ ଆଉ ଜଣଙ୍କର, ଆପଣ ନିଜର ଫୁଣି କାଇଁ କଲେ? ସେ ପ୍ରୋବ୍ଲେମଟା ସେଠି କ୍ରିଏଟ୍ ହଉଛି, ମୋ ପୁଅଟା କେମିତି ମଣିଷ ହବ, ମୋ ଝିଅଟା କେମିତି ବିବାହ? ଆରେ ତୁମେ ଖୋଳପା କାଢ଼ିନ ଆଉ, ସାପ ଯଦି ଖୋଳପା ନ କାଢ଼ିବ କଣ ହବ ଜାଣିଛ ନା? କଣ ହବ? ନାଇଁ ନାଇଁ ନାଇଁ, ତାର ଡାଇଜେସନ ହବନି, ସେ ବଞ୍ଚିବା କଷ୍ଟ ହେଇଯିବ ତାକୁ, ତାକୁ ଏଇ ସିଜିନରେ ଛାଡ଼ିବାକୁ ପଡିବ। ତା ଖୋଳପାଟାକୁ ତ କାତି କୁହନ୍ତି ନା, ତ ବାହାର କରିବାକୁ ହିଁ ପଡିବ ତାକୁ। ପ୍ରତ୍ୟେକ ସର୍ପ ଦେଖନ୍ତୁ ମୁଁ ସେ ବଞ୍ଚିପାରିବେନି, ଆମେ ସେଟା କାଢ଼ିପାରୁନେ, ସେଟା ଖୋଳପା ଭଳିଆ ଲାଗିକି ରହିଲା ଆଉ, ଆଉ ନୂତନ ଜୀବନ କଣ ପାଇବେ? ନାଇଁ ନାଇଁ ନାଇଁ, ଆମେ ସେଇ ବ୍ୟକ୍ତି ନୁହନ୍ତି ଯେତେବେଳେ ତିଳକ ଲଗେଇଲେ ଭଗବାନ ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ, ଆମେ ଅଲଗା ବ୍ୟକ୍ତି, ଅଲଗା। ବର୍ତ୍ତମାନ ଆଉ ସେ ସୁଖ ଦୁଃଖ ସଂସାରର ଯୋଉ ଜଞ୍ଜାଳ ଭିତରେ ଆମେ ପଶିବୁନୁ, ଏବେ ସେଟା କୃଷ୍ଣଙ୍କର ଦାୟିତ୍ୱ। ଆଗରୁ କଣ ଭାବୁଥିଲେ ମୁଁ ଏସବୁ ମୋର, ବର୍ତ୍ତମାନ କଣ ଭାବିବା? ଏସବୁ ମୋର ଧନ, ମୋ ସ୍ତ୍ରୀ, ମୋର ପୁତ୍ର, ମୋର କନ୍ୟା, ଏସବୁ କାହାର? କୃଷ୍ଣଙ୍କର। ଯଦି କିଛି ପ୍ରୋବ୍ଲେମ ଆସେ କୃଷ୍ଣଙ୍କର, ଏତିକି ଆମେ ଛାଡ଼ିପାରୁନି। ଖୋଳପା ତ ବାହାରି ପାରୁନି, ଆଉ ସୁସ୍ଥ କେମିତି ରହିବେ? ସୁସ୍ଥରେ ରହିପାରୁନି, ଆଉ ନୂତନତ୍ଵ କେମିତି ମିଳିବ? ଏ ସାଧୁ ସଂଘର ଅର୍ଥ ହେଉଛି ସାଧୁ ନୂତନ ଜୀବନ ଦିଏ, ସେଥିପାଇଁ ଦୀକ୍ଷା ଦିଆଯାଉଛି। ଦୀକ୍ଷା ମାନେ ତୁମେ ଆଜିଠୁ ଭଗବାନଙ୍କର ଦାସ, ଆଉ ମାୟାର ଦାସ ନୁହଁ। ଆମ ଗୁରୁଦେବ ଏମିତି କୁହନ୍ତି, ମରିଗଲେ ବି ଗୁରୁଦେବ ମାଳିଦେବା ପୂର୍ବରୁ ଏହା କହିବେ, ମରିଗଲେ ବି ହରିନାମ ବନ୍ଦ କରିବନି, ମରିଗଲେ। ଆଉ ଯଦି ଜପ କରୁ କରୁ ତୁମ ଶରୀର ଛାଡ଼ିଗଲେ ତୁମେ ଭଗବାନ ପାଇବ, ନାମ କିନ୍ତୁ ବନ୍ଦ କରିବନି। ଆଉ ଏ ମାଳାମ୍ୟ ଏଇ ଜନ୍ମରେ ତୁମେ ଶୁଦ୍ଧ ନାମ କରିବ, ଅପରାଧ କରିବନି, ଏଇ ଜନ୍ମରେ ତୁମେ ଭଗବାନଙ୍କୁ ପା। କାହିଁ କହୁଥିଲି ଆଜିକାଲି ଏଠି କହିବାକୁ ଡର ଲାଗୁଛି, ଭଗବାନଙ୍କୁ ପା ବୋଲି ନା, ତୁ ଜପ କର, ଘର ରୁହ, ସୁଖର ରୁହ। ନାଇଁ 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 ନାଇଁ, ଏଇଟା ସମସ୍ତଙ୍କୁ ଆମେ କହିବୁନୁ, ନୂଆ ଲୋକ ଯିଏ ଆସୁଛନ୍ତି ସାଙ୍ଗ, ଯେଉଁମାନେ ଦୀକ୍ଷା ନେଲେଣି, ଯେଉଁମାନେ ଭଗବାନ ଭକ୍ତି ପଥକୁ ଆଇଲେଣି, ସେମାନେ ସବୁବେଳେ ଚେଷ୍ଟା କରିବା ଦରକାର। ପ୍ରଭୁପାଦ କହୁଛନ୍ତି ଟ୍ରାଏ ଟୁ କମ୍ପ୍ଲିଟ୍ ୟୋର ଜବ୍ ଇନ୍ ଦିସ୍ ଲାଇଫ। ଆମର ଯେଉଁ ଜବ୍ଟା ଏ ଭକ୍ତି ଭଗବାନଙ୍କୁ ପାଇବାଟା ଏଇ ଜନ୍ମରେ ଫିନିଶ କର, ନହେଲେ ପୁଣି ଗୋଟେ ଶରୀର ମିଳିବ ପୁଣି ଦୁଃଖ, ମରିଗଲେ ସରିଯାଉନି। ଏଇ ଜନ୍ମରେ କେତେ ଦୁଃଖ ଆପଣ ଦେଖିଲେଣି ନା, ନେକ୍ସଟ ଲାଇଫ ପୁଣି କଣ ହବ କର୍ମାନ ହିସାବରେ ପୁଣି ଦୁଃଖ। ଆଉ କଣ ଆମେ ଆମକୁ ଭୁଲ ଲାଗୁଛି, ଆଉ ସମୟ ଅଛି, ଆଉ ସେଥିପାଇଁ ଆମେ ଗୋଟେ ନୂତନ ଉତ୍ସାହ, ନୂତନ ଉଦ୍ଦୀପନ, ନୂତନ ଭାବନାରେ କୃଷ୍ଣ ଚେତନା ମାନେ ଗୋଟେ ନୂତନ ଜୀବନ ସବୁବେଳେ। ମହାପ୍ରଭୁଙ୍କର ଅତ୍ୟନ୍ତ, ମୁଁ ଏକ ମହାପ୍ରଭୁ କଥା କହୁଥିଲି ନା, ବେଶୀ ପ୍ରଭାବିତ ହେଇଗଲେ ଏଥିରେ ସମସ୍ତ ଲୋକ। ଆରେ ମହାପ୍ରଭୁ ଏମିତି ଉଦ୍ଧାର କରିଦେଲେ କାହାକୁ, ଜଗାଇ ମାଧାଇ ଉଦ୍ଧାର ଉଦ୍ଧାର କଲେଣି, ତମ ପୁରା ରୋଷେଇ କରିଦେଲେ। ଦିନ ରାତି, ଦିନ ରାତି କ୍ରନ୍ଦନ କରନ୍ତି, ଦିନ ରାତି ନାମ କରନ୍ତି, ଏ ରସର ଲକ୍ଷଣ। କାହାକୁ ଆନନ୍ଦ ନ ଲାଗିଲେ କିଏ କାନ୍ଦିବ, ବେଶୀ କାନ୍ଦିଲେ କଣ ହବ, ବେଶୀ କାନ୍ଦିଲେ ଆଖି, ଜାଣିନାହାନ୍ତି ଆପଣ, ବେଶୀ କାନ୍ଦିଲେ ଆଖି ଆଖି ଲାଲ ପଡ଼ି ପଡିବ ଆଉ ବିନ୍ଧିବ ଆଖି, ଆଉ ବେଶୀ କାନ୍ଦି କେତେ ସମୟ କାନ୍ଦି ପାରିବେ ନାଇଁ। ନୟନମ ଗଳଦଶ୍ରୁଧାରୟା ପଦନମ ଗଦଗଦ ହୃଦୟା ଗିରା, ବର୍ଷାର ବର୍ଷା ଜଳ ହଉଥିଲେ ଜଣ ଟରେନ୍ସିଆଲ ଲାଇନ ଇଂଲିଶରେ କୁହାଯାଏ, ଶ୍ରାବଣ ମାସରେ ବର୍ଷା ଭଳିଆ, ସେଭଳିଆ ରାଧାଣୀ ବସିଥିବେ ପୁରା ସର୍ବକ୍ଷ ଭିଜିକି ଯାଉଥିବ। ଯେମିତି ଉଦ୍ଧବ ଗଲେ, ଉଦ୍ଧବ ଯାଇ ତାହେଲେ ପଚାରୁଛନ୍ତି ନନ୍ଦ ଘର କେମିତା, କାରଣ ଉଦ୍ଧବ ଜାଣିନାହାନ୍ତି, ଉଦ୍ଧବ ତ ଜାଣିନାହାନ୍ତି ପ୍ରଥମେ ପ୍ରେମର ଯୋଉ ବାର୍ତ୍ତା, ପ୍ରେମର ଯୋଉ ସ୍ୱଭାବ, ସେଟା ଜଗତରେ ନାହିଁ। ରସ ଏଠି କୋଉଠି ଅଛି, ସେ ଜ୍ଞାନୀ ଭକ୍ତ, କିନ୍ତୁ ଭଗବାନ ପଠେଇଦେଲେ ତୁ ଯାହା ରସିକ ହେଇକି ଆସିବୁ, କାରଣ ମୁଁ ରସିକ ନା ମୋ ପାଖରେ ରହୁଛୁ, ମୋର ସାଙ୍ଗ ହଉଛୁ, ତୁ ରସଟା କଣ ଜାଣିନୁ, ଯା ସେଠି। ଭଗବାନ ତାଙ୍କୁ ଛଳରେ ପଠେଇଲେ, ଯା ମୋ ବାପା ମାଙ୍କୁ ଟିକେ ବୁଝେଇ, ଗୋପୀମାନଙ୍କୁ ଟିକେ ବୁଝେଇକି ଆସିବୁ, ତୁ ଯା। ଉଦ୍ଧବ ଗଲେ ପ୍ରଥମେ ବ୍ରଜପୁରରେ ପାଦ ଦେଲେ ସବୁ ତାଙ୍କର ଓଲଟା ହେଇଗଲା, ବହୁତ ଜ୍ଞାନୀ। କିନ୍ତୁ ବ୍ରଜରେ କୃଷ୍ଣଙ୍କ ବିରହରେ ଗୋପୀମାନେ ଯୋଉ ଉଦ୍ଗାର କରୁଥିଲେ, ଯେମିତି କୀର୍ତ୍ତନ କରୁଥିଲେ, ଯେଉଁ ଯୋଉ କୃଷ୍ଣଙ୍କର ଯଶଗାନ କରୁଥିଲେ, ଆମର ବ୍ରାହ୍ମଣମାନେ ବ୍ରାହ୍ମଣ ଦେଖା ନେଲା ପରେ କଣ କରନ୍ତି, ଲୋକ ଗାୟତ୍ରୀ କରନ୍ତିନି, ତିନିଟା ଆମେ ଗାୟତ୍ରୀ କରିବେ, ଆହ୍ନିକ କରିବେ, ସନ୍ଧ୍ୟା ମାନେ କରିବାକୁ ପଡିବ, ସକାଳେ କରିବାକୁ ପଡିବ, ମଧ୍ୟାହ୍ନରେ କରିବାକୁ ପଡିବ। ଉଦ୍ଧବ ତାଙ୍କର ଆହ୍ନିକରେ ବସିଲେ ସକାଳୁ, ରାତିରେ ରଥ ଯାଇ ସନ୍ଧ୍ୟାବେଳେ ପହଞ୍ଚନ୍ତି, ଭୋର ଉଠିଲେ ଯାଇକି ଯମୁନାରେ ସ୍ନାନ କଲେ, କିଲୋମିଟର ସ୍ନାନ କରିକି ଭେଟିବି, ସ୍ନାନ ତ କରୁଛନ୍ତି ଆଉ କଣ, ଗାୟତ୍ରୀ ପଇତା ଗୁଡ଼ା ହେଇଥିବ, ପଇତା ଥିବ, ଉଦ୍ଧବଙ୍କର ପଇତା ଗୁଡ଼ାଇଛନ୍ତି ବସିଛନ୍ତି, ଆଉ ଆହ୍ନିକ ତାଙ୍କ କାନରେ ଆଉ ମନ୍ତ୍ର ଉଚ୍ଚାରଣ ହେଇପାରୁନି ମୁଖରେ, କାହିଁକି କର୍ଣ୍ଣରେ ଗୋପୀମାନଙ୍କର ଯୋଉ ଧ୍ୱନି ଶୁଭୁଛି, କୃଷ୍ଣ ବିରହରେ ସେମାନେ ଯୋଉ କ୍ରନ୍ଦନ ଯୋଉ ଆଳାପ କରୁଛନ୍ତି, କୃଷ୍ଣ କେବେ ଫେରିବେ, କେମିତି ଏ ବୃକ୍ଷ ତଳେ ଉଦ୍ଗାର, ତାକୁ ଶୁଣିକି ତାଙ୍କର ଆହ୍ନିକି ବନ୍ଦ ହେଇଗଲା। ଇଏ କେତେ ବାର ଖାଲି ତାଙ୍କ ମନ ସେଠି ଯାଉଥାଏ, ରସ ଶକ୍ତି ନା, ମୁଁ ଏଇ କଥା କହୁଥିଲି ନା, ହୃଦୟ ରସ ଆସିଲେ ମହାପ୍ରଭୁ କାହିଁ କରୁନି ତା ଏତେ ପ୍ରସିଦ୍ଧ ହେଲେ। ଜଗାଇ ମାଧି କାନ୍ଦୁଥିଲେ ସବୁବେଳେ, ସବୁବେଳେ ଅଶ୍ରୁ ଧାରଧାର ଲୋତକ ବହୁଥିଲା ଏବଂ ନାମ କରୁଥିଲେ। ହୃଦୟ ରସ ଆସିଲେ ଏବେ ସ୍ଥିତି ହୁଏ, ସବୁବେଳେ ଭଗବାନଙ୍କୁ ସ୍ମରଣ, ସବୁ ଭଗବାନଙ୍କର ନାମ, ସେଥିରେ ନୂତନତ୍ଵ ଅଛି ସବୁବେଳେ। ସେ ଭଗବାନ କେମିତିକା, ଯେମିତି ଆମକୁ ଭଗବାନଙ୍କୁ ଦେଖିଲେ କେତେ ସମୟ ଦେଖିପାରିବା, ଅଧଘଣ୍ଟା, ତାପରେ ଆଉ ଦେଖିବାକୁ ଇଚ୍ଛା ହବନି, ପୁଣି ଆଉ ଗୋଟେ କଣ ଜିନିଷ ଦେଖିବା, ଦେଖୁ ଆଖି କଣ ଚାହୁଁଛି, ଏଇଟା ଦେଖିବି, ସେଟା ଦେଖିବି, ସେଟା ଦେଖିବି, ଭେରାଇଟି। କିନ୍ତୁ ନୂତନତ୍ଵର ସେଇଠି ଅଛି, ରସରେ ଅଛି। ଯଶୋଦା ମାତା କ୍ରନ୍ଦନ କରୁଛନ୍ତି, ଉଦ୍ଧବ ଦେଲେ ପଚାରେ ଯଶୋଦାଙ୍କ ଘର କେଉଁଠି, ନନ୍ଦଙ୍କ ଭବନ କେଉଁଠି, ତମକୁ ଦେଖେଇ ଦଉଛନ୍ତି ସଖୀମାନେ, ଯାଅ ଯାଅ, ଏଇ ଯୋଉଟା ଆସୁଛି ନା ନାଳଟା, ମାନେ ଯଶୋଦା କାନ୍ଦୁଛନ୍ତି, ସେଟା କେହି ଏଇ ସ୍ପିରିଚୁଆଲ ଜିନିଷ ମେଟେରିଆଲ କେହି, ତାଙ୍କର ଅଶ୍ରୁ ଯୋଗ ହଉଛି ଗୋଟେ ନାଳ ଭଳି ଯାଉଛି, ଜଳ ଯାଉଛି, ଜଳ ଧାରା ଯାଉଛି, ତୁମେ ଏଇ ସାଇଡ୍ରେ ଚାଲିଲା, ସେ ଯୋଉଠି ଯୋଉଠି ଆସୁଥିବ ସେଠି ସେଠି ଥିବ ସେଟା ନନ୍ଦ ଭଗବାନ। କୃଷ୍ଣଙ୍କ ବିରହ ସେ କେବେ ବ୍ରଜ ଦେଖିନାହାନ୍ତି, ଯେଉଁଦିନ କୃଷ୍ଣ ବ୍ରଜ ଛାଡ଼ିଲେ ଯଶୋଦା ଦିନ ଚକି ବନ୍ଦ କରିଦେଇଛନ୍ତି, ଶୂନ୍ୟ ମୁଁ ଏ ବ୍ରଜକୁ ଦେଖିବିନି, ଇଏ ହଉଛି ରସ। ଆଉ ଜୀବନରେ କଣ ରସ ଅଛି, ଆମର ଯୋଉ ରସ ଖୋଜୁଛେ, ସୁଖ ଖୋଜୁଛେ, ସୁଖ ଆଉ କିଛି ନାହିଁ। ସେଥିରେ ମହାପ୍ରଭୁ ଦୟା କରିକି କୃପା କରିକି ଆମ ମାନଙ୍କ ପ୍ରତି ଏ ନାମରେ ସବୁ ଦେଇ ଦେଇଗଲେ, ଯିଏ ଯେତେବେଳେ ସବୁ ମହାପ୍ରଭୁ ଯାହାକୁ ଯାହାକୁ ଭେଟିଛନ୍ତି ସମସ୍ତଙ୍କୁ ନୂତନ ଜୀବନ, ପ୍ରକାଶ ନନ୍ଦ ସରସ୍ୱତୀ ମାୟାବାଦୀ ଥିଲେ, ସାଙ୍ଗେ ସାଙ୍ଗେ ନୂତନ ଜୀବନ। ସୁଭଦ୍ରା ହେଲେ ସମସ୍ତେ। ବାସୁଦେବ ବିପ୍ର କଣ ଥିଲେ? କୁଷ୍ଠରୋଗୀ। ସାଙ୍ଗସାଙ୍ଗ କେବଳ ସ୍ୱର ପରିବର୍ତ୍ତନ ହେଇଗଲାଣି, ଭାବର ଯୋଉ ରସ ଆସିଯାଉଥିଲା ଏଇଟା। ଅଲଗା ଯୁଗରେ ସାଧୁ ମୁନି ଋଷିମାନେ ଥିଲେ, ଏମାନେ କଣ କରିଦେଉଥିଲେ? ପାପ ବୃତ୍ତିକୁ ଛଡ଼େଇ ଦେଉଥିଲେ, ଜଣଙ୍କୁ ଜ୍ଞାନ ଦେଉଥିଲେ, ଜଣଙ୍କୁ ମୁକ୍ତି ଦେଇ ଦେଉଥିଲେ, ଅତି ବେଶୀରେ ମୁକ୍ତି, ଯାହା ଏଇ ସାଧନଙ୍କର ଏଇ ମନ୍ତ୍ର ନେ ତୁ ମୁକ୍ତି ପାଇ। କିନ୍ତୁ ଭଗବାନଙ୍କର ରସିକ ହେବା ପାଇଁ ଏ ନଥିଲା। ଏଇଟା ହଉଛି ମହାପ୍ରଭୁଙ୍କର ଅବଦାନ, ଏଇଟା ହଉଛି ଗୌଡ଼ୀୟ ଆମର ସମ୍ପ୍ରଦାୟର, ଏଇଟା ହଉଛି ବୈଶିଷ୍ଟ୍ୟ, ଗୋଟେ ରସିକ ଭକ୍ତ ହବା। କାହିଁକି ରସ ନ ପାଇଲା ପର୍ଯ୍ୟନ୍ତ ଆପଣ ନୂତନ ଭେରାଇଟି ଖାଲି ଖୋଜିବା, ଆଉ ଏ ଜାଗାଟା ଭଲ ନୁହେଁ, ଏଠି କିଛି ନାହିଁ, ସେଠିକି ଯିବା, ସେ ବୃନ୍ଦାବନ ଯିବେ, ବୃନ୍ଦାବନର ବୃନ୍ଦାବନ ଭଲ ଲାଗୁନି, ଯେ ମାୟପୁର ଯିବା, ମାୟପୁରରେ ଭେରାଇଟି ଖାଲି ଖୋଜୁଛି, କାରଣ ରସଟା ହୃଦୟରେ ରହିବା ଦରକାର ନା। ହୃଦୟ ରସ ରହିଲେ ସବୁବେଳେ ନୂତନତ୍ଵ ଅନୁଭବ, ଭଗବାନଙ୍କ ରୂପ ଲୀଳା ଗୁଣ ମାଧୁର୍ଯ୍ୟ ସବୁ ସବୁ ନୂତନ ଲାଗିବ, କାରଣ ସେଥିରେ ସବୁ ରହିଛି, ସବୁ ଜିନିଷ ରହିଛି, ନୂତନ ଜୀବନ ରହିଛି ସେଥିରେ, ନୂତନ ଜୀବନ ରହିଛି। ନହେଲେ ମହାପ୍ରଭୁ କେବେ କହିନଥାନ୍ତେ କଥା, ପ୍ରତିପଦମ ପୂର୍ଣ୍ଣା ମୃତାସ୍ୱାଦନମ ସର୍ବାତ୍ମ ସ୍ମପନମ ପରମ ବିଜୟତେ ଶ୍ରୀକୃଷ୍ଣ ସଂକୀର୍ତ୍ତନ। ଭଗବାନଙ୍କ ନାମରେ ପରମ ବିଜୟତେ, କାହିଁକି ନା ସର୍ବାତ୍ମ ସ୍ମପନମ ପରମ, ସମସ୍ତଙ୍କର ଆତ୍ମାକୁ ଇଏ କେବଳ ପୋଷଣ କରିପାରିବ, ଭଗବାନଙ୍କର ନାଁ, ଭଗବାନଙ୍କର କଥା। ଆତ୍ମା ଖୋଜୁଛି କ'ଣ? ଆତ୍ମା କ'ଣ ଖୋଜୁଛି? ଇଏ ଯଦି ଭେରାଇଟି ନେସ୍ ପରମାନେଣ୍ଟ ଯୋଉ ଜିନିଷ, କ'ଣ ସ୍ଥାୟୀ ଭାବ ଆତ୍ମା ଖୋଜୁଛି ନା? ସବୁବେଳେ ଆଉ ସବୁ ଜିନିଷ ପରମାନେଣ୍ଟ କରିବ, ସେଥିପାଇଁ ସମ୍ବନ୍ଧଟା କ'ଣ ଚାହୁଁଛେ ଆମେ? ଆମର ସ୍ୱାମୀ ସ୍ତ୍ରୀ ସମ୍ବନ୍ଧ ବି ପରମାନେଣ୍ଟ ହେଇକି ରହୁ, ପିତା ପୁତ୍ର ସମ୍ବନ୍ଧ ବି ନା କ'ଣ? କେହି ବି ଜଗତରେ ଚାହୁଁନାହାନ୍ତି ସମ୍ବନ୍ଧଟା, କି ଚାହୁଁଛନ୍ତି? ନାହିଁ। କିନ୍ତୁ କାଳ ଆସିବ ଫାଟ କରିଦେବ, ଏଇଟା ଅନିତ୍ୟ ସମ୍ବନ୍ଧ ନା, ଏଇଟା ଆତ୍ମାର ଧର୍ମ। ଆତ୍ମା ଚାହୁଁଛି ମୁଁ ଜଣଙ୍କ ସାଙ୍ଗରେ ରିଲେସନସିପ୍ ରଖିବି ପରମାନେଣ୍ଟ, ଆତ୍ମା ଏଇଟା ଚାହୁଁଛି ନା? ସେ ଆତ୍ମା ଜୀବାତ୍ମା ଚାହିଁଲେ କ'ଣ? ଦେହର ଧର୍ମ ଅଛି, ଦେହ ବିଛୁଡ଼ିଯିବ, ନଷ୍ଟ ହେଇଯିବ। ତେଣୁ ଆମେ କ'ଣ କଲେ ନିତ୍ୟ ଆନନ୍ଦ ପାଇପାରିବା, ନିତ୍ୟ ସୁଖର ସନ୍ଧାନ କରିପାରିବା, ନିତ୍ୟ ଆନନ୍ଦ ସେଇଟା, ନିତ୍ୟ ଜୀବନ ଯଦି ଆମେ କୃଷ୍ଣଙ୍କ ସହିତ ଯୁକ୍ତ ହେଇପାରିବା। ପ୍ରଭୁପ୍ରସାଦ ଏଇ ଶବ୍ଦଟି ଯୋଉ ଦେଇଛନ୍ତି ନା, ଗୋଟେ ବହୁତ ଭାଲ୍ୟୁଏବୁଲ ଶବ୍ଦ, କୃଷ୍ଣ ଚେତନ, ଚେତନ କୃଷ୍ଣଙ୍କୁ ସବୁବେଳେ ହୃଦୟ ଭିତରେ ରଖିବାକୁ ପଡିବ। କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ପ୍ରାଣଧନ, ମୁଁ ବଞ୍ଚିଛି ସଂସାରରେ ସ୍ତ୍ରୀ ଛୁଆ ପିଲାଙ୍କ ପାଇଁ କିଛି କର୍ତ୍ତବ୍ୟ କରିବାର ଅଛି, ଆଉ ମୋର ବି କିଛି କାମନା ଥିଲା, ସେଥିପାଇଁ ମୁଁ ବିବାହ ହେଇଛି ବା ସଂସାର ରହିଛି, କିନ୍ତୁ ଜୀବନ ମୋର ହଉଛନ୍ତି କୃଷ୍ଣ। ଯଦି ଆମେ ଏଇ ଷ୍ଟେଜକୁ ନ ଆସିପାରିବା, ରସ ପାଇପାରିବା, ଆମେ ଆପଣ ସମସ୍ୟାକୁ ସମାଧାନ କରିବା ପାଇଁ ଚିନ୍ତା କରନ୍ତୁନି। ମୁଁ ଦେଖୁଛି ବହୁତ ଭକ୍ତମାନଙ୍କର ଜୀବନରେ ବର୍ତ୍ତମାନ ଗୋଟେ ବହୁତ ବଡ ମାନେ ସଂଗ୍ରାମ ହେଇଯାଇଛି, ମୋର ଯୋଉ ସମସ୍ୟା ଅଛି ମୁଁ ସମାଧାନ କରିବି, ନାଇଁ 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 ନାଇଁ। ସେଥିପାଇଁ ଆମକୁ ସମାଜର ଲୋକମାନେ ଆମକୁ ଭୀରୁ ବୋଲି କୁହନ୍ତି, ବାବାଜୀମାନଙ୍କୁ କାହିଁ ଭୀରୁ ବୋଲି କୁହନ୍ତି? କ'ଣ କୁହନ୍ତି? ଏମାନେ ସମାଜରେ ବଞ୍ଚି ପାରିଲେନି ବା ଚଳି ପାରିଲେନି, ସେଥିପାଇଁ ଜଣେ ବାବାଜୀ ହେଲେ, ଆଉ ତୁମେ ବୀର ହେଇଛ, ଲଢ଼େଇ କର ଭାଇ, ଲଢ଼େଇ କଲେ କାହା ସାଙ୍ଗରେ ଲଢ଼େଇ କରିବ? କାଳ ସାଙ୍ଗ, ନାଇଁ ନାଇଁ, କାଳ ସାଙ୍ଗରେ ଲଢ଼େଇ କରିବ, କାଳ ସାଙ୍ଗରେ ଲଢ଼େଇ କରିବ, ଆମେ ଭାଇ କାଳ ସାଙ୍ଗରେ ଲଢ଼େଇ କରିବ, ଆମେ କାଳ କାଳ ତଳେ ପାଦ ତଳେ ପଡ଼ିବା ପାଇଁ ଚାହୁଁଛୁ, ଆମେ ବୀର ହେବା ପାଇଁ ଚାହୁଁନୁ, ସଂସାର ବୀର ହେବା ପାଇଁ ଚାହୁଁନୁ। ସଂସାରରେ ଏତେ ସମସ୍ୟା ଅଛି, ଓ ଜୀବନ ଚାଲିଯିବ, ପୁରା ସମ୍ପୂର୍ଣ୍ଣ ଜୀବନ ଚାଲିଯିବ କେବଳ ଗୋଟେ ଆଶାରେ, ବୋଧ ହୁଏ ମୋର ସମସ୍ୟାଟା ସମାଧାନ ହେଇଯିବ, ଆଜ୍ଞା ଆଉ ତ କିଛି ନାହିଁ, ଆଉ ଏଇ ଲ୍ୟାଣ୍ଡ ପ୍ରୋବ୍ଲେମଟା ଖାଲି ଏଇ ଇଂଲିଶରେ କହୁଛନ୍ତି, ଆଜ୍ଞା ମୋର ମହାରାଜ ଆଉ କିଛି ଅସୁବିଧା ନାହିଁ, ଖାଲି ଲ୍ୟାଣ୍ଡ ପ୍ରୋବ୍ଲେମଟା ସଲ୍ଭ ହେଇଗଲେ ସରିଲା, ଆଉ ତ କିଛି ନାହିଁ। ଆଉ ପୁଣି କ'ଣ ସରିଗଲା ଲ୍ୟାଣ୍ଡ ପ୍ରୋବ୍ଲେମ? ଆଜ୍ଞା ଖାଲି ଗୋଟେ ପ୍ରୋବ୍ଲେମ, ଖାଲି ଝିଅ ବାହାରଟା ଖାଲି ତ ଗୋଟିଏ ଲାଗିଥିବ, ଆଉ କ'ଣ ଦୁଇଟା କି ପ୍ରୋବ୍ଲେମ? କେତେବେଳେ ଦୁଇଟା ହେଇକି ଆସିବନି, ସବୁବେଳେ ଗୋଟିଏ ମେନ୍ ପ୍ରୋବ୍ଲେମ ହେଇକି ଆସିବ, ସେ ମେନ୍ ପ୍ରୋବ୍ଲେମ ସରିଯିବ, ପୁଣି ଆଉ ଗୋଟେ ମେନ୍ ପ୍ରୋବ୍ଲେମ ତିଆରି କରିଦେବ, କାଳ ତାର ଠିକ୍ କରୁଥିବ, ଆପଣ ବାପଣ ଲଢ଼େଇ କରୁଥିବେ, ଲଢ଼େଇ କରିଥିବେ, ସେସବୁ ଦେଖିଛନ୍ତି ନା? ଏ ଯୋଉ ବୃଷଭ ମାନେ ଷଣ୍ଢ ମାନେ ବୁଲି ଖାଆନ୍ତି, ବୁଢା ହେଇଗଲା ପରେ ଦେଖିଛନ୍ତି କ'ଣ କରନ୍ତି? ସେ ଖାଲି ବରଗଛ ମୂଳ ଗୋଟେ ଅଲଗା ଷଣ୍ଢକୁ ଦେଖିଲେ ଭୟ କରିବେ, ଜୀବନ ସାରା ଲଢ଼େଇ କରିଛନ୍ତି ନା, ପର ବିଲରେ ଖାଇଛନ୍ତି, ଲଢ଼େଇ କରିଛନ୍ତି, ଫ୍ରିରେ ରହିଛନ୍ତି, ବର୍ତ୍ତମାନ ଆଉ ବଳ ନାହିଁ, ଭୟ କରି ରହିଛି। ଆମର ଜୀବନ ସେଭଳି, ଆମେ ବୀର ହେଇଥିବା, ବହୁତ ସଂସାରରେ ବହୁତ ପ୍ରୋବ୍ଲେମ ସଲ୍ଭ କରିଥିବା, ଯେତେବେଳେ ସର୍ବପ୍ରତି ଟିକେ ରୋଗ ଆସିବ ନା, ସେତେବେଳେ କଣ ହେବ ଜାଣିଛନ୍ତି, ସେ ପ୍ରୋବ୍ଲେମ ଯାହା ଯାହା ଆମେ ସଲ୍ଭ କରିଥିବା ସେ ଭାବନା ଗୁଡା ସବୁ ମୁଣ୍ଡ ଉପରେ ଆସିକି ରହିବ। ଆମେ ଭାବୁଛୁ ସଲ୍ଭ ହେଇଗଲା, ସଲ୍ଭ ନାଇଁ, ସଲ୍ଭ ଯେଉଁ ଯେଉଁ ଉପାୟରେ କରିଛେ ସେଗୁଡା ମୁଣ୍ଡ ଭିତରେ ଅଛି ସବୁ, ସେ ଇମ୍ପ୍ରେସନ ଭାବନା ଗୁଡା ରହିଛି। ଏ ଜମିଟାକୁ ଏମିତି ନିଆ ହେଇଥିଲା, ଏଇଟା ଏୟା କରା ହେଇଥିଲା, ବସିଗଲା ଦେହ ନା ଷଣ୍ଢ କଣ ଖାଲି, ଏଇ ଯୋଉ ଗୋମାତା ଦେଖୁଛନ୍ତି ବୃଦ୍ଧ ହେଇଗଲେ, ଚିନ୍ତା ଏତେ ବୁଲୁଥିଲି, ଏମିତି କରୁଥିଲି, ଏ ଗୋଠ ଯାଉଥିଲି, ଏଠି ଖାଉଥିଲି, ବୃଦ୍ଧ ହେଇଗଲା କିଛି କରିପାରୁନି। ଆମର କାଳ ସହିତ ଲଢେଇ କରିବାକୁ ସମୟ ନାହିଁ, ସଂସାର ସମସ୍ୟା ସହିତ ଆମ ସମାଧାନ କରିବା ପାଇଁ ଆସୁନି, ଭଗବାନଙ୍କର ଭଜନ କରି ଆମକୁ ରସିକ ହବାର ଅଛି। ରସ ସାଗରରେ ବୁଡ଼ିଗଲେ ଚୈତନ୍ୟ ମହାପ୍ରଭୁ ଗୋଟେ ଫିଲୋସଫି ଦିଅନ୍ତି, ତୁମେ ଦୁଃଖକୁ ଦୂର କରିକି ସୁଖ ପାଇବ ନା ସୁଖ ପାଇକି ଦୁଃଖକୁ ଦୂର କରିବ, କେଉଁଟା ଭଲ? ବାହାରର ଗୋଟିଏ ଦିଗ, ସମସ୍ତେ ଜାଣିଛନ୍ତି ଦୁଃଖକୁ ଦୂର କରିକି ଏଇଟା ଜୀବନରେ କେବେ ଆସିବନି, ଏଇଟା ଭୁଲିଯାନ। ଏ ନୂତନ ବର୍ଷରେ ଏଇଟା ସମ୍ବାଦ, ଆମେ ଯୋଉ ନୂତନ କହୁଛେ ମୋର ଆଉ ପ୍ରୋବ୍ଲେମ ଆସିବନି, ଆଉ କାଲି ସକାଳୁ ପୁଣି ପ୍ରୋବ୍ଲେମ, ଇଏ ଆଜି ବି କଣ ପ୍ରୋବ୍ଲେମ ଆସିପାରେ, ଜୀବନଟା ଏୟା। ଆମର ଭାବନା ବାହାର ଲୋକର ଭାବନା ହଉଛି ସମ୍ପୂର୍ଣ୍ଣ ଅଲଗା। ବାହାର ଲୋକ କେବଳ ଜୀବନ ସାରା ସଂଗ୍ରାମ କରୁଛି କଣ, ସମସ୍ୟାର ସମାଧାନ କରିବି ତାପରେ ମୁଁ ସୁଖରେ, ଆମର ତା ନାହିଁ। ଆଗେ ଭଗବାନଙ୍କୁ ଡାକିବି, ପ୍ରଭୁଙ୍କୁ ଡାକିବି, ଦୁଃଖ ତାଙ୍କର କଣ, ଦୁଃଖ ଗଲେ ସୁଖ ଆସେ, ଆମର ତା ନାହିଁ। ଆମର ସୁଖ ଆସିଲେ ଦୁଃଖ ପଳେଇବ, ତେଣୁ ଆମେ କୋଉ ରାସ୍ତାରେ ଯିବା, ଦୁଃଖକୁ ସମାଧାନ କରିବା ପାଇଁ ଚାହିଁବା ନା ସୁଖୀ ହେବା ପାଇଁ ଚାହିଁବା? ସୁଖୀ ହେବା ପାଇଁ ଚାହିଁବା ନା ଆମେ ଦୁଃଖ ସମାଧାନ କାହିଁ କରିବା ପାଇଁ ଚାହିଁବା? ଦୁଃଖ ପାଣ୍ଡ ମାନଙ୍କର ଥିଲା, ଆମର ବି ଅଛି, ଆମର ବି ରହିବ, ଆମେ ତା ପାଇଁ ଚିନ୍ତା କରିବୁ? ଆମେ ଚାହିଁବୁ ରସ ସାଗରରେ ବୁଡ଼ିବୁ। ସମୁଦ୍ରର ଲୁଣ, ସମୁଦ୍ରଟା ଆପଣ ଯାଉଛନ୍ତି ନା ଯୋଉ କଣ ପୁରୀରେ ସମୁଦ୍ରରେ, ଆପଣ କଣ ଲୁଣ ଗୁଧୁଛନ୍ତି ନା ସୁଇମିଂ କରୁଛନ୍ତି? ସୁଇମିଂ କରିସାରିଲା ପରେ ଯାହା ଟିକେ ଲୁଣ ରହୁଛି କଣ କରୁଛନ୍ତି? ଗାଧା ଗାଧି ଛାଡ଼, ଆଗେ ଆନନ୍ଦ ନେଇଯାଉଛନ୍ତି ନା, ଆନନ୍ଦ ନେଇଯାଉଛନ୍ତି। ଆଗେ ଦୁଃଖ କଥା ଚିନ୍ତା କରିଦେବେ, ସମୁଦ୍ରଟା ଲୁଣ ପାଣି, ଏଠି ଗାଧେଇବି, ଆନନ୍ଦ ନେଇପାରିବେ। ଆମେ କଣ ସେଇଭଳିଆ ଭକ୍ତି ଜୀବନକୁ ଆସିଲେ ବି, ବହୁ ଭାଗ୍ୟରେ ଆସିଲେ, ଭକ୍ତି କଲେ, ପୁଣି କଣ ଚିନ୍ତା କରୁଛେ ମୋର ଏଇ ସମସ୍ୟାଟା ରହିଗଲା, ସମସ୍ୟା କେବେ ଯିବୁ କି? କେବେ ଯିବନି, ଦୁଃଖ କେବେ ଯିବନି, ଅନ୍ଧକାରଟା କେବେ ଯାଏ? ଆପଣ କେବେ ଅନ୍ଧକାରକୁ ଦୂର କରିକି ଆଲୋକ ଆଣିବେ ନା? ଆଲୋକର ଉଦୟ ହେଲେ ସୂର୍ଯ୍ୟ ଆସିଲେ ଅନ୍ଧକାର ପଳେ। ପ୍ରଭୁପା ସେଥିପାଇଁ ଗୋଟେ ଶବ୍ଦ, ସମଗ୍ର ବିଶ୍ୱକୁ ଗୋଟେ ଜିନିଷ, ଗୋଟିଏ ଶବ୍ଦ କହୁଥିଲେ, ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ଚାଣ୍ଟ ବେଶୀ ଏତେ ସରଳ ସୂତ୍ର ସେ କହିଦେଇଗଲେ, ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ସୁଖ କେମିତି ପାଇବ? ଆଉ ଏଠି ଦୁଃଖ କଥା କିଛି ଉଠେଇଲେନି, କହିଲେ କି ଚାଣ୍ଟ ହରେ କୃଷ୍ଣ ଆଣ୍ଡ ବି ହାପି, ହରିନାମ କର ସୁଖ ରୁହ, ଦୁଃଖ କଥା କାହିଁ ଚିନ୍ତା କରୁଛ? ଆମେ ଆଗେ କଣ ଚିନ୍ତା କରୁଛେ? ଦୁଃଖ କଥା ଜପ, ମୋର ଆଗେ ମୋର ଏଠି ପ୍ରୋବ୍ଲେମଟା ଅଛି, ପ୍ରୋବ୍ଲେମ ଚିନ୍ତା କରନି, ସମସ୍ୟା ଚିନ୍ତା, ସମସ୍ୟାର ସମାଧାନ କେବେ ହେଇପାରେ ନା, ସେଟା କେବେ ବି ହେଇପାରିବନି, ରହିବ। ସବୁଠୁ ଜୀବନର ବଡ ସମସ୍ୟା ହେଲା ଆମେ ଭଗବାନଙ୍କୁ ଭଜନ କରିପାରୁନେ, କୃଷ୍ଣଙ୍କୁ ହୃଦୟରେ ରଖିପାରୁନେ। କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ଜୀବର ଜୀବନ, ତିନିଟା ଷ୍ଟେପ୍ ବୁଝିପାରୁଛନ୍ତି ନା? କୃଷ୍ଣ ମୋର ପ୍ରାଣଧନ, ପ୍ରାଣଧନ ମାନେ କହିଲେ ଆମେ ଲୋକ କହୁଛନ୍ତି ମୋ ପୁଅ ମୋର ପ୍ରାଣଧନ, ମୋର ଟଙ୍କା, ମୋ ପଇସା, ମୋର ଯାହା ଅଛି, ଯାହା କୁହନ୍ତି ନିୟରର ଡିୟରର, କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବନ, ଜୀବନ ମାନେ ମୋ ଲାଇଫ, ସେତିକି ଧାରଣା କରନ୍ତି, କୃଷ୍ଣ ମୋର ଜୀବର ଜୀବନ, ମୋ ଜୀବର ଜୀବନ ହଉଛନ୍ତି କିଏ? କୃଷ୍ଣ, ତାଙ୍କ ବିନା ବଞ୍ଚିବି କେମିତି? ଭଗବାନଙ୍କୁ ଏମିତି କରିବାକୁ ପଡିବ। ଏଇଥିରେ ନୂତନତ୍ଵ ଅଛି ଜୀବନରେ, କଣ ମତେ ଗୋଟେ ଦାୟିତ୍ୱ ନାହିଁ, ସବୁବେଳେ ଦାୟିତ୍ୱ ରହିଛି। ଆପଣ ଲୋକମାନେ କହୁଛନ୍ତି ନା ଆପଣଙ୍କର ଦାୟିତ୍ୱ ନାହିଁ, ଆପଣମାନେ ପରିବାର ଦାୟିତ୍ୱ ନାହିଁ, ଆପଣମାନଙ୍କର ଦାୟିତ୍ୱ ଅଛି, ଭଲ, ପରମ ଦାୟିତ୍ୱ, କର୍ତ୍ତବ୍ୟ, ଗୋଟେ ପରମ କର୍ତ୍ତବ୍ୟ, ପରମ କର୍ତ୍ତବ୍ୟ ସମ୍ପାଦନ ହେଇଗଲେ। ମୁଁ ଆପଣଙ୍କୁ ଗୋଟେ ଉଦାହରଣ ଦଉଛି, ଆପଣ ଯଦି କେବେ ଯାଇନାହାନ୍ତି, ମନେ ପଡ଼ିଲା ତାଙ୍କ କଥା ଆଜି କାହିଁ ହଠାତ୍, ଯେ ଭଗବାନ କେମିତି ସବୁ ସମସ୍ୟାର ସମାଧାନ କରିଦେବେ, ଏ ପରମ କର୍ତ୍ତବ୍ୟ ତାଙ୍କର ଭଜନ, ଏ କୃଷ୍ଣ ଚେତନା ଆମେ କରିବା ଦରକାର। ଆପଣ, ମୁଁ ଯାଇଥିଲି ସେ ଜାଗା, ମୁଁ ଦୁଇ ଥର ଯାଇଛି, ଭକ୍ତମାନଙ୍କୁ ନେଇକି ମୁଁ ଦେଖିକି ଆଣିଛି, ବେଙ୍ଗଲରେ ପଢ଼ିକି ଯାଇଥିଲି ସେ ଜାଗା, ବେଙ୍ଗଲରେ ସେ ଜାଗା ଅଛନ୍ତି, ମଲ୍ଲଭୂମି କୁହାଯାଏ ତାକୁ, ବୀର ହମ୍ବୀର ସେଠି ରହୁଥିଲେ ମଲ୍ଲଭୂମି, ଯୋଉ ଶ୍ରୀନିବାସ ଆଚାର୍ଯ୍ୟ ଯେତେବେଳେ ଆଣୁଥିଲେ ଗ୍ରନ୍ଥ ସେଠି ଚୋରି ହେଇଥିଲା, ଶିଶି ଜାଗା ସେ ସ୍ଥାନ ଅଛନ୍ତି, ଦେଖିବେ କେତେ ମନ୍ଦିର ଭଗବାନ ମଦନ ମୋହନ ଅଛନ୍ତି। ଭଗବାନ ତୋପ ନେଇକି ଯାଇଥିଲେ ଯୁଦ୍ଧ କରିବା ପାଇଁ, ସେ ତୋପ ବି ଅଛି। ତୋପ ଦେଖିଛନ୍ତି, ତୋପ ତୋପ କୋଉଠୁ ଦେଖିଲା ଆପଣ? ବନ୍ଧୁକ ଦେଖିଥିବେ ନା ତୋପ କୋଉଠୁ ଦେଖିଛନ୍ତି? ଲୁହ ଏଡେଡ୍ ବଡ ଶଗଡ଼ରେ ଚଢା ହବ, ତାକୁ ପଛରୁ 10-50 ଠେଲିବେ ଗୋଟେ ବନ୍ଧୁକ ଭିତରୁ, ଆଉ ପୁରୁଣା ତୋପ, ଏତେ ବଡ ତୋପ ସେ, ଦୁଇଟା ତୋପ ଠାକୁର ଦୁଇ କାନ୍ଧରେ ଧରିକି ଯାଇଥିଲେ ସୈନ୍ୟମାନଙ୍କୁ ମାରିବା ପାଇଁ। କାହିଁକି ରାଜା ଯିଏ ଥିଲେ ସେ ଭଗବାନଙ୍କର ଭକ୍ତ ଗୋପାଳ, ସେ କେବେ କେବେ ପ୍ରଜାମାନଙ୍କୁ କୁହନ୍ତୁ କେବଳ ନାମ କର, ଭଗବାନ ଆମକୁ ରକ୍ଷା କରିବ। ଜଗତରେ ତୁମେ ବର୍ତ୍ତମାନ ଏକ ଥାକ ଲୋକମାନେ କ'ଣ ଏଇଟା ଭୀରୁ, ଏମାନେ କର୍ତ୍ତବ୍ୟ କରୁନାହାନ୍ତି କ'ଣ ଭଗବାନ ରକ୍ଷା କରିବେ, ତୁମେ ଭଗବାନ ଯୁଦ୍ଧ କରିବେ? ଏ କଳିଯୁଗରେ ଏବେ ବି ଅଛନ୍ତି, ଏବେ ସେ ଠାକୁର ଅଛନ୍ତି, ତେଣୁ ଇଏ ସବୁବେଳେ କହିଦେଇଛନ୍ତି। ଭାସ୍କର ପଣ୍ଡିତ ବୋଲି ଜଣେ ଥାନ୍ତି, ତାଙ୍କର ବିରୋଧ ଥାଏ, ବହୁତ ବିରୋଧ ଥାଏ, ତ ସେମାନେ ସବୁବେଳେ ଆକ୍ରମଣ କରନ୍ତି କାହାକୁ, ସେ ମଲ୍ଲଭୂମିକୁ ସବୁବେଳେ ଆକ୍ରମଣ କରନ୍ତି। କିନ୍ତୁ ଇଏ ତ ରାଜା ପିଢ଼ିରେ ଗୋପାଳ ଆସିଲେ ସେ ମନା କରନ୍ତି ପ୍ରଜାମାନଙ୍କୁ, ତୁମେ ତୁମର କର୍ତ୍ତବ୍ୟ ହେଲା କେବଳ ଭଗବାନଙ୍କର ନାମ କର, ଆଉ ଭଗବାନଙ୍କର ଭରସା କର, ଆମେ ଯୁଦ୍ଧକୁ ଆସାନ କରିବାନି। କିନ୍ତୁ ସେ ଖବର ପାଇଗଲେ କିଏ, ବିପକ୍ଷ ରାଜା, ଯିଏ ରାଜାଟା ହଉଛି ଭୀରୁ, ଇଏ କେବେ ଯୁଦ୍ଧ କରିବେନି, ଇଏ ତ ତିଳକ ମାରିଛି ଭକ୍ତଟା, ଇଏ କଣ କରିବ? ଆପଣ ଗଲେ ବି ଏବେ ଦେଖିବେ ଗଡ ଅଛି, ଗଡ ବୁଝିପାରୁଛନ୍ତି ନା, ପୁରା ରାଜଧାନୀର ଚାରିକର ପୁରା ଜଳ, ପୁରା ଖାଇ ଖାଇ କୁହାଯାଏ, ପୁରା 40-50 ଫୁଟର ଖାଇ ଅଛି ପାଣି, ତାକୁ ସମୁଦ୍ର ଆଉ ଗେଟ୍ ଅଛି, ଆଉ ସରି ନଦୀ ଭଳିଆ, ତାକୁ ପାର ହେଇ କେମିତି ଆସିବ? ଆଉ ପାଚେରୀ କରାହେଇ ତାପରେ ସବୁ ବନ୍ଧୁକ ଧରି ସେମାନେ ଠିଆ ହେଇଥିବେ, ଆଉ ଗେଟ୍ ଅଛି, ଚାରିକର ଖାଇ ହେଇଥିବ ମେନ୍ ଗେଟ୍ରେ, ଆଉ ମେନ୍ ଗେଟ୍ ଦରବାଜା ବନ୍ଦ ରହେ, ଯୁଦ୍ଧବେଳେ ଚାରିକର ଉପରେ ସବୁ ଲୋକ ରହିବେ, ଖାଇବା ରିପୋର୍ଟରେ ସୈନିକମାନେ ରହିବେ, ତେଣୁ ପଦାତିକମାନେ କି ଆସିପାରିବେନି ଆଉ। ତେଣୁ ଇଏ ରାଜା ମନା କରିଦେଲେ, ଗୋପାଳ ମନା କରିଦେଲେ, ଗୋପାଳ ସିଂ ମନା କରିଦେଲେ, ନାଇଁ କି ଯୁଦ୍ଧ କରିବେନି, ଆଉ ସମସ୍ତଙ୍କୁ ପ୍ରଜାମାନଙ୍କୁ କହିଦେଲେ ଆସ, ଆଉ ସେନାପତିମାନଙ୍କୁ ଆଦିକି କହିଦେଲେ ମାଳଧର, ଆମେ କହୁଛୁ ମୋ ଝିଅ ବାହାଘର ହଉନି, ମୋର ପଇସା ନାହିଁ, ଆରେ ଆମର ଭଗବାନଙ୍କୁ ନିଜର କରିପାରୁନି, ଭଗବାନଙ୍କୁ ଭଲ ପାଇବ ହୃଦୟରେ ଆମେ ରଖିପାରୁନି, କୃଷ୍ଣ ମୋର ଜୀବନ ଜୀବନ, ଯଦି ନୂତନ କିଛି ଆପଣ ଜୀବନରେ ପାଇବା ପାଇଁ ଚାହୁଁଛନ୍ତି, ଗୁରୁ ଆଉ କୃଷ୍ଣଙ୍କୁ ନିଜର କର, ସେ ପର୍ଯ୍ୟନ୍ତ ଯେତେବେଳେ ତାଙ୍କୁ ନିଜର କରିପାରୁନାହାନ୍ତି, ଆଉ ନୂତନତ୍ୱ କିଛି ସନ୍ଧାନ ମିଳିବନି, ରସର କିଛି ସନ୍ଧାନ ମିଳିବନି, ରସିକ ହେବାକୁ ପଡିବ, ରସିକ ହେଇଗଲେ ଆପଣ ଜାଣିବେ, ନହେଲେ ତ ଜଣାପଡ଼ିବେନି। ଏଥିପାଇଁ ସାଧୁଙ୍କର ସଙ୍ଗ କରାଯାଏ, ତାଙ୍କ ହୃଦୟ ଯୋଉ ରସ ରହିଛି ସେଗୁଡ଼ ଆଉ ସେଟା ସେଥିପାଇଁ ଗୌର ଭକ୍ତ, ମହାପ୍ରଭୁଙ୍କର ଭକ୍ତ, ମହାପ୍ରଭୁଙ୍କ ପରମ୍ପରା ଜୀବନ ଆସୁଛନ୍ତି, ତାଙ୍କର ଭକ୍ତ, ତାଙ୍କର ସଙ୍ଗ, କାରଣ ତାଙ୍କର ଜୀବନଟା କଣ ଗୋଟେ ସ୍ଟେପ୍, ଏଇ ସ୍ଟେପ୍ଟା ତାଙ୍କର ଲାଇଫ, ଏଇଟା କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ଜୀବର ଜୀବନ, ହୃଦୟ ରହିପାରିବେ, ମୋ ହୃଦୟରେ ସିଂହାସନଟା ଘୃଣା କାହାକୁ କରିବନି, କାରଣ ସମସ୍ତ ସ୍ତ୍ରୀ ଘୃଣା କଲେ ବି ସେ କାହାର, କୃଷ୍ଣଙ୍କର ନା, ପିଲା ଛୁଆ ବି କୃଷ୍ଣଙ୍କର, ଘୃଣା କାହାକୁ କରିବିନି, କିନ୍ତୁ ମୋର ହୃଦୟରେ କେବଳ ରହିବେ କୃଷ୍ଣ, ପ୍ରାଣନାଥ କୁହନ୍ତିନି, ମୋ ପ୍ରାଣନାଥ, ସିଏ କେବଳ ହୃଦୟ ଭିତରେ ସିଏ ରହିବେ, ଆଉ ତାଙ୍କ ସେ ଜାଗାଟା ଆଉ କାହାକୁ ଦିଆଯିବନି, ସେଟା ତାଙ୍କ ପାଇଁ ରହିବ, ରିଜର୍ଭ କୁହନ୍ତିନି, ସେଟା ରିଜର୍ଭ ତାଙ୍କ ପାଇଁ, ମୋ ହୃଦୟରେ ଆଉ କିଛି ରହିବେନି, ଜୀବନରେ ସୁଖ ଦୁଃଖ କିଛି ଆସିପାରେ, କିନ୍ତୁ ମୁଁ ସିଏ ମୋର ସବୁକିଛି, ଗୁରୁ ଆଉ କୃଷ୍ଣ ଦିଟା ଆପଣଙ୍କର କଣ କୁହନ୍ତି, ଦିଟା ଦି ସାଇଡ୍ ନାହିଁ, ହଁ ଦିଟା ହାର୍ଟ ନା କଣ, ଦିଟା ହାର୍ଟ ସେଭଳିଆ ଦିଟା ଦି ପାଖରେ ଦିଟା ଜୀବନ ହାର୍ଟ କୁହନ୍ତି, ହାର୍ଟଟା ଲାଇଫ ଦିଏ ନା, ଦି ପାଖରେ ଦିଜଣ ବସେ, ଗୁରୁ ଆଉ କୃଷ୍ଣ ସେମାନେ ଆମ ଜୀବନକୁ ଚଳେଇବେ, ହୃଦୟ ଉପରେ ଧରୁ ସେବା କରି ସୁଖୀ କରୁ, ରାଧାଣୀ କହୁଛି ମୋର ଆଉ କିଛି ଜୀବନ ନାହିଁ, କେବଳ ମୁଁ ସେବା କରିବି ସୁଖୀ କରିବି, ଏଇଟା ହେଉଛି ନୂତନ ଜୀବନ, ଭକ୍ତମାନଙ୍କର ପ୍ରଭୁପାଦ ଆମକୁ ଜୀବନ ଦେଇଛନ୍ତି, ଚିନ୍ତା କରିକି ଆପଣ ଦେଖନ୍ତୁ ଯଦି ଆମେ ଭକ୍ତ ନ ହେଇଥାନ୍ତେ ତାହେଲେ କଣ ଅବସ୍ଥା ହେଇଥାନ୍ତେ, ବର୍ତ୍ତମାନ ସମାଜର ଯୋଉ ଅବସ୍ଥା ଆମମାନେ କଣ ହେଇଥାନ୍ତେ, ଆଜି ଯୋଉ ଇସ୍କନର ଯେତେ ଲକ୍ଷ ଲକ୍ଷ ଭକ୍ତ ଆଜି କଣ ସେମାନେ ହେଇଥାନ୍ତେ, କେତେ ଦୁଃଖ, ଆମେ ଭକ୍ତ ହେଇକି ପରିବାର ଜୀବନ ରହିଲା ପରେ ଏତିକି ଦୁଃଖ, ଯେ ଭକ୍ତ ନ ହେଇଥାନ୍ତେ ପରିବାର ଜୀବନ ଥାନ୍ତା କଣ ହେଇଥାନ୍ତା, ଆମେ କିଛି ନୂତନତ୍ୱର ସନ୍ଧାନ ପାଇଛେ ନା, କିନ୍ତୁ ଇଏ ଏହାର ଅନ୍ତ ନାହିଁ, ସେଥିପାଇଁ ଏତେ ନୂତନତ୍ୱ ଏଭର ଫ୍ରେଶ ଲାଇଫ କୃଷ୍ଣ ଚେତନା, କୃଷ୍ଣ ବି ଜାଣିପାରିଲେନି, ସିଏ ନିଜେ ଭକ୍ତ ହେଇକି ଆଇଲେ, ଗୌର ହେଇକି ଆଇଲେ, ଏତେ ଆନନ୍ଦ ଅଛି, ସେଥିପାଇଁ ଭାବନା ଆସିଲା ନା, ଜଳ ଯମୁନା ଦେଖିଦେଲେ କାହାକୁ, ସମୁଦ୍ରକୁ ଦେଖିଦେବେ ଯମୁନା କଥା ଚିନ୍ତା ଆସିବ,
ସେ ଏତେ ଆନନ୍ଦ ସେଥିରେ ସମୁଦ୍ରରେ ପଡ଼ିଥିବା ପଡ଼ିଥିବା ରାତିମାନ ଦେଖିନାହାନ୍ତି, ରାତିରେ ସକାଳେ ଦେଖିଲେ ସୂର୍ଯ୍ୟଙ୍କର ଖୋଜିବ କୁଆଡେ ଗଲେ କୁଆଡେ ଗଲେ, ଖୋଜ ଖୋଜ ସମୁଦ୍ରରେ ପଡ଼ି ପୁରା କୁଷ୍ମାଣ୍ଡ ଭଳିଆ ମଣିଷ ପଡ଼ିଗଲେ ଯେମିତି ପାଣିରେ ଫୁଲି ଯାଆନ୍ତି ନେଇକି ସେମିତି, କିନ୍ତୁ ମୁଖମଣ୍ଡଳ ଆନନ୍ଦ ଜୀବନ ଥିବ ଭଗବାନ ସିଏ ମାଛୁଆ ଜାଲରେ ଲାଗିଥିବେ, ଏ ଭଗବାନ ନିଜେ ଆସିକି ରସର ସନ୍ଧାନ ପାଉନାହାନ୍ତି, ବୁଡ଼ିଯାଉଛି ଭକ୍ତିରେ ଏତେ ରସ ରହେ। ସେଥିପାଇଁ ଗ୍ରନ୍ଥ ନାଁଟାକୁ ଲେଖିଲେ ଭକ୍ତି ଅମୃତ ସିନ୍ଧୁ, ଭକ୍ତି ରସ ଅମୃତର ଗୋଟେ ସିନ୍ଧୁ। ଜୀବନରେ ବହୁତ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ, ଜୀବନରେ ଗୋଟିଏ ଚିନ୍ତା କରିବାର ଅଛି, ଏଇଟା ଗୁରୁ ଆଉ କୃଷ୍ଣ ମୋର ଦୁଇଟା ହାତ ଭଳି ମୋର ସେମାନେ ଜୀବନ, ମୋ ଜୀବନ ଜୀବନ ସେମାନେ, ତାଙ୍କ ପାଇଁ ମୁଁ ବଞ୍ଚିଛି। ସମାଜ ଜଗତରେ ସମସ୍ତେ ଥାଇପାରନ୍ତି କିନ୍ତୁ ବଞ୍ଚିବାର କାରଣ ହଉଛି ତାଙ୍କ ପାଇଁ ମୁଁ ବଞ୍ଚିଛି। ଆଉ ଗୋପାଳ ସିଂ ଡାକିଦେଲେ ସମସ୍ତଙ୍କୁ, ସେନାପତି ମୁଖ୍ୟ ସେନାପତିକି ଡାକିଦେଲେ, ଡାକିଦେଲେ ସମସ୍ତେ ଆସିକି ସମସ୍ତେ ଜପମାଳାତି ଜପ କଲେ। ଆଉ ଜପ କଲେ ସେମାନେ ସବୁ ଜାଣନ୍ତିନି କି ଯେଉଁମାନେ ସବୁ ଯୁଦ୍ଧ କରନ୍ତି ପୂର୍ବରୁ ହୁଙ୍କାର କରିବେ ସବୁ କନସାଣ୍ଟ ଫାଣ୍ଡ ଦେବେ ସବୁ ସବୁ, ସେତେବେଳେ ଦେଖିଲେ ଆଙ୍କର କେହି ନାହାନ୍ତି, ସବୁ ଜପ କରୁଛନ୍ତି, ଆଉ ତାଙ୍କୁ ପଶିବାକୁ ସୁବିଧା ହେଲା, ଆଉ କ'ଣ ସେ ପଶିବାକୁ ସୁବିଧା ପଶିଲେ ଆଉ। କିନ୍ତୁ ସମସ୍ତେ ପଳେଇ ଆସିଲେ ବି ରାଜଧାନୀର ସେ ଯୋଉ କ'ଣ କୁହନ୍ତି ଯୋଉ ଉପରେ ଦେଖିଛନ୍ତି ନା ଆପଣମାନେ ସବୁ, ଯେମିତି ଆଜିକାଲି କମ୍ପାନୀରେ ଟାୱାର କରିକି ଉପରେ ସବୁ ରହୁଛନ୍ତି, ବାଉଣ୍ଡରୀରେ ସବୁ ଟାୱାର କରି ରହୁନାହାନ୍ତି କି, ୱାଚ ଟାୱାର ସେଭଳି ସବୁ ରାଜାଙ୍କର ସବୁ ୱାଚ ଟାୱାର ଥାଏ ନା, ପରୀକ୍ଷା ଚାରିପଟରେ ଥାଏ, କେବଳ ୱାଚ ଟାୱାର ଲୋକମାନେ ଦେଖିଦେଲେ, ସେନାପତି ବି ନାହାନ୍ତି ସୈନିକ ମାନେ ନାହାନ୍ତି, ପଶି ଆସିଲେଣି ରାଜାଙ୍କ ପାଖକୁ ଖବର ଦେବେ, ରାଜାଙ୍କ ପାଖକୁ ଆସି ରାଜା କହିଲା ବେଳକୁ ରାଜା କାହିଁକି ଶୁଣିବେ, ଗୋପାଳ ସିଂ ସମସ୍ତଙ୍କୁ ତୁମେ ନାମ କର, ସମସ୍ତେ ନାମରେ ଲାଗିଛନ୍ତି। ଭଗବାନ ଦେଖିଲେ ତାଙ୍କର ଆରାଧ୍ୟ ହେଉଛନ୍ତି ଗୋପାଳ, ଏ ମଦନ ମୋହନ ଏବେ ବି ଅଛନ୍ତି, ମଦନ ମୋହନ ଦେଖିଲା ଆରେ କେତେ ବଡ ସମସ୍ୟା, ଏ ବହୁତ ପୁରାତନ ଶତ୍ରୁ। ଭଗବାନ ନିଜେ ବାହାରି ଗଲେ, ସିଧା ବାହାରି ଗଲେ, ଆଉ ବନ୍ଧୁ ଦୁଇଟା ତୋପ ନେଇକି ଯାଇଥିଲେ, ସେ ତୋପ ଆଜି ବି ଅଛି, ଗୋଟେ ପୋଖରୀକୁ ପଳେଇଛନ୍ତି, ଗଙ୍ଗା ଯମୁନା ସେ କରିଥିଲେ, ରାଧାକୁଣ୍ଡ ଶ୍ୟାମକୁଣ୍ଡ ସବୁ କରିଥିଲେ, ସେ ତୋପ ବହୁତ ବଡ ବଡ, ସେ ତୋପ ଭିତରେ ପଶିଯାଇ ତ ଭାରି ଖୋଜିକି ପାଉନାହାନ୍ତି, ଆଉ ଗୋଟେ ତୋପ ରଖା ହେଇଛି ରିଜର୍ଭ କରିକି, ଭଗବାନ ଯୋଉଟା ମଦନ ମୋହନ ନେଇକି ଯାଇଥିଲେ, ପୁରା ସବୁ ସୈନିକମାନଙ୍କୁ ମାରିଦେଲେ, ଆଉ ତାଙ୍କର ରାଜା ମୁଖ୍ୟ ମୁଖ୍ୟ ଲୋକମାନେ ସବୁ ପଛକୁ ହଟିଲେ, ହଟିକି ଠାକୁର ତାଙ୍କର ଆସିଲେ। କିନ୍ତୁ ଯିଏ ଦେଖିଲେ ସେ କେବଳ ଜଣକୁ ଦେଖୁଥିଲେ, ଏଇଟା ସମ୍ଭବ କେମିତି ହେଲା, ଜଣେ ଲୋକ ଆମେ ସମସ୍ତଙ୍କୁ ଗୋଡ଼େଇକି ମାରୁଛି, ଏମାନେ ବି ତମ ଫଟାଉଥିଲେ, ସମସ୍ତଙ୍କୁ ମାରୁଛି, ତେଣୁ ପରାସ୍ତ ହେଇଗଲା ପରେ ତାର ସନ୍ଦେହ ଆସିଲା, ଇଏ ଗୋଟେ ଅଲୌକିକ ବିଚିତ୍ର କାମ, କିଛି ମ୍ୟାଜିକ କାମ କରୁଛି କି, ଯାଦୁଗରୀ କାମ କରୁଛି କି, ତେଣୁ ତାଙ୍କ ପଛେ ପଛେ ଆସିଲେ, କାହା ପଛେ ପଛେ, ମଦନ ଗୋପାଳଙ୍କ ପଛେ ପଛେ, ଠାକୁର ଆସିକି ତୋପକୁ ଥୋଇଦେଇକି ମନ୍ଦିର ଭିତରେ ପଶିଲେ, ସେ ଦେଖିଦେଲେ ଆଉ, ଦେଖିଦେଲା ପରେ ହାରିଗଲା, ହାରିଗଲା ପରେ ସନ୍ଧି ପାଇଁ ଗୋପାଳ ସିଂ କତିକି ଲୋକ ପଠେଇଲେ, ଯାହା ଗୋପାଳ ସିଂ ଡାକ ଆମେ ସନ୍ଧି କରିଦେବା, ଆଉ କାହିଁକି ଝଗଡ଼ା କରିବା, ଆମେ ହାରିଗଲା। ଗୋପାଳ ସିଂ ଆସିଲେ କହିଲେ ଆଜ୍ଞା ଯୁଦ୍ଧ ହେଇନି କେମିତି ସନ୍ଧି ହବ, ଯୁଦ୍ଧ ହେଲେ ସିନା ଜୟ ପରା, ନା ଆଜ୍ଞା ମୁଁ ପରାଜୟ ହେଇଗଲି, ନା କିଏ କେମିତି ପରାଜୟ ହେଲା, ମୁଁ ତ ମନା କରିଥିଲି କାହାକୁ ଯୁଦ୍ଧ କରିବା ପାଇଁ, ମୁଁ ତ ମନା କରିଛି କେହି ଯୁଦ୍ଧ କରିବେନି, ତୁମ ସାଙ୍ଗରେ କିଏ ଯୁଦ୍ଧ କଲା, ଆମେ କେବେ ବନ୍ଧୁକ ଉଠେଇବୁନୁ, ଆଉ ମୁଁ ପରାସ୍ତ ହେଇସାରିଲେଣି, ମୁଁ ଦେଖ କେତେ ମୃତ ସ୍ୱରରେ ପଡୁଛି, ନା କିଏ, ନା ଗୋଟିଏ ଲୋକ, ନା କିଏ ସିଏ, ନା ଆସ ମୁଁ ଦେଖେଇଦେବି, ଏଇଠି ଆସିକି ଭିତରେ ଲୁଚିଗଲେ, ଦେଖେଇଦେଲେ ଆଉ ମଦନ ଗୋପାଳଙ୍କୁ ତାହେଲେ ଦେଖେଇଦେଲେ, ମଦନ ମୋହନଙ୍କୁ ତାହେଲେ ଦେଖେଇଦେଲେ, ଗୋପାଳ ସିଂ ଗଲେ ଦେଖିଲେ ଠାକୁରଙ୍କର ପୁରା ବସ୍ତ୍ର ନା ପୁରା ଭିଜି ହେଇଛି, ଯୁଦ୍ଧ କଲେ ଯେମିତି ସବୁ ଭିଜି ଝାଳ, ପୁରା ଠାକୁରଙ୍କ ବସ୍ତ୍ର ଭିଜି, ସେ କାରଣ ତାଙ୍କୁ ଡାଉଟ୍ ଲାଗୁଥିଲା, ଏଇଟା କେମିତି ସମ୍ଭବ, ଭଗବାନ କିଛି କରିପାରିବେ କଣ, ଏଇ ତୋପ ନେଇକି ଭଗବାନ ଯୁଦ୍ଧ କରିବେ, ପୁରା ଠାକୁରଙ୍କ ଶରୀର ପୁରା ଭିଜି ଯାଇଛି, ଆଉ ଛାତି କଣ ହଉଛି, ଜୋର ଯୁଦ୍ଧ କଲା ପରେ ଦୌଡ଼ା ଦୌଡ଼ି କଲେ କଣ ଧକ୍ 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 ହାର୍ଟବିଟ୍ କୁହନ୍ତୁ ନା ତାକୁ ଇଂଲିଶରେ, ହାର୍ଟବିଟ୍ ବଢ଼ିଯାଇଛି, ଧକ୍ ଧକ୍ ଧକ୍, ସିଏ କାଇଁ ଜାଣିବ, ଇଏ ଜାଣିଦେଲେ ଗୋପାଳ ସିଂ, ପ୍ରଭୁ ଆପଣ ଏ ଆଜି କଲେ, ଜଣେ ରାଜାର କେତେ ବଡ ରେସ୍ପନ୍ସିବୁଲ, ଭଗବାନ ଏଇଟା କରିପାରନ୍ତି, ତାଙ୍କର ବିଶ୍ୱାସ କେମିତି ଥିବ ଭଗବାନଙ୍କ ଉପରେ, ଏଇ କୃଷ୍ଣ ମୋର ଜୀବନ, କୃଷ୍ଣ ଚାହିଁବେ କଣ ନ କରିପାରିବେ, ଅସମ୍ଭବ ଅସମ୍ଭବ ଶବ୍ଦ ଯଦି କୃଷ୍ଣଙ୍କ ପାଖରେ ଅଛି ତାହେଲେ କୃଷ୍ଣ ଭଗବାନ କାହିଁକି ହେଲେ, ଆମେ ତାହେଲେ ଭଜନଟା କାହିଁକି କରିବା, ଆମ ବିଚାରରେ ସବୁ ଆମ ପାଇଁ ଅସମ୍ଭବ, ସେଥିପାଇଁ ଆମେ ଆଜି ପର୍ଯ୍ୟନ୍ତ କୃଷ୍ଣଙ୍କୁ ଡାକିପାରୁନି, କାହିଁକି କୃଷ୍ଣଙ୍କୁ ଡାକିପାରୁନି, ଆମ ଆମେ ଯାହା ବିଚାର କରୁଛେ ଏଇଟା ହେଇପାରିବନି ମୋ ଜୀବନରେ, ଏଇଟା ନା ନାଇଁ 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 ଆମେ ଯାହାକୁ ଧରିଛେ ସେ ସବୁକିଛି କରିପାରିବେ ଜୀବନରେ। ମୁଁ ଏଇ କଥାରେ କହୁଥିଲି ଆମର ପରମ କର୍ତ୍ତବ୍ୟ ହେଲା ସମସ୍ତେ କେମିତି ଏହି ଗୁରୁ ଆଉ କୃଷ୍ଣଙ୍କର ଆଶ୍ରୟ କରିକି ବାରମ୍ବାର ଗୁରୁଙ୍କୁ ପ୍ରାର୍ଥନା, ଆଚାର୍ଯ୍ୟମାନଙ୍କୁ ପ୍ରାର୍ଥନା, ଭଗବାନଙ୍କର ସେବା, ଭଗବାନଙ୍କର କଥା, ସବୁ ଏଥିରେ ପୁରା ରସ ରହିଛି। ଏଇଟାକୁ ଏଇଟା ଜୀବନ, ଏଇଟା ଜୀବନ। ସେଥିପାଇଁ ଶେଷ କଥା ମୁଁ କହୁଛି, କାରଣ ବାରଟା ବେଳେ ଯିବେ, ବର୍ତ୍ତମାନ ଠାକୁରଙ୍କର ଆରତୀ ହେବେ, ଆମକୁ ଦୁଃଖ କଥା ଚାହିଁବାକୁ ପଡ଼ିବନି। ନୂତନ ବର୍ଷ ଯେମିତି କ'ଣ ହାପି କହୁଛନ୍ତି ନା, ହାପି ନ୍ୟୁ ଇୟର, ଆମର ହାପି ନ୍ୟୁ ଲାଇଫ। କୃଷ୍ଣ ଚେତନା ମାନେ ସବୁବେଳେ ସୁଖ ନୂତନ ଜୀବନ, ସବୁବେଳେ ଏଭର ଫ୍ରେଶ ସବୁବେଳେ ମିଳିବ। ଜଣେ ଭଗବାନ ସବୁବେଳେ ଭଗବାନ ସହିତ ଯୁକ୍ତ ହେଇକି ରହୁ, ଗୁରୁକୃଷ୍ଣଙ୍କ ସହିତ, ତାଙ୍କ ସବୁବେଳେ ଗୋଟେ ଏଭର ଫ୍ରେଶ ଲାଇଫ ମିଳିବ। ଆମେ ଦୁଃଖ କଥା ଚିନ୍ତା କରିବାନି, ସମସ୍ୟା କଥା ଚିନ୍ତା କରିବାନି, ଆମେ କ'ଣ ଚାହିଁବା, କାରଣ ସେଟା କେବେ ମେଣ୍ଟିବନି, ଦୁଃଖ ସମାଧାନ କେବେ ହେଇପାରିବନି। ଆମେ ସୁଖ ପଥରେ ଯିବା, ଏଇଟା ହେଲା ସୁଖ ପଥ। ଯଦି ପ୍ରତିଦିନ ଭଜନ ଉପରେ ଗୁରୁତ୍ୱ ଦେବା ଦରକାର, ନିଜର ଭଜନ କେମିତି ଠିକ୍ସେ ହେବ, ନାମ ବିଶେଷ କରି ମହାପ୍ରଭୁ ସବୁବେଳେ ନାମ କହିଛନ୍ତି, ଗୁରୁବର୍ଗ ସବୁବେଳେ ନାମ ଉପରେ ପ୍ରାଧାନ୍ୟ। ଯେତେବେଳେ ନାମ କରିବା ଠିକ୍ସେ ପ୍ରାତରୁ ଉଠିବା ଦରକାର, ବସି ବସି ପୁରା ଯାହାକୁ ନିଦ ବି ଲାଗୁଛି, ଗୋଟିଏ ଘର ଭିତରେ ବାହାର ବୁଲିକି ନାମ କରିବା ଦରକାର ନାହିଁ। ମର୍ଣ୍ଣିଂ ୱାକ୍ରେ ଜପ କରିବା ସେଟା ଏକ୍ସଟ୍ରା ରାଉଣ୍ଡ ଆପଣ କରିପାରନ୍ତି। ଆମେ ଶୁଦ୍ଧ ଭକ୍ତ ନୁହନ୍ତି, ଆମେ ଯିବାଟେ ଗଲେ କୃଷ୍ଣଙ୍କୁ ଦେଖିପାରିବା, କୁକୁରଟାକୁ ଯାଉଛି ଦେଖିଦେଲେ ମର୍ଣ୍ଣିଂ ୱାକ୍ରେ ସେ କୁକୁର କେଉଁଠି ଝାଡ଼ା ଗଲା ଆମେ ତାକୁ ଅନେଇବା। ଆମେ ଗୋଟେ ବଦ୍ଧ ଯିବ, ଜପ ସେ ତାକୁ ଯୋଡ଼ା ଯିବନି, ଏକ୍ସଟ୍ରା ରାଉଣ୍ଡ କିଏ କରୁଛି ବୁଲିପାରିବ। କିନ୍ତୁ ଗୋଟିଏ ଯଦି ଆପଣ ବି ଚାଲି ଅଛନ୍ତି ଘର ଭିତରେ, ଗୋଟିଏ ଜାଗାରେ ରହିକି ନାମ କରନ୍ତୁ, ଆଉ ଅପରାଧ କରନ୍ତୁନି। ବଡ଼ ଧ୍ୟାନ ଦେଇକି ଜପ କରିବା ଦରକାର, ଶ୍ରଦ୍ଧାରେ ସେବା କରିବା ଦରକାର, ପ୍ରତିଦିନ ହରିକଥା ଭାଗବତ ପଢ଼ିବା, ଆଉ ପ୍ରଭୁପାଦ ଗ୍ରନ୍ଥ ସବୁ ପଢ଼ିବା ଦରକାର। ତାଙ୍କର ଅବଦାନ, ତାଙ୍କ ପାଇଁ ଆମେ ଜୀବନ ପାଇଛେ, ନହେଲେ ଭୌତିକ ଜୀବନ ଯେମିତି କଷ୍ଟ ହେଲାଣି, ଯଦି ଏତିକି ନଥାନ୍ତା, ଏତିକି ଭରସା ନଥାନ୍ତା, ତାହେଲେ ଚିନ୍ତା କରନ୍ତୁ କ'ଣ ହେଇଥାନ୍ତା। ସେଥିପାଇଁ ଆଜି ତ ସମସ୍ତ ନୂତନ, ଆମର ନୂତନ ବର୍ଷ ହେଉଛନ୍ତି ଗୌର ପୂର୍ଣ୍ଣିମା। କିଛି ଲୋକ ହିନ୍ଦୁ ଲୋକମାନେ ନୂତନ ବର୍ଷକୁ ଦିବାଲି ବୋଲି ମାନନ୍ତି, କୁହନ୍ତିନି ନୂତନ ବର୍ଷରେ ସେମାନେ ଆଲୋକ ଜଳେଇକି ଦୀପ ଜଳେଇକି ଆସ। ଆମର ଆମର ହେଉଛି ନୂତନ ବର୍ଷ, ଆମର ନୂତନ କ୍ୟାଲେଣ୍ଡର ସବୁ କୋଉଠୁ ଆରମ୍ଭ ହବ, ଗୌର ପୂର୍ଣ୍ଣିମା କତରୁ। ସେ ନୂତନ ଜୀବନ ଦେଇଛନ୍ତି ଆମକୁ ଗୌର, ସେ କୃଷ୍ଣ, ସେ ଆସିକି ନାମ ଆମକୁ ଦେଇକି ଗଲେ, ଆମେ ଆଉ କିଛି କରିପାରିବାନି। ଆଉ କଳିଯୁଗରେ ଆମେ ଏତେ ପତିତ, ଆମ ହୃଦୟ ଭିତରେ ଏତେ ଅହଙ୍କାର, କାମନା ବାସନା ଏତେ ରହିଛି, ଭଗବାନ କେତେ ପବିତ୍ର, ତାଙ୍କର ନାମ ଉଚ୍ଚାରଣ କରିବା ପାଇଁ ଆମର ବି ଇଚ୍ଛା ହବନି। ସିଏ ହିଁ କୃପା କରିକି ଆଣିକି ଦେଇଛନ୍ତି ଆମକୁ। ତେଣୁ ଆମର ଜୀବନ ଲକ୍ଷ୍ୟ ସବୁବେଳେ ରହିବା ଦରକାର, କେମିତି ଗୌର ଆଉ ଗୌର ଭକ୍ତଙ୍କର ଆନୁଗତ୍ୟରେ ସବୁବେଳେ ମହାପ୍ରଭୁଙ୍କର ସେବା ଆଉ ନାମ ଭଜନ କରିବା। ଠିକ୍ ଅଛି, ମୁଁ ଏତିକି କଥା କହି ବିଶ୍ରାମ ଦେଉଛି, ଯଦି କାହାର କିଛି ପ୍ରଶ୍ନ ଅଛି, 5 ମିନିଟ୍ ଅଛି, ପ୍ରଶ୍ନ କରିପାରନ୍ତି। ହରେ କୃଷ୍ଣ। ହଁ ହଁ କ'ଣ, ହଁ ଜପ କଲାବେଳେ ଇଏ ଗୋଟେ ହଉଛି ଗୋଟେ ଦେଖିବେ ସବୁବେଳେ ଅଭ୍ୟାସ, ମୋବାଇଲ ଦେଖିଲା ବେଳେ କଣ ଆମକୁ ମନ କୁଆଡେ ଯାଉଛି, ଆଖି ପତାଇ ପଡ଼ିବନି। ଦେଖନ୍ତୁ ଗୋଟେ ସର ଧର୍ମଟାକୁ ଆମେ ଅଟକେଇ ଦଉଛେ, ମାନେ କାହାକୁ କ୍ରିଟିସାଇଜ୍ କରୁନି, କିନ୍ତୁ ଦେଖନ୍ତୁ ଗୋଟେ ସର ଧର୍ମ କଣ, ଆଖି ତାର ସବୁବେଳେ ଆଖି ପତା ପଡୁଛି କି ନାହିଁ। ଦେଖନ୍ତୁ ଗୋଟେ ଜିନିଷ ରସ ମିଳିଲା ନା ଆଖି ପତା ପକଉଛନ୍ତି, ଅଧଘଣ୍ଟେ ଘଣ୍ଟେ ସେମିତି ଅନେଇକି ଗୋଟେ ତା ଉପର ତଳ ତଳ କରି ତା ଦେଖୁଥିବ, ସର ଧର୍ମଟା ଭୁଲି ଅଛି, କାହିଁକି ସେଠି କଣ ମିଳୁଛି, ଆନନ୍ଦ ମିଳୁଛି ଆମକୁ, ତ ଆମର ସେଟା ନାହିଁ ତ ହୃଦୟ ଭିତରେ, ଯେହେତୁ ଆମ ହୃଦୟ ଭିତରେ ରସଟା ନାହିଁ। ଆଉ ଗୋଟେ ଜିନିଷ ରହୁଛି, ଆମେ ମନଟାକୁ କେନ୍ଦ୍ରୀଭୂତ କରିବା ପାଇଁ ଚାହୁଁଛେ। ଆଗରୁ ମନ କଣ, ଆପଣ ଏଇଠି ଅଛନ୍ତି, ବାଥରୁମ ଯିବି ପଳେଇଗଲା, ମନ ଯାହା କଲେ ଆମେ ଚାଲିଲେ ନାଇଁ କି, ପାର୍କ ଯିବି ପଳେଇଗଲେ, ଜପ ଯେତେବେଳେ କରୁଛନ୍ତି କଣ କରୁଛନ୍ତି, ମନଟାକୁ କହୁଛି ତୁ କୃଷ୍ଣଙ୍କୁ ଚିନ୍ତା କର, ତାକୁ ଯେତେବେଳେ ଏକତ୍ରିତ କରିବା ପାଇଁ ଚେଷ୍ଟା କରୁଛି, ତେଣୁ ସିଏ କଣ କରିବ, ଚଗଲା ପିଲା ଭଳିଆ, ଚଗଲା ପିଲା ଦେଖିଛି, ପିଲା ଛୋଟ ପିଲା ତ କଣ କରିବେ, ସେଠି ଉଠୁଥିବ ତ ଆପଣ କଣ କରିବେ, ଟାଣି ଆଣି ବସେ ସେପଟେ ଘୁଷୁରିବ ଶୋଇପଡ଼ିବ, କାରଣ ସିଏ ଚାହିଁବ ସବୁବେଳେ ବାହାରକୁ ଯିବା ପାଇଁ, ମନର କାମ ହେଲା ସବୁବେଳେ ସେ ବାହାରକୁ ଯିବ। ସେଥିପାଇଁ ଆମକୁ ଦିଆଗଲା ଜପ କରିବାର ବିଧିଟା କଣ, ଜପ କରିବାର ଗୋଟେ ବିଧି ରହିଛି, ମାଳା କଳା ସମୟରେ କେବେ କଥା କହିବା ଉଚିତ ନାହିଁ, ଅତି ଆବଶ୍ୟକ ରହିଛି ସେବା ପାଇଁ କିଏ କଣ କହୁଛି, ଜପମାଳା ହାତ ରଖିଥିବା ଆଣେ ଗପର 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 ନାମ ଅପରାଧ ହେଇଗଲା, ନାମ ଅପରାଧ ଯେତେବେଳେ ଅଧିକ ଦିନ ହେଇଯିବ ଆଉ ନାମରେ ରୁଚି ଆସିବନି ଆଉ ଆସ୍ୱାଦନ କିଛି ହେବନି, ଖାଲି ନାମାକ୍ଷର କରୁଥିବେ ହରେ କୃଷ୍ଣ ହରେ କୃଷ୍ଣ କହୁଥିବେ ମନ କାଳି କେମିତି ସାରିଦେବି କୁଆଡେ ଯିବି ଏମିତି ହଉଥିବ। ହଁ ମୁଁ କହିବି ସେଟା କହିବି, ଆପଣ ତାଙ୍କ ପ୍ରଶ୍ନ ଉତ୍ତର ଦେଇ ସାରେ କହିବି, ଭଲ ପ୍ରଶ୍ନ ପଚାରିଲେ। ସେ କଣ କଲେ ନା କଣ କଲେ ଆମକୁ ନାମ ଆଚାର୍ଯ୍ୟ ମାନଙ୍କର ବିଧି, କାରଣ ଆମର ଯେହେତୁ ସ୍ୱାଭାବିକ ରୁଚି ନାହିଁ ଆମକୁ ନିଦ ଲାଗେ, କେତେବେଳେ ଦେଖି ଜପ କଲା ନିଦ ଲାଗୁଛି, ପଇସା ପଇସା ଗଣିଲେ ନିଦ ଲାଗିବ ଆମକୁ। ଯଦି କୁହାଯିବ ଜଣକୁ ଟଙ୍କା କିଆ ରଖା ହବ ଗୋଟେ ବସ୍ତାରେ ବସତେ, ଯେତେ ଗଣିବୁ ସେତେ ନେଇଯିବୁ, ରାତି 12ଟାରେ କୁହା ହବ ଗଣା ହବ, ନିଦ ଲାଗିବ ନାହିଁ ଲାଗିବନି। ଆପଣ ଶୋଇକି ଉଠନ୍ତୁ ଦେଖିବେ ମାଳା ଧରିଦେବେ ନିଦ ଲାଗେ, କାହିଁକି ମନ କେବେ ମାନେ ତାର ଉତ୍ତର ଦୁଇଟା ଅଛି, ସବୁବେଳେ ମନେ ରଖିବେ ଆପଣ ଯୋଉ କାମ କରିବେ ମନ ସାହାଯ୍ୟ କରିବ, କିନ୍ତୁ ଭକ୍ତିରେ ମନ କେବେ ସାହାଯ୍ୟ କରିବନି, କାହିଁ କରିବନି ଜାଣିଛନ୍ତି, ଆଚାର୍ଯ୍ୟ ମାନେ କହୁଛନ୍ତି ଟିକେ ଭିତର କଥା, ମନ କେବେ ମନ ଚାହେଁ ନା ଏ ଜୀବାତ୍ମା ଯାଇ ଭଗବାନ ସାଙ୍ଗରେ ମିଶୁ, କାହିଁକି ସେ ହେଉଛି ପୁରାତନ ବନ୍ଧୁ, ଇଏ ମୋ ଛାଡ଼ିକି ପଳେଇବ। ଆତ୍ମା ସବୁବେଳେ ଆତ୍ମାର ସବୁଠୁ ବଡ ବନ୍ଧନ ହେଲା ଏ ମନ, ସେଥିପାଇଁ କହୁନାହାନ୍ତି ମନ ଏବଂ ମନୁଷ୍ୟଣା କାରଣ ବନ୍ଧ ମୋକ୍ଷ, ମନ ଚାହୁଁଛି ଏ ଜୀବ ସବୁବେଳେ ମୋ ପାଖରୁ, ମନ ଆତ୍ମ ସର କାର୍ଯ୍ୟରେ ସାହାଯ୍ୟ କରୁଛି, ଏ ଯିବୁ ମାର୍କେଟ ଯିବୁ ଚାଲ, କିନ୍ତୁ ମନକୁ ଯେତେବେଳେ କହିବ ଆତ୍ମା କହିବ ଟିକେ ମନ୍ଦିରକୁ ଯିବି, ହା ମନ୍ଦିର କଣ ଆଜି ଗୋଟେ କଣ କଣ ଯିବ, ଆଜି ନ ଗଲେ ହବନି, ସବୁଦିନ କଣ ମନ୍ଦିର ଯିବା ଗୋଟେ ଦରକାର ଅଛି, ଘରେ କଣ ଠାକୁର ନାହାନ୍ତି, ଏ ଆତ୍ମା କହୁନି କିଏ କହିଲା, ମନ ଆଉ ମନ ଯେତେବେଳେ କହୁଛି ଆତ୍ମାକୁ ଏଇ ଚାଲ ଯିବା ବଜାର, ହଁ ଚାଲ ଭାଇ ତତେ ବନ୍ଧୁ ହେଇଛି ମୁଁ କଣ କରି, ତେଣୁ ମନର ଆଉ ଆତ୍ମାର ଏଇ ଅନାଦି କାଳର ଯୋଉ ଘନିଷ୍ଠ ସମ୍ପର୍କଟା ରହିଛି ତାକୁ ଆମେ ଛେଦ କରିପାରୁନି, କିଏ ଛେଦ କରିପାରିବ, କାହାକୁ ବଳବାନ କରିବାକୁ ପଡିବ, ଆତ୍ମାର ଆହାର, ଆତ୍ମା ଯଦି ବଳବାନ ହେଇଗଲା ସେ ମନକୁ ମନକୁ ଆଭଏଡ କରିପାରିବ, ସେଥିପାଇଁ ଆମେ ସବୁ ଆତ୍ମାର ଆହାର ଦଉଛେ ନା, ଏ ହରିକଥାଟା କଣ ଆଉ ଆତ୍ମାର ଆହାର ନାଟା ଗୁରୁଦେବ କୁହନ୍ତି ଆଉ ଆତ୍ମାର ଆହାର, ସେଇଟା କେବଳ ଗୋଟେ ଜିନିଷ ହରିକଥା, ତାପରେ ତୁମର ଜପ, ହରିକଥା ଯେତେବେଳେ ପାଇଲା ଆତ୍ମା ବଳବାନ ହେଇଗଲା ସେ ମନକୁ ରେ ମୁଁ ଶୁଣିଛି ଏଟା ମୁଁ ଏଟା ହବନି, ସେତେବେଳେ ମନକୁ ତୁମେ ଆତ୍ମାର କେବଳ ଆହାର ହଉଛି ଶୁଦ୍ଧ ହରିକଥା, ସିଏ ଯେତେବେଳେ ସେଇଟା ପାଇବ ସେ ମନକୁ ଆଭଟ ବିଶ୍ୱାସ କାଟିପାରିବ, ତେଣୁ ସେଥିପାଇଁ ଆଚାର୍ଯ୍ୟ ମାନେ ବିଧି ଦେଲେ କେମିତି କେମିତି ଜପ କରିବେ, ଜପ କରିବାର ବିଧିଟା କଣ, ସବୁବେଳେ ପ୍ରାତଃ ମୁହୂର୍ତ୍ତରେ ଜପ କରିବା ଦରକାର, ଭୋଜନ ପାଇଁ ଦୁଇଟା ସମୟ, ଶୟନ ପାଇଁ କେବଳ ମଝି ସମୟଟା ଦିଆଯାଇଛି, ଭୋଜନ କରିବା ପାଇଁ ଦୁଇଟା ସମୟ, ଆଦ୍ୟ ଆଉ ପ୍ରାନ୍ତ ଜାମ, ଗୋଟେ ରାତି ହଉଛି ଚାରି ଜାମ କଣ କେତେ ଘଣ୍ଟା ହେଲା, ଗୋଟେ ଜାମ ହେଲା 3 ଘଣ୍ଟା ହେଲା, ହେଲାନି କି 6ରୁ ସକାଳ 6 ପର୍ଯ୍ୟନ୍ତ 12 ଘଣ୍ଟା ହେଲା, 12 ଘଣ୍ଟାକୁ 3 ଜାମ ଏ 4 ଜାମ, 4 ଜାମକୁ ଆଦ୍ୟ ଜାମ ଅନ୍ତ ଜାମ ଏଇଟା ଭୋଜନ ପାଇଁ, ଏ ସମୟରେ ଭୋଜନଟା ଠିକ ହବ, ସନ୍ଧ୍ୟା 6ଟାରେ ସେଦିନ ଆମର ଦେଖନ୍ତି ମନ୍ଦିର ପ୍ରୋଗ୍ରାମଟା ସନ୍ଧ୍ୟା ଆରମ୍ଭ ହେଲା, ଠାକୁରଙ୍କର ଆରତୀ ହବ, ଗୀତା କ୍ଲାସ ହବ, ଠାକୁର ସେବା ହବ, କେତେ ପର୍ଯ୍ୟନ୍ତ 9ଟା ପରେ ଶୋଇଯିବ, ଆଦ୍ୟ ଅନ୍ତ ଜାମ ଦ୍ୱୟମ୍ ଭୋଜନମ୍ କୃତ୍ୱା ମଧ୍ୟ ଜାମ ଦ୍ୱୟମ୍ ଶୟନମ୍ କୁର୍ବିତ। ଆଚାର୍ଯ୍ୟ ମଣିଷ ଲେଖିଲେ ଆମେ କଣ ଆମେ ନିଜେ ତିଆରି କରୁଛୁ ନା କଣ, ଆମେ ବି ଭଲ ନ କରିପାରିଲେ ଆମର ବି ଭୋଜନ ହବନି, ଆପଣ ବି ଭଲ ନ ହେଲେ ଆପଣଙ୍କର ଭୋଜନ ହବନି, ଯିଏ ପାଇବା ଲୋକ ଯିଏ ଟଙ୍କା ପାଇଛି ଯେମିତି ଟଙ୍କା ପାଇବାର ରାସ୍ତା ଜାଣିଛନ୍ତି, ଯେଉଁମାନେ କୃଷ୍ଣଙ୍କୁ ପାଇଛନ୍ତି ରସ ପାଇଛନ୍ତି ସେମାନେ ସବୁ ଦେଇଦେଇଛନ୍ତି ପ୍ରିନ୍ସିପୁଲ, ଆଜିକାଲି କଣ ଲୋକ ଗୋଟେ ଯୁକ୍ତିରେ ଉଡ଼େଇଦେବ, କଣ ଠାକୁର ଯେତେବେଳେ ଡାକିଲେ ହେଲା, ଯୋଉଠି ଡାକିଲେ ହେଲା, କଣ ଆବଶ୍ୟକ ଅଛି ମନ୍ଦିର ଆସିବା, କଣ ଠାକୁରଙ୍କର, ଲୋକମାନେ ଯୁକ୍ତି ସେମାନଙ୍କ ପାଇଁ ସବୁ ନୁହେଁ, ତାଙ୍କ ସାଙ୍ଗରେ ଯୁକ୍ତି କରିବା ଆମକୁ ସମୟ ବି ନାହିଁ, ଆଦି ଜାମ ଅନ୍ତ ଜାମ ଦୁଇଟା ଭୋଜନ କରିବେ, ଆଦି ଜାମ ମାନେ କଣ ହେଲା 6ରୁ 9, ଅନ୍ତ ଜାମ କେତେଟା ହେଲା 3ରୁ, ଏଇଟା ହେଉଛି ପ୍ରକୃଷ୍ଟ ସମୟ ଭୋଜନ କରିବାର, ତେଣୁ ଆମେ ତ 3ଟାରୁ ଉଠିବା ଯେଉଁମାନେ ଘରେ ରହୁଛନ୍ତି ଅସୁବିଧା ହେଉଛି, 4ଟାରୁ ଉଠିବା ଦରକାର, 4:30ରୁ ଉଠିବା ଦରକାର, ରାତିରୁ ଉଠିବା ଦରକାର, ଆଉ କେମିତି ଭୋଜନ କରିବେ, ଭୋଜନ ଆଲେଖ ଯାହାର ବିଗ୍ରହ ଅଛନ୍ତି ବିଗ୍ରହ ସମ୍ମୁଖରେ କରିବେ, ଆଲେଖ ଆଲେଖ ମାନେ ବୁଝିପାରୁଛନ୍ତି ଫଟୋ ଯାହା କହୁଛନ୍ତି ତାଙ୍କ ସମ୍ମୁଖରେ, ତୁଳସୀଙ୍କ ପାଖରେ, ତୁଳସୀଙ୍କ ପାଖରେ ଆଉ ଭକ୍ତଙ୍କ ସଙ୍ଗରେ, ଏହା ଭିତରେ ଯୋଉଟା ଥିବେ, ଯଦି ମନ୍ଦିରରେ ଯେମିତି ଦେଖୁଛନ୍ତି ଭକ୍ତମାନେ ବସିକି ଜପ କରୁଛନ୍ତି, ଆମ ଘରେ ତ ଆପଣଙ୍କର ସେମିତି କେହି ନଥିବେ, ତୁଳସୀ ରହିଲେ ମଙ୍ଗଳାରତୀ କରିଦେଲେ ଅଲ୍ଟର ଖୋଲିଦେଲେ, ତୁଳସୀ ରହିଲେ, ବିଗ୍ରହ ରହିଲେ, ଗୁରୁ ବୈଷ୍ଣବଙ୍କର ଆଲେଖ ରହିଲେ, ଚାହିଁ 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 ନାମ କରିବାକୁ ପଡ଼ିବ, ଆଉ ସବୁ ନାମକୁ ଶ୍ରବଣ କରିବାକୁ ପଡ଼ିବ। ତାହେଲେ ଆମର ଧୀରେ 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 ନାମରେ ରୁଚି ଆସିଗଲେ ମନଟା ସ୍ଥିର ହବ। ଏଇଟା ଅଭ୍ୟାସ ବହୁତ ଦିନ କରିବାକୁ ପଡ଼ିବ। ତାପରେ ଆପଣଙ୍କର ଯେଉଁଠି ଯେତେବେଳେ ନାମ କରିବି ଆଉ ମନ ଏଣେତେଣେ ଯିବନି, ଆତ୍ମା ଆଉ ହରି କଥାଟା ଶ୍ରବଣ କରୁ, ତା ଦ୍ୱାରା ଆତ୍ମା ବଳବାନ ହେଇଗଲାଣି, ସେ ମନ ମନକୁ ଆଉ ଛାଡ଼ିବନି, ନହେଲେ ଏଟା ହବ, ଅଲଗା କିଛି ଉପାୟ ଆର ନାହିଁ। ଆଉ ଆଉ ଗୋଟେ ଜିନିଷ ସବୁବେଳେ ମନେ ରଖୁଥିବେ, ଆମେ ହରି କଥା ନ ଶ୍ରବଣ କଲେ ଆଉ ଗୋଟେ ଅଡୁଆ ହବ। କଣ ଅଡୁଆ ହବ? ମୁଁ ଏବେ କହୁଥିଲି ସେ କଥା, ଡେଲି ଯେମିତି ମଳି ହେଇଯାଉଛି, ଡେଲି କଣ କରୁଛନ୍ତି? ଡେଲି ଘରଟାକୁ ଝାଡୁ ମାରିଦଉଥିବେ, ଡେଲି ଘରେ ମଳି ପଶୁଛି ନା, ତା ଘରଟା କ୍ଲିନ୍ ରହିଲା। ଆମେ ଡେଲି ହରି ଭଗବାନଙ୍କର କଥା ଶ୍ରବଣ କଲା ମାତ୍ରେ ଭଗବାନଙ୍କ କଥା ଶ୍ରବଣର ପ୍ରଭାବଟା ରହୁଛି ଏହା, ଆମ ହୃଦୟରେ ଯାହା ସବୁ ବାସନା ଭାବନା ଆସୁଛି ନା, ସେଟା ସବୁ ଦୂର କରିବ, ବିଦୂରିତ କରିବ। ନହେଲେ ଏକାଥର ଜମିଗଲେ ଆମେ ଆମେ କହୁଛେ ଏକାଥର ଜମିଗଲେ ଆମେ ଛଡ଼େଇବି, ସେ ହବନି। ଥରେ ଦୁଇ ଥର କଥା ଶୁଣି ଦେଇକି ଆମେ ଯେ ରହିଯିବା ହେବନି, ସେଥିପାଇଁ ଆମେ ଯଦି ଶ୍ରବଣର ସୁଯୋଗ ନାହିଁ ବି, ଆଜିକାଲି ସବୁ ମିଡ଼ିଆ ହେଇଗଲେ ମିଡ଼ିଆ ଲାଇନ୍ରେ ଶୁଣୁଛନ୍ତି, କିନ୍ତୁ ପ୍ରତ୍ୟକ୍ଷ ଶ୍ରବଣଟା ଭଲ। ଆଉ ବଡ଼ ଜିନିଷ ହେଲା ଶାସ୍ତ୍ର ରହିଲେ, ଶାସ୍ତ୍ର ଶ୍ରବଣ କରି ଶାସ୍ତ୍ର ଶ୍ରଦ୍ଧା କରିବେ। ହରି କଥା ନହେଲେ ଜୀବର ଆଗେ ଆସକ୍ତିଟା ନ ଆସି କଟିଲେ ରୁଚିଟା କେମିତି ଆସିବ? ଆପଣ ଜପମାଳା ଧରିଲା ବେଳକୁ ସବୁ କଥା ମନେ ପଡ଼ିବ, ଅଲଗା ବେଳେ କିଛି କାମ ମନେ ପଡ଼ିବ? ଜପମାଳା ଧରିଦେବେ ତଳେ, ସେ ଘରଟା ରଙ୍ଗ ଦିଆ ହେଲାନି, ସେଟା ଏମିତି ହେଇପାରିଲାନି, ସେ ଗାଈଟା ବନ୍ଧା ହେଲାନି, ସେ କିଛି ଆଗରୁ କାଇଁ ହଉନଥିଲା? ମନର କାମ, ମନ ସବୁ ସବୁ ଘୁରେଇବ ଖାଲି। ସେଥିପାଇଁ ଏଇ ଆସକ୍ତି ଗୁଡ଼ିକୁ କାଟିବାକୁ ପଡ଼େ ହରି କଥା ଦ୍ୱାରା, ଆଉ ରୁଚି ଉତ୍ପନ୍ନ ହୁଏ, ଏଥିପାଇଁ ଶ୍ରବଣ କରାଯାଏ ନା। ସେଥିପାଇଁ ଏଇ ଏଇ ପ୍ରୋସିଜରକୁ ଆମକୁ ଯାହା ହେଲେ ଗୋଟେ ଫଲୋ କରିବାକୁ ପଡ଼ିବ। ତୁଳସୀଙ୍କ ପାଖରେ ବସି ବସି ନାମ କରିବାକୁ ପଡ଼ିବ। ଆଉ ବହୁତ ପ୍ରିନ୍ସିପଲ ଅଛି ନାମ କରିବା ପାଇଁ, ଜଣେ ସବୁବେଳେ ଅଧିକା ଚେଷ୍ଟା କରୁଛି, ଅଧିକା ପ୍ରୟାସ କୁହାଯାଏନି, ଅତ୍ୟାହାର ପ୍ରୟାସ ଆସିଛ, ପ୍ରୟାସ କଲେ ବି ଭକ୍ତି ହବନି। ଅଧିକା ଭୋଜନ କରିବା ଲୋକ ବି ସେ ଜପ କରିପାରିବେ, ତା ମନ ଭାରି ବିକ୍ଷିପ୍ତ, ଯିଏ ଅଧିକା ସବୁବେଳେ ଭୋଜନ ଲାଳସା ରହିଲା ତା ମନ ବିକ୍ଷିପ୍ତ ହବ, ସିଏ ବି ଜପ କରିପାରିବେ। ପ୍ରୟାସ ଯିଏ କରିବ ସବୁବେଳେ ଅଧିକା ଟଙ୍କା ଅଧିକା ପଇସା ଅଧିକା ଜିନିଷ, ସିଏ ବି ଭୋଜନ କରିପାରିବେ, ପ୍ରଜଳ କରୁଛି ସିଏ ବି କରିପାରିବେନି। ନିଷ୍କାମ ଭାବରେ କର୍ମ କରି ଆଶାଟା ରଖୁଛି, ଭଗବାନଙ୍କର ଯୋଉ ନିୟମଟା କର୍ମଟାକୁ ମନା କରୁନାହାନ୍ତି। ଆମର ଏଇଟା କର୍ମ ଯୁଗ, ତେଣୁ ପ୍ରଜଳପ ନିୟମ ଆଗ୍ରହ ବୈଷ୍ଣବ ପ୍ରିନ୍ସିପଲ ଗୁଡ଼ିକୁ ଆମେ ସବୁ ପାଳନ କରିବା ଦରକାର। ଅଧିକା କିଛି କରିବା ଚେଷ୍ଟା କରିବା ଦରକାର ନୁହେଁ, କିମ୍ବା ନିୟମ କୋହଳ କରିବା ଦରକାର ନୁହେଁ। ଆଚାର୍ଯ୍ୟମାନେ ଯାହା ଦେଇଛନ୍ତି ତାଙ୍କୁ ମାନିବା, ଆଉ ସଙ୍ଗ ଜନସଙ୍ଗ ଜଣେ ଭକ୍ତ ନୁହଁ ତାଙ୍କର ସଙ୍ଗ କଲେ, ଆଉ ଲୋଲଞ୍ଚ ଲୋଭ ଏଇଟା ହେଇଯିବ। ଆମେ ଗୋଟେ କେତେ ଗୋଟେ ଜୀବନର କେତେ ଜନ୍ମର ସମସ୍ୟାକୁ ସମାଧାନ କରି ଭଗବାନ ପାଇବା ପାଇଁ ଚାହୁଁଛେ ନା, ପୁରା ସାବଧାନ ହେବାକୁ ପଡିବ ସବୁବେଳେ। ମୋର କାହିଁକି ଭକ୍ତି ହଉନି, ମୋର ପ୍ରଜଳ ହେଇଯାଉଛି କି, ମୋ ବାହାର ଲୋକ ସାଙ୍ଗେ ମିଶୁଛି କି, ମୋର ଲୋଭ ବଢ଼ିଗଲା କି, ଆପଣଙ୍କର ଦେହରେ ଖରାପ ହେଲା, ଆପଣ କଣ ଖାଇଛନ୍ତି ପ୍ରଥମେ ଚିନ୍ତା କରିବେ ନା? ଯଦି ଜାଣିପାରୁନାହାନ୍ତି ଆପଣ କଣ କରୁଛନ୍ତି? ଡକ୍ଟର କତିକି ଯିବା, ଯେ ଜାଣିଦେଲେ ମୁଁ ଆଜି ଡାଲି ଖାଇଦେଲି ଶାଗ ଖାଇଦେଲି ମୋର ଗରିଷ୍ଠ ହୋଇ, ତାପରେ ଏଠି ଅଦା ପାଣି ପିଇବି କି ଜିରା ଖାଇଦେବି, କିନ୍ତୁ ଆମର ଭଜନ ରୋଗଟାକୁ ଜାଣିପାରିବାନି ନିଜେ। ସାଧୁର କିଛି ଦରକାର ନଥିଲା, ଗୁରୁ ଗୁରୁ କିଛି ଆବଶ୍ୟକ ହିଁ ନାହିଁ, କେତେଟା ଜିନିଷ ପାଇଁ ଏଇସବୁ କାର୍ଯ୍ୟକୁ, କଣ ଆମର ଅସୁବିଧା ହଉଛି ଯୋଉଥିପାଇଁ ଭଜନ ହଉନି, ସେଟା କଣ ସେଟା ଆମେ ଜାଣିପାରିବେ। ସେଥିପାଇଁ ଲୋକ ଖାଲି କଳ୍ପନା କରେ, ଡକ୍ଟର କିନ୍ତୁ ଡକ୍ଟର ଭାଇ ପହଞ୍ଚି ପହଞ୍ଚି ଧରିଦବ, ଧରିକି ଦେଖିଥାଅ, ଆ ଆଜି କଣ ଖାଇଥିଲ, ତୁମର ଏଇ ଅସୁବିଧା ହେଇଛି ଆଉ, ସେ ଡକ୍ଟର ବା ସାଧୁ ସେ ଭାଇ କହିଥିଲେ ଆମର ସଂସାରରେ ଯୋଉ ଭଗବାନଙ୍କୁ ସବୁବେଳେ ଗୋଟେ ଜିନିଷ ହେଲା, ସଂସାରରେ ସବୁବେଳେ ଆମେ ଯେତେବେଳେ ସଂସାର କରୁଛେ ନା, ଆଗରୁ ଲୋକମାନେ କୁହନ୍ତି ସଂସାରରେ ଲୋକମାନଙ୍କର ସବୁଠୁ ବଡ ଜିନିଷ ଦରକାର ଧୈର୍ଯ୍ୟ, ସାଧୁର ଠାରୁ ଅଧିକା ଧୈର୍ଯ୍ୟ କାହାର ଦରକାର? ସଂସାର ଲୋକର, କାରଣ ସାଧୁର ଯଦି ଧୈର୍ଯ୍ୟ ରହିଲା ସେ ତା ବେଡିଂ ଉଠିବ କୁଆଡେ ପଳେଇବ, ତାର ଲାଞ୍ଜ ନାହିଁ କି ସିଂହ ନାହିଁ, ବୁଝିପାରୁଛ ନା ନାହିଁ, ତାର ଅଟକି ସିଂହ ଥିଲା ଅଟକିବ କୋଉ ବାଡ଼ରେ, ବାବାଜୀରେ ସିଂହ ନାହିଁ କି ଲାଞ୍ଜ ନାହିଁ, ତାର କଣ ତାର କୋଉ ବାଡ଼ରେ ଅଟକିବନି, ଆଜି ଏଇଠି ରହିଛି କାଲି କୁଆଡେ ପଳେଇ, ତାର ନ ଚଳିପାରିଲା ତାର ପଳେଇଗଲା, ବୃନ୍ଦାବନରେ ମାଗିକି ଖାଇବ। ଆମେ ସଂସାର ତାହେଲେ କରୁଛେ କୁଆଡେ ଯିବା, ଗୋଟେ ଆସକ୍ତି ରହିବ, ଚିନ୍ତା ରହିବ, ସେଥିରେ ବହୁତ ଧୈର୍ଯ୍ୟ ରଖିବାକୁ ପଡିବ। ଆଉ ଧୈର୍ଯ୍ୟ ଶକ୍ତିଟା କୋଉଠୁ ଆସେ? ଭଗବାନଙ୍କର ଭଜନ କଲେ। ଆଜିକାଲି ଗୋଟିଏ ପିଲା ଛୁଆ, କାହାର ଦିଟା ତିନିଟା ଅଛି ଦେଖିବା, ତାଙ୍କର ପାଞ୍ଚଟା ଝିଅ, ହଁ ହେଲା, ଏଇ ତାଙ୍କର ପାଞ୍ଚଟା ଝିଅ ଲୋକମାନଙ୍କର ଦେଖନ୍ତୁ, ଭଗବାନ ଦେବେ, ଭଗବାନ ଦେବେ, ଭଗବାନଙ୍କୁ ଭଜନ କରନ୍ତୁ। ସଂସାରକୁ, ସଂସାରରେ ଯେତେ ପର୍ଯ୍ୟନ୍ତ ଆମେ ଭଗବାନଙ୍କୁ ଭଜନ ନ କରିବା, ଆମର ଧୈର୍ଯ୍ୟ ଶକ୍ତି ଆସିବାନି। ବହୁତ ଲୋକ ପୂର୍ବରୁ ଗରିବ ଲୋକ ସେମାନେ ଦେଖିଲେ, ପାଞ୍ଚଟା ଛଅଟା ଝିଅ, ବହୁତ ପ୍ରକାର ଜମିବାଡ଼ି ନାହିଁ, ଭାଇମାନେ ବିରୋଧୀ, ସେମାନେ ପୁଣି ମଣିଷ ସଂସାର ବଞ୍ଚୁଥିଲେ କି ନାହିଁ? କାହିଁକି? ସେମାନେ ଆସ୍ତିକ ଥିଲେ, କମ୍ ସେ କମ୍ ଭଗବାନଙ୍କୁ ଡାକୁଥିଲେ। ବର୍ତ୍ତମାନ କଣ, ଲୋକମାନଙ୍କର ସବୁକିଛି ଥାଇକି ବି ନାସ୍ତିକ ସ୍ୱଭାବରେ, ସେଥିପାଇଁ ଗୋଟିଏ ପିଲା, ଗୋଟିଏ ଛୁଆ, ତାକୁ ନେଇ ମ୍ୟାନେଜ୍ କରିବା, ସ୍ତ୍ରୀ ଘରେ ଭାଇ ବି ନାହିଁ, ସବୁ ଭିନ୍ନ ହେଇଗଲେଣି, ପୁଣି ଗୋଟେ ପରିବାରକୁ ଚଳେଇ ପାରୁନାହାନ୍ତି। ସାଂସାରିକ ଜୀବନ ତ ପୁରା ବହୁତ ବିଗିଡ଼ିଗଲା, କାହିଁକି ନା ଆସ୍ତିକ ଈଶ୍ୱର ଭଜନଟା ଛାଡ଼ିଦେଲେ, ଭଗବାନ ଭଜନଟା ଛାଡ଼ିଦେଲେ। ତେଣୁ ଆମେମାନେ ଭାଗ୍ୟବାନ, ଯୋଉମାନେ ସବୁ ଭକ୍ତ ହେଇଛନ୍ତି ନା, ଏଇଟା ବହୁତ ବଡ ଭାଗ୍ୟରେ ଆଜି ତୁମେ ତିଳକ ଲଗେଇଛେ, ମାଳି ପିନ୍ଧିଛେ, ପୁରା ଭଜନ କରିବେ ଆବଶ୍ୟକ ନୁହେଁ। ଭଜନ ଶ୍ୱାସଟା କଣ ଦରକାର? ମୁଁ ଆପଣଙ୍କୁ ଗୋଟେ ଶେଷ କଥା କହୁଛି, ବର୍ତ୍ତମାନ ସମୟ ହେଇଗଲା, ଶେଷ କଥା ମୁଁ ଆପଣଙ୍କୁ କହୁଛି, ଶ୍ୱାସଟା କଣ ଦରକାର? ଶ୍ୱାସ ରୁଦ୍ଧ ହେଇଗଲେ କଣ ଲାଗିବ? ନିଶ୍ଚିତ ଆପଣଙ୍କୁ ଅକ୍ସିଜେନ ଲାଗୁଛନ୍ତି, ଅକ୍ସିଜେନ ଲଗେଇ ବଞ୍ଚିବାଟା କେମିତିକା? ବର୍ତ୍ତମାନ ସେମିତିଆ ଅକ୍ସିଜେନ ଲଗେଇକି ବଞ୍ଚୁଛନ୍ତି ଲୋକ, ଭଗବାନଙ୍କୁ ଛାଡ଼ିକି ଅର୍ଥ ତାଙ୍କର ଜୀବନ ନାହିଁ, ବର୍ତ୍ତମାନ ନେଚୁରାଲ ଅକ୍ସିଜେନ ମାନୁନାହାନ୍ତି, ମାନଙ୍କୁ ଅକ୍ସିଜେନ ଡବା ଲାଗିଛି, ସେମିତି ବଞ୍ଚେ, ସେମିତି ଯେମିତି ଲୋକ ବଞ୍ଚେ ନା, ଆମ ଜୀବନଟା ବର୍ତ୍ତମାନ ସେୟା। ଭକ୍ତ ଯେଉଁମାନେ ଅଛନ୍ତି ବହୁତ ଭାଗ୍ୟ, ଛୋଟ ଛୋଟ ଜିନିଷକୁ ଦେଖାନ୍ତୁନି, କେଉଁ ଭକ୍ତ କଣ କଲା, କୋଉଠି କଣ ହେଲା, କୋଉଠି ଏସବୁ ନାହିଁ, କେତେ ବଡ ଭାଗ୍ୟ ନା, କାହିଁକି ଆମକୁ ଗୋଟେ ଏତେ ବଡ ସୁଯୋଗ ମିଳିଛି, ଆମକୁ ଜୀବନ ମିଳିଛି, ସାଧୁ ଜୀବନ ଦେଇଛନ୍ତି, ପ୍ରଭୁପାଦ ଜୀବନ ଦେଇଛନ୍ତି। ଏଇ ଜୀବନରେ ଯଦି ଆମେ ଭଗବାନଙ୍କୁ ଭଜନ କରିକି ସୁଖ ନ ରହିପାରିବା, ଆଉ କଣ ଗୋଟେ ଅଛି କିଛି ବୋଲି ଭାବୁଛୁ ସଂସାରରେ? ଜଗତରେ କେହି, କେତେ ଜଣ ଆପଣଙ୍କର ବନ୍ଧୁ ଅଛନ୍ତି, କାହା କଥା ଜଣେ ଫୋନ କରି କୁହନ୍ତୁ, ସେ କହିବ ଭାଇ ମୁଁ ଭଲରେ ଅଛି, କିଏ କହିପାରିବେ? ଯିଏ କହୁଥିବ ତା ସମ୍ମାନକୁ ବଞ୍ଚିବା ପାଇଁ କହୁଥିବ ମୁଁ ଭଲରେ ଅଛି, କହିଦେଲେ କୋଉଠି ଖରାପ ହବ? ଆଜ୍ଞା ଭଲ ଅଛନ୍ତି, ଆଜ୍ଞା ଭଲରେ ଅଛି। ଆଉ ଆଉ ଗାଁ ଲୋକ ତିନି ପ୍ରକାର ଭଲରେ ଅଛନ୍ତି କି କହିବେ, ତିନି ପ୍ରକାର ଲୋକ ଆନ୍ସର ଦିଅନ୍ତି, ହଁ ସୁଖ ଦୁଃଖରେ ଅଛି ଆଉ, ସେ କଥା ଚାପି ଦେଲା କହିବନି, ଆଉ ଜଣେ କହିବେ କଣ ଆଜ୍ଞା ଭଲରେ ଅଛନ୍ତି, ହଁ ମାଲିକ ଦୟାରୁ ଚାଲିଛି। ମାନେ ଲୋକ, ଆମେ ସାଧୁ ହେଲେ ବି ଭଗବାନଙ୍କର ଗୁରୁକୃଷ୍ଣଙ୍କ ଦ୍ୱାରା ଆମେ ଜାଣିପାରୁ ସମାଜର ଲୋକମାନେ କେତେ ଦୁଃଖରେ ଅଛନ୍ତି, କେତେ ଚିନ୍ତାରେ ଅଛନ୍ତି। ଗୋଟେ ପକ୍ଷୀ ଆକାଶରେ ଉଡୁଛି କେତେ ଆନନ୍ଦରେ, ଆମେ ମଣିଷ ହେଇଛୁ କଣ କେବଳ ଏଇ ତେଲ ଲୁଣ ସଂସାର ଏତେ ଚିନ୍ତା କରିବା ପାଇଁ? କାରଣ ଆମେ ଗୋଟିଏ ଜିନିଷ ମିସ୍ କରିଦଉଛି, ମୁଁ ହଉଛି ଭଗବାନଙ୍କର, କୃଷ୍ଣ ମୋର ପ୍ରାଣ। ଆଉ ଯଦିଓ ମୋ କିଛି କାମନା ପାଇଁ ମୁଁ ସଂସାର କରିଛି, କିନ୍ତୁ ଦାୟିତ୍ୱ କାହାର? ଭଗବାନଙ୍କ। ଏ ସମର୍ପଣ ତ ଆସୁନି, ଆଉ ଭକ୍ତି କଣ? ଭକ୍ତିର ଜୀବନ ହଉଛି ସମର୍ପଣ, ସମର୍ପଣରୁ ଆରମ୍ଭ ହୁଏ। ଆମେ ତ ଅର୍ପଣ କରିପାରିଲେନି ଆଉ ତାଙ୍କୁ, ଆଉ ଜୀବନଟାକୁ ଆଉ ପାଖରେ କିଛି ରଖୁଛେ କଣ, ବୁଝିପାରୁଛନ୍ତି ନାହିଁ? ଗାଡି ଜଣେ ଚଲେଇବ, ଷ୍ଟେରିଂ ଜଣେ ଧରିବ, ବ୍ରେକ୍ ଜଣେ ଧରିବ, ଗାଡି କେମିତି ଚାଲିବ? ଭକ୍ତ ଜୀବନ ଆମର ଏଇଭଳିଆ ଆମର ଚାଲିଛି, ଭକ୍ତ ଜୀବନ ଆମେ ଭକ୍ତ ହେଇଛେ, ଆମର ଦୁଇ ପ୍ରକାର ଅଡୁଆ ହେଇଛି, ଷ୍ଟେରିଂ ଯିଏ ଧରିବ ସିଏ, ଆଉ ବ୍ରେକ୍ ଏକ୍ସିଲେଟର ସିତା କଥା ରହିବ ନା। ଆମେ କଣ କହୁଛେ, ପ୍ରଭୁ ବ୍ରେକ୍ ଏକ୍ସିଲେଟର ଆପଣଙ୍କ ପାଖରେ ରହୁ, ମୋର ଏକ୍ସିଡେଣ୍ଟ ହେଲେ ଆପଣ ବ୍ରେକ୍ ମାରିବେ, ଯେତେବେଳେ ମୋର ଦରକାର ଆପଣ ଏକ୍ସିଲେଟର ବଢ଼େଇବେ, କିନ୍ତୁ ଷ୍ଟେରିଂଟା ମୋ ହାତରୁ, ମୁଁ ଯୁଆଡେ ଯିବି ମୋ ଇଚ୍ଛା, ମୁଁ ଡାଣୁ କାଟି ମୋ ଇଚ୍ଛା, ମୁଁ ଯେମିତି ଚାହିଁବି ମୁଁ ସେମିତି ଯିବି, ଆପଣ ଖାଲି ବଢ଼େଇବେ ଏକ୍ସିଲେଟର। ଆଉ ଯଦି ଏକ୍ସିଡେଣ୍ଟ ହେଇଯିବ, ଏବେ ବର୍ତ୍ତମାନ ଆମର ଭଜନ, ବର୍ତ୍ତମାନ କହିଲେ ଆପଣଙ୍କୁ ମାନେ ଖରାପ ଲାଗିବ ପୁରା, ଏଇଟା ହଉଛି ନିରାଟ ସତ୍ୟ। ଜଣେ ସାଧୁ ହଉ, ଜଣେ ଗୃହୀ ହଉ, ଯିଏ ବି ହଉ, ଜଣେ ଭକ୍ତ, ସେ ସବୁବେଳେ ଯେମିତି ଆପଣ ଗାଡି ମାଲିକ କଣ କରୁଛି, ମାଲିକ ଗାଡି, ଯିଏ ଗାଡି ଚଲଉଛି ସେ ମାଲିକ ନୁହେଁ, ସେ ଡ୍ରାଇଭର, କିନ୍ତୁ ଗାଡି 5 ଲକ୍ଷ ଟଙ୍କାର 10 ଲକ୍ଷ ଟଙ୍କାର ପ୍ରପର୍ଟିଟାକୁ ସେ ଦେଇଦେଉଛି, 20 ଲକ୍ଷ ଟଙ୍କା କାହାକୁ ଦେଇଦେଉଛି, ଗୋଟେ ଡ୍ରାଇଭରକୁ ନିଅ। ସେ କହୁନି ମୁଁ ଷ୍ଟେରିଂ ଧରିବି ତୁ କୁଆଡେ ଏକ୍ସିଡେଣ୍ଟ କରିଦେବୁ, ମୁଁ ଷ୍ଟେରିଂ ଧରିବି ତୁ ବ୍ରେକ୍ ଏକ୍ସିଲେଟର ଧରିବୁ, ନାଇଁ ଡ୍ରାଇଭରକୁ ଦେଇଦିଅ। ସେଭଳି ଆମ ଜୀବନରେ ତାଙ୍କୁ ଦେଇଦେବା ଦରକାର, ଡ୍ରାଇଭର ହେଲେ ଗୁରୁ ଆଉ କୃଷ୍ଣ ନେଇଯାନ, ମୁଁ ଗୃହୀ ହୁଏ କି ସଂସାର ହୁଏ କି ବା ମୁଁ ବାବାଜୀ ହୁଏ, ଆପଣ ଷ୍ଟେରିଂ ଆପଣଙ୍କ ହାତରେ, ବ୍ରେକ୍ ଆପଣଙ୍କ ହାତରେ, କେମିତି ଚଲେଇବେ, ଆକ୍ସିଡେଣ୍ଟ ହେଲେ ବି ଆପଣ, ଆକ୍ସିଡେଣ୍ଟ ହେଲେ ଡ୍ରାଇଭର ଜାଣିନି କୁଆଡ଼େ କାହାକୁ ଉଦ୍ଧାର କରିବେ, ସେ ଜାଣିଛି। ଏତିକି ତ ନ ହେଇପାରିଲେ ଆଉ କେମିତି ହବ, ଭଜନ କେମିତି ହବ, ସମର୍ପଣ କେମିତି ହବ। ଆ ରସ ତ ଉପରେ ରହିଲାଣି ଭଗବାନ, ରସ ତତ୍ତ୍ୱ ଆଗେ ତ ଷ୍ଟାର୍ଟିଂ ହେଇପାରୁନି, ଏଇଥିରେ ଷ୍ଟ୍ରଗଲିଂ କରୁଛି ଖାଲି। ତେଣୁ ଏଇ ଜୀବନ ଆଗେ ଜୀବନ ସମର୍ପଣ ଶିକ୍ଷା ଦରକାର। ସବୁ ମନର କାମ ହେଲା ଯେମିତି କହୁଥିଲେ ମୋର ଜପ ହଉନି, ଏଇଟା କେବଳ ଜପ ନୁହେଁ, ବେଳେବେଳେ ଇଚ୍ଛା ହଉଥିବ, ସୁଖ ବି ଲାଗୁନି ଦୁଃଖ ବି ଲାଗୁନି, ଏମିତି ଆସୁନି ଜୀବନରେ। କିଛି ଗୋଟେ ଭକ୍ତିରେ ସୁଖ ବି ଲାଗୁନି ଆଉ ଦୁଃଖ ବି ଲାଗୁନି, ଭଲ ଲାଗୁନି। ଲୋକ କଣ କଣ ଭଲ ଲାଗୁନି, କଣ ଭଲ ଲାଗୁନି, ଅସୁବିଧା କଣ କହ, ଅସୁବିଧା କିଛି ନଥିବା ଭଲ ଲାଗୁନି, କଣ ସେଟା କି ଲାଇଫ, କେତେ ପ୍ରକାର ଷ୍ଟେଜ ନା, ଦୁଃଖର ଷ୍ଟେଜ, ସୁଖର ଷ୍ଟେଜ, ବେଳେବେଳେ ଦୁଃଖ ଲାଗୁନି କି ସୁଖ ଲାଗୁନି, କିଛି କରିବା ପାଇଁ ଇଚ୍ଛା ହଉନି, ଲୋକ ମୋତେ କିଛି କରିବା ପାଇଁ ଇଚ୍ଛା, ଜୀବନଟା ଏତେ ସହଜ ନୁହେଁ। ତେଣୁ ଗୋଟିଏ ଜିନିଷ, ଗୋଟିଏ ଜିନିଷରେ ସହଜ ହେଇଯାଏ, ଗୋଟିଏ ଜିନିଷରେ ଲାଇସେନ୍ସ, ଆପଣ ଗାଡ଼ିଟା କିଣିଲେ ନା, ଏ ଗାଡ଼ିଟା ଆସିଲା ତାହେଲେ ଲାଇସେନ୍ସ କରିଦେବେ, ଇନ୍ସୁରାନ୍ସ କରିଦେବେ, କରୁନାହାନ୍ତି ଗାଡ଼ି ଆଣିକି ଇନ୍ସୁରାନ୍ସ ଲାଇସେନ୍ସ କରିକି ଡ୍ରାଇଭରକୁ ଦେଇଦେଲେ, ବା ତୁ ନେ ଗାଡ଼ିଟା ଚଲା, ସେ ତାର ଜାଣିଛି ଚଲେଇଲା, ଯାହା ଦେଲା ଦେଲା ଆଉ କ'ଣ, ଯାହା ସୁଖ ଦୁଃଖ ଯେମିତି ପଇସା ଦେଲା ସରଟା, ସବୁ ସବୁ ଲାଇସେନ୍ସ କରିଦେବେ ଆପଣ, ସବୁ ଆମେ ସବୁ ସେବା କରିବା, ସବୁ କିଛି କରିଦେବା, ଦେବା କାହାକୁ, ଆପଣଙ୍କର ଗୁରୁ, ଆପଣଙ୍କ ଈଶ୍ୱର ଗୁରୁ ଆଉ କୃଷ୍ଣଙ୍କୁ, ଯାହା ଲସ୍ ପ୍ରଫିଟ୍ ଆଉ କ'ଣ, ଡ୍ରାଇଭର ଖାଲି ପଚାରନ୍ତି ମାଲିକ ମାନେ କ'ଣ କ'ଣ ପଇସା ଆସୁନି କାହିଁକିରେ, ଆଜ୍ଞା କ'ଣ ଆଜ୍ଞା ଭଡ଼ା ମିଳୁନି, ସରିଲା ଦୁଇପଦ। କିନ୍ତୁ ଆମେ କ'ଣ କହୁଛେ, ଗାଡ଼ି ମୁଁ ଚଲେଇବି, ପଇସା ମୁଁ ରଖିବି, ମୁଁ ସବୁ ପେଟ୍ରୋଲ ଟାଙ୍କିରେ ମୁଁ ବିଲ୍ ଚେକ୍ କରିବି, ସବୁ ମୁଁ କରିବି, କିନ୍ତୁ ଖାଲି ଭଗବାନ କହିବି ତୁମେ ବ୍ରେକ୍ ମାରିବ, ଏକ୍ସିଲେଟର ବଢ଼ିବ। ମୁଁ ଯେତେବେଳେ କହି ମୋର ଅସୁବିଧା ଅଛି ଆପଣ ଶୁଣିବା ଦରକାର ଅଛି, ଯେତେବେଳେ କହି ମୋର ଧନ ଦରକାର ଅଛି ମୋର, ଏଇଟା ଏଥିରେ ଚାଲେ ନା ଗାଡ଼ି, ଏଥିରେ ଭକ୍ତି ହବନି, ଆମକୁ ସମର୍ପଣ ଶିଖିବାକୁ ପଡ଼ିବ, ସବୁ କେମିତି ଭଗବାନଙ୍କ ପାଖ ସବୁ। ଇହ ଯସ୍ୟ ହରେ ଦାସ କର୍ମଣା ମନସା ଆଗିରା ନିଖିଲେ ସୁ ଅପି ଅବ୍ୟସ୍ତା ସୁ, ଜୀବନ ମୁକ୍ତ ସବୁ ଯେତେ ଆମେ ବଞ୍ଚି ବଞ୍ଚି ମୁକ୍ତ ହବା ପାଇଁ ଆମ ଲାଇନ, ଯେତେ ସାଧନ ପଥ ଅଛି, ଯେତେ ସମ୍ପ୍ରଦାୟ ଅଛି, ଯେତେ ଲୋକ ଅଛନ୍ତି, ସେ କଣ ତାଙ୍କର ଭାବନା, ମରିଗଲା ପରେ ମୁକ୍ତି, ଏ ନୁହେଁ କି, ମରିଗଲା ପରେ ମୁକ୍ତି ହବ, ନା ଆମ ସେମିତି ନୁହେଁ, ଆମେ ବଞ୍ଚିକି ମୁକ୍ତ, ଭକ୍ତି ହଉଛି ବଞ୍ଚି ବଞ୍ଚୁ ମୁକ୍ତ, ଜୀବନ ମୁକ୍ତ, କାହିଁକି ନା ଇହ ଯସ୍ୟ ହରେ ଦାସ କର୍ମଣା ମନସା ଗିରା, କର୍ମରେ ମୁଁ କାହା ପାଇଁ କର୍ମ କରୁଛି, କୃଷ୍ଣଙ୍କ ପାଇଁ, ମନରେ କୃଷ୍ଣ ଚିନ୍ତା ଆଉ ବଚନ କୃଷ୍ଣଙ୍କର, ଏଇ କୃଷ୍ଣ ମୋର ପ୍ରାଣଧନ, କୃଷ୍ଣ ମୋର ଜୀବନ, କୃଷ୍ଣ ମୋର ଜୀବର ଜୀବନ, ଯେତିକି ନ ହେଇପାରିଲେ ତ ଅସୁବିଧା, ଆଉ ରସ କଣ ପାଇବା, ଆଉ କିଛି ସମସ୍ୟା ନାହିଁ, ଭଗବାନଙ୍କୁ ଭଲ ପାଇ ଶିଖିଲେ ଗୋଟେ ସମସ୍ୟା ନାହିଁ, ଭଲ ପାଇବାଟା ଗୋଟେ, ଯିଏ ଭଲ ପାଇ ଶିଖିଗଲା ସାଧୁଙ୍କ ପାଖରୁ, ଆଉ ଜଗତରେ କିଛି ସମସ୍ୟା ନାହିଁ। ତେଣୁ ବର୍ତ୍ତମାନ ସମସ୍ତେ ଯିବେ ଠାକୁରଙ୍କର ଆରତି ପାଖରେ, ସାଇଡ଼ରେ ଟିକେ ଠିଆ ହେଇକି ଦର୍ଶନ କରିବେ। ହରେ କୃଷ୍ଣ, ଜୟ ଶ୍ରୀ ପ୍ରଭୁପାଦଜୀ ମହାରାଜ କି ଜୟ, ଶ୍ରୀ ଶ୍ରୀ ରାଧା ମାଧବ କି ଜୟ, ଗୌର ସୁନ୍ଦର ନିତ୍ୟାନନ୍ଦ ପ୍ରଭୁ କି ଜୟ, ଶ୍ରୀ ଗୁରୁଦେବ କି ଜୟ, ସମ୍ବେତ ବୈଷ୍ଣବ ଭକ୍ତ ବୃନ୍ଦ କି ଜୟ, ନିତାଇ ଗୌର ପ୍ରେମାନନ୍ଦେ ହରି ହରି ବୋଲ, ହରେ କୃଷ୍ଣ।